ଗତକାଲି ଆମେମାନେ ଶ୍ରବଣ କରୁଥିଲେ କିଭଳି ଯେ ବାଲଗୋପାଳ ଘରୁ ମାଖନ ଚୋରି କଲା ପରେ ଯଶୋଦା ମାତା ତାଙ୍କର ଦୃଷ୍ଟତା ଜାଣିପାରିଛନ୍ତି ଏବଂ ତାଙ୍କ ପଛରେ ଧାବମାନ ହୋଇଛନ୍ତି, ଏବଂ ଯଶୋଦା ମାତା ଯେ ଯୋଗୀମାନଙ୍କର ଯେଉଁ ଦୁର୍ଲଭ ଭଗବାନ, ଯୋଗୀମାନେ ଯାହାଙ୍କ ପଛରେ ଯେ ଅନାଦି କାଳରୁ ତାଙ୍କୁ ଧରିବା ପାଇଁ ଚାହୁଁଛନ୍ତି ତାଙ୍କୁ ଧରିପାରନ୍ତିନି, ଯଶୋଦା ମା ତାଙ୍କର ପଶ୍ଚାତ ଧାବନ କରି ତାଙ୍କୁ ଧରିଦେଲେ, ଏବଂ କେବଳ ଧରିଲେ ନା, ବ୍ରହ୍ମାଜୀ ଶିବଜୀ ଯାହାଙ୍କର ବନ୍ଦନା କରନ୍ତି, ଅନୁକ୍ଷଣ ବନ୍ଦନା କରନ୍ତି, ସେଇ ଭଗବାନ ଶ୍ରୀକୃଷ୍ଣଙ୍କୁ ଯଶୋଦା ମା ଭର୍ତ୍ସନା କଲେ, ଏବଂ କାଲି ଆମେ ଶୁଣୁଥିଲେ ପାଞ୍ଚଟି ଭାଷାରେ ଭର୍ତ୍ସନା କଲେ, ପାଞ୍ଚଟି ବହୁତ କଠୋର ଜିନିଷ କହିଲେ, ହେ ଅଶାନ୍ତେ, ହେ ଲୁବ୍ଧ ପ୍ରକୃତେ, ହେ ବାନର ପ୍ରିୟ, ଆଉ କ'ଣ କହିଥିଲେ, ହେ ରୋଷାକ୍ରାନ୍ତ ଏବଂ ହେ ଗୃହଲୁଣ୍ଠକ, ପାଞ୍ଚଟି କଠୋର ଭାଷାରେ ମା ତାଙ୍କୁ ଗାଳିଦେଲେ। କିନ୍ତୁ ତା ଭିତରୁ ଯଶୋଦା ମାଙ୍କର କଥା ଭିତରୁ କାହ୍ନାଙ୍କୁ ଗୋଟିଏ କଥା ହିଁ ବେଶୀ କଷ୍ଟ ଲାଗିଲା। ସେ ବର୍ତ୍ତମାନ ଗୋପାଳ ଚମ୍ପରେ ଜୀବ ଗୋସ୍ୱାମୀ ଯଶୋଦା ମାତା ଆଉ କାହ୍ନାଙ୍କ ଭିତରେ କ'ଣ କ'ଣ କଥାବାର୍ତ୍ତା ସିଏ କହିବେ ବର୍ତ୍ତମାନ, ତା ପୂର୍ବରୁ ଆମେ ମନେ ରଖିବା ଦରକାର ଭାଗବତମରେ ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ କହୁଛନ୍ତି, ଯେତେବେଳେ ଯଶୋଦା ମାତା ଏଇଭଳି ଧରିଛନ୍ତି, ବାମ ହାତରେ କୃଷ୍ଣଙ୍କୁ ଧରିଛନ୍ତି, ଡାହାଣ ହାତରେ ଯଷ୍ଟି ଦେଖି ଭର୍ସନା କରୁଛନ୍ତି, କୃଷ୍ଣ ଅନୁରୋଧ କରିଛନ୍ତି, ମା ତୁମେ ଯଷ୍ଟିଟା ଫିଙ୍ଗି ଦିଅ। ଯଦି ଭାଗବତରେ ଲେଖା ନାହାନ୍ତି, କିନ୍ତୁ ଗୋସ୍ୱାମୀମାନେ କହୁଛନ୍ତି ତା ପରବର୍ତ୍ତୀ ଶ୍ଳୋକରେ, ଶ୍ଳୋକ ବାର, ତ୍ୟକ୍ତା ଯଷ୍ଟିମ୍ ସୁତମ୍ଭି ତମ୍ ବିଜ୍ଞାୟ ଅଫର୍କ ବତ୍ସଲା ୟେଷ କିଲ ତଙ୍ଗ ବଦ୍ଧୁ ଦାମନା ହତ ବୀର୍ଯ୍ୟ କୋବିଦା। ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ କହୁଛନ୍ତି, ତ୍ୟକ୍ତା ଯଷ୍ଟିମ୍, ମା ଯେତେବେଳେ ଭୟ କଲେ, ଏ କାହ୍ନା ଯେତେବେଳେ ଭୟ କଲେ, ମା କ'ଣ କଲେ, ତ୍ୟକ୍ତା ଯଷ୍ଟିମ୍, ଯଷ୍ଟିଟାକୁ ବାରିଟାକୁ ଫିଙ୍ଗିଦେଲେ, ଏବଂ ସୁତ ଭୀତମ୍, ପୁତ୍ର ଭୟ ଦେଖି ଜାଣି ବାଡ଼ିକୁ ଫିଙ୍ଗିଦେଲେ। ଯଶୋଦା ମା ଏତେ ନିର୍ଦ୍ଦୟ ନଥିଲେ ଯେ ସେ ଚାହୁଁଥିଲେ ଯେ କାହ୍ନାକୁ ବିଲକୁଲ ଭୟ କରି ରଖିବା ପାଇଁ, ନା ନା, ସେ ଫିଙ୍ଗିଦେଲେ ବାଡ଼ି। ଯେତେବେଳେ କାହ୍ନା କହିଲା, ମା ମୋତେ ଭୟ ଲାଗୁଛି, ତୁମେ ବାଡ଼ିଟା ପ୍ରଥମେ ଫିଙ୍ଗି ଦିଅ, କାହ୍ନା ତ ବହୁତ ଚାଲାକରେ, ସେ ଆଗେ କହିଲେନି ମା ମୋତେ ଛାଡ଼ିଦିଅ ବୋଲି, ପ୍ରଥମେ କହିଲେ ବାଡ଼ିଟା ଫିଙ୍ଗି ଦିଅ। ତେଣୁ ଯେତେବେଳେ ଏତେ ଭୟ ଆକ୍ସନ୍ କଲେ ମା, ଯଶୋଦା ମା ତା ହିଁ କଲେ, ବାଡ଼ିଟାକୁ ଆଗେ ଫିଙ୍ଗିଦେଲେ, କିନ୍ତୁ ବାଡ଼ି ଫିଙ୍ଗି ଦେଇକି କାହ୍ନାଙ୍କୁ ଛାଡ଼ି ନାହାନ୍ତି, ଧରିଛନ୍ତି ହାତରେ, ଏବଂ ବିଜ୍ଞାୟ ଅଭର୍କ ବତ୍ସଲା, ସୁନ୍ଦର କଥା ଗୋଟେ କହୁଛନ୍ତି, ଅଭର୍କ, ଅଭର୍କ ମାନେ ଶିଶୁ, ବତ୍ସଲା, ଶିଶୁଙ୍କୁ, ଶିଶୁଙ୍କୁ ଯିଏ ଭଲ ପାଆନ୍ତି, ଯଶୋଦା ମା ଯେ ତାଙ୍କର ପୁତ୍ରକୁ ଭଲ ପାଉଥିଲେ, ସେ କ'ଣ କଲେ ନା, ୟେଷ କିଲ ତ ବଧୁମ୍, ୟେଷ ମାନେ ଇଚ୍ଛା କଲେ, ତଂ କୃଷ୍ଣଙ୍କୁ ବାନ୍ଧିବା ପାଇଁ। ଭାଗବତରେ ଏତିକି ଲେଖା ହେଇଛନ୍ତି, ଯଷ୍ଟିକି ଫିଙ୍ଗିଦେଲେ ଏବଂ ତାଙ୍କୁ ବାନ୍ଧିବା ପାଇଁ, ତ ବଧୁମ୍, ଦାମନା କେଉଁଥିରେ ବାନ୍ଧିବା ପାଇଁ ନା, ଦାମନା ରଜୁରେ, ହତବୀର୍ଯ୍ୟ ଗୋବିଦା। ଯଦି ପରୀକ୍ଷିତ ମହାରାଜ ପ୍ରଶ୍ନ କରିଦେବେ ଯେ କିଭଳି ବାନ୍ଧିବା ପାଇଁ ତାଙ୍କୁ ଇଚ୍ଛା କଲେ ଯଶୋଦା ମା, ଯିଏ ଜଗତର ଈଶ୍ୱର, ଯିଏ ଭଗବାନ, ନା ହତବୀର୍ଯ୍ୟ ଗୋବିଦା, ଯଶୋଦା ମା ଜାଣନ୍ତି ନା ଯେ କୃଷ୍ଣ ଭଗବାନ ବୋଲି, ବାସ୍ ତାଙ୍କର ବୀର୍ଯ୍ୟ, ତାଙ୍କର ବଳ, ଜ୍ଞାନ ବିଷୟରେ କିଛି ଯଶୋଦା ମାଙ୍କୁ ଧ୍ୟାନ ନାହିଁ, ସେ ଜାଣନ୍ତି ଆମର ପୁତ୍ର ବୋଲି, ବାସ୍। ତେବେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ୟା ପୂର୍ବରୁ ଗୋଟେ ପଏଣ୍ଟ ସବୁସମୟ ମନେ ରଖିବେ, ଭଗବାନ ନିଜର ଅପରାଧ କେବେ ସ୍ୱୀକାର କରିନଥିଲେ, ଆଜି ନିଜ ଅପରାଧକୁ ସ୍ୱୀକାର କରିଛନ୍ତି, ସେଇଥିପାଇଁ ମା ଯଷ୍ଟିଟାକୁ ଫିଙ୍ଗିଦେଲେ ନା, ଯଷ୍ଟି ଏତେ ଶୀଘ୍ର ମା ଫିଙ୍ଗି ନଥାନ୍ତି। ଛୋଟ ପିଲା ଦେଖିବେ, ମା ତାକୁ ବାଡ଼େଇବା ପାଇଁ ବାଡ଼ି ଉଠେଇବ, ଯେତେବେଳେ କହିବ ମା ମୋର ଭୁଲେଇଛି ଆଉ ଏ କାମ କରିବିନି, ସେତେବେଳେ ମା ବାଡ଼ି ଫିଙ୍ଗିବ, ଏବଂ ଗୋପାଳ ଏ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ତା ହିଁ କହୁଛନ୍ତି, ଏ ଭଗବାନ କୃଷ୍ଣ କହୁଛନ୍ତି, ମାତା ମା ମା ତାଡ଼ ଏତେ ଉକ୍ତେ, ମା ମୋତେ ଆଉ ତାଡ଼ନା ଦିଅ ନା। ଯଶୋଦା କହିଲେ, ତାଡ଼ନେ ଯଦି ତବାତିଶୟା ଭିତସ୍ତତ କିମଧ୍ୟମ ଦଦି ଭାଣ୍ଡମ ଭଙ୍କ୍ଷେ, ଯଦି ତାଡ଼ନ ପାଇଁ ତୋର ଏତେ ଭୟ, ଦଦି ଭାଣ୍ଡ କାହିଁ ଭାଙ୍ଗିଲୁ, ତୁ ତାଡ଼ନ ପାଇଁ ଏତେ ଡରୁଛୁ ନା, ଦଦି ଭାଣ୍ଡ କାହିଁ ଭାଙ୍ଗିଲୁ। କୃଷ୍ଣ କହୁଛନ୍ତି, ମା ତ ରେବ ଅଥନ୍ ଏବେ କରିଛି, ଆଉ କେବେ କରିବି, ପ୍ରକୃତରେ ଡିସ୍କସନ୍ ହେଇଯାଇଛି, କେବଳ ଭାଗବତରେ ଏତିକି ଲେଖା ହେଇଛି, ମା ମୁଁ କେବେ କରିବି, ଯେତେବେଳେ କେବେ କରିବିନି କହିଦେଇଛନ୍ତି, ଯଶୋଦା ମା ବାଡ଼ିକି ଫିଙ୍ଗିଦେଲେ। ଆଚ୍ଛା, ବାଡ଼ିକି ଫିଙ୍ଗିଦେଲା ପରେ ବର୍ତ୍ତମାନ ତାପରେ କ'ଣ ହେଲା ଆଉ ଏଠି ବର୍ଣ୍ଣନା ନାହିଁ। ଜୀବ ଗୋସ୍ୱାମୀ ଗୋପାଳ ଚମ୍ପୁରେ ଦେଉଛନ୍ତି ଯେଉଁ ବାନ୍ଧିଲେ ବାନ୍ଧିବା ପୂର୍ବରୁ ବି ଡିସ୍କସନ୍ ପୁଣି ଅଛି। କ'ଣ ଡିସ୍କସନ୍ ଅଛି ନା, ଯଶୋଦା ମା' କହିଲେ ବାମ ହାତକୁ ଧରିଛନ୍ତି, ମା' କହିଲେ ଡାଣ ହାତରେ ଥିବା ଜଷ୍ଟିକି ଫିଙ୍ଗିଦେଲେ, ମା' କହିଲେ କାହ୍ନା ସତ କଥା କହିବି ତୋତେ ଛାଡ଼ିଦେବି, ସତ କଥା କହ ପ୍ରକୃତରେ ତୁ କାହିଁକି ଦଧି ଭାଣ୍ଡଟା ଭାଙ୍ଗିଲୁ। ଏବଂ ଯେତେ ଯେତେ କାହ୍ନା ଯାହା ଯାହା କରିଛନ୍ତି ପ୍ରଥମରୁ ପଚାରି ପଚାରିକି ଆସିଲେ, ଆଚ୍ଛା କାହିଁକି ଦଧି ଭାଣ୍ଡ ଭାଙ୍ଗିଲୁ। କୃଷ୍ଣ ସିଧା ଉତ୍ତର ଦେଲେ, ମା' ମୋତେ ରଖିଦେଇ ତୁମେ ଯେତେବେଳେ ଧାଇଁକି ଗଲ ତୁମ ପାଦର ଅଳଙ୍କାର ଯେଉଁ ବାଜିକି ହାଣ୍ଡି ଭାଙ୍ଗିଛି, ସେଥିରେ ମୋର କ'ଣ ଦୋଷ? ସିଧା କହିଦେଲେ ମାଆଙ୍କ କଥା। ଏମିତି ମାନେ ତୁମେ ଏତେ ଶୀଘ୍ର ଗଲ ମୋତେ ରଖିଦେଇକି, ତୁମ ପାଦର ଯେଉଁ ଅଳଙ୍କାର ଥିଲା ସେଇଟା ବାଜିକି ଭାଙ୍ଗିଗଲା। ଆଉ ଯଶୋଦା ମା' ପଚାରିଲେ, ଠିକ୍ ଅଛି ଯଦି ମୋ ପାଦରେ ଅଳଙ୍କାର ବାଜିକି ଦଧି ଭାଣ୍ଡ ଭାଙ୍ଗିଲା, ତୋର ଗୃହ ଭିତରେ ପ୍ରବେଶ କରିବା କ'ଣ ଦରକାର ଥିଲା? ଜୀବକ ସ୍ୱାମୀ ପ୍ରଶ୍ନ ଉଠୁଛନ୍ତି, ମୁଁ ଭାଙ୍ଗିଲି ମୋ ଜିନିଷକୁ, ତୋର ଲୁଚିବାର କ'ଣ ଦରକାର ଥିଲା? କୃଷ୍ଣ କେମିତି କହୁଛନ୍ତି ଦେଖନ୍ତୁ, କି ଦୃଶ୍ୟ ଅୟମ୍ ଈଶ ନିର୍ଦ୍ଦିଷ୍ଟ ପ୍ରବିଷ୍ଟ ସଦ୍ମୃଷ୍ଟ। କେଡ଼େ ବଡ଼ କଥା ମା, ତୁମେ ମୋତେ ଏ କଥା ମୋତେ ଦୋଷ ଦେଉଛ? ଭଗବାନଙ୍କ ଦୟାରୁ ମୁଁ ସେ ଗୃହ ଭିତରକୁ ଗଲି, କାହିଁକି ଗଲି ଜାଣିଛ ନା? କୃଷ୍ଣ ସର୍ପି ପରାମୃଷ୍ଟେ ମୟା କା ମମ ଦୃଷ୍ଟତା, ଏଇଟା କ'ଣ ମୋର ଦୃଷ୍ଟତା? ସବୁ କଥାରେ କହୁଛନ୍ତି କ'ଣ ମମ ଦୃଷ୍ଟତା, ଏଇଟା କ'ଣ ମୋର ଦୃଷ୍ଟତା? ଗୃହ ଭିତରେ ମର୍କଟମାନେ ପଶିକି ସବୁ ମାଖନକୁ ଖାଇଯାଉଥିଲେ, ମୁଁ ତାଙ୍କୁ ଗୋଡ଼େଇବା ପାଇଁ ଗୃହ ଭିତରକୁ ଗଲି, ଏଇଟା କ'ଣ ମୋର ଦୃଷ୍ଟତା? ଯଶୋଦା ମା ତ ଜାଣନ୍ତି ପ୍ରକୃତ କଥା, କହିବେ ବି କ'ଣ କିଛି କହିପାରୁନାହାନ୍ତି ଶୁଣିଲେ। ଆଚ୍ଛା ଯଶୋଦା ମା ଆଉ ଗୋଟେ ପ୍ରଶ୍ନ କଲେ, ଠିକ୍ ଅଛି ଯଦି ଗୃହ ଭିତରେ ମର୍କଟମାନଙ୍କୁ ଗୋଡ଼େଇବା ପାଇଁ ଗଲୁ ତାହେଲେ ଚୋର ପୋଲି ଧାଇଲୁ କାହିଁ? ମାନେ ଯଶୋଦା ମା ଚାହୁଁଛନ୍ତି କାହ୍ନାର ଦୋଷ ଦେଖାଇବା ପାଇଁ, କିନ୍ତୁ କାହ୍ନା ତ ବିଲକୁଲ ମାନିଲେନି। ଇଏ କାହ୍ନା କହୁଛନ୍ତି, ଜୀବ ଗୋସ୍ୱାମୀ କହୁଛନ୍ତି ଗୋପାଳ ଚମ୍ପରେ, ତଥାପି ତ୍ୱମ୍ ଆତଜଷ୍ଟି ଦୃଷ୍ଟ୍ୱା ଦୁର୍ଦ୍ରବ ଚୌର୍ଯ୍ୟବତ୍ ଏ ଚୌରବତ୍, ମା ମୁଁ କେବଳ ତୁମ ହାତରେ ବାଡ଼ିଟା ଦେଖି ଚୋର ମଳି ଧାଇଁଲି, ମାନେ ମୋର ଧାଇଁବାର କିଛି କାରଣ ନଥିଲା, ମୁଁ ଦେଖିଲେ ତାହେଲେ ବାଡ଼ି ତୁମେ ତ କେବେ ହାତରେ ବାଡ଼ି ଧରନ, ଆଜି କାହିଁ ଧରିଲ? ତେଣୁ ତୁମେ ହାତରେ ବାଡ଼ି ଧରିଛ, ଘରେ କେହି ନାହିଁ, କାହା ପାଇଁ ଧରିଛ? ଆଉ ମୁଁ ତ ମର୍କଟମାନଙ୍କୁ ଗୁଡ଼େଇବା ପାଇଁ ଆସୁଛି, ତେଣୁ ତୁମେ ବାଡ଼ି ଧରିଛ ମାନେ ତୁମେ ମୋ ପାଇଁ ଧରିଛ, ମୁଁ ସେଥିପାଇଁ ଧାଇଁଲି ଚୋର ଭଳି, ମୋର ଦୋଷ କ'ଣ? କାମ ମନ୍ଦୃଷ୍ଟତା, ସବୁଥିରେ କାମ ମନ୍ଦୃଷ୍ଟତା ଲଗାଉଛନ୍ତି, ମୋର ଏଥିରେ ଦୋଷ କ'ଣ ଅଛି? ଆଚ୍ଛା ଯଦି ଯଶୋଦା ମା ପଚାରିବେ, ଠିକ୍ ଅଛି ଯଦି ଗୃହରୁ ଚୋର ଭଳି ଧାଇଁଲୁ, ହଁ ପୁଣି କହୁଛନ୍ତି, ତ୍ୱଂ ପୁନମା ବୃଥା ଭିତମପି ଦୁର୍ଦ୍ରୋହ ନିର୍ଦ୍ଦୟମ୍, ମୁଁ ତ ଧାଇଁଲି ଧାଇଁଲି ପୁଣି ମୋତେ ଧରିକି ନିର୍ଦ୍ଦୟ ଲୋକ ଭଳିଆ ପୁଣି ଭର୍ସନା କରୁଛ? ସେତେବେଳେ ଯଶୋଦା ମା ଜାଣିଦେଲେ ଇଏ ପ୍ରକୃତରେ ଯାହା ସବୁ ଲୋକମାନଙ୍କୁ ହଇରାଣ କରୁଛି ଏଇଟା ଠିକ୍ କଥା, ଇଏ ସତ କଥା, ମୋ ଆଖି ଆଗରେ କଥାଟା କିଏ ଫାଙ୍କି ଦେଉଛି? ଇଏ ବର୍ତ୍ତମାନ ଆଖି ଆଗରେ ତ କଥାଟା ଧରା ପଡ଼ିଗଲେ। ବର୍ତ୍ତମାନ ଜୀବକ ସ୍ୱାମୀ କେତେ ସୁନ୍ଦର ପ୍ରେମିଙ୍କ ଭାବରେ ଲେଖୁଛନ୍ତି, ରେ ବାଚକ୍ତି ସତ୍ତମ, ଯଶୋଦା ମା ତାଙ୍କୁ କହୁଛନ୍ତି ରେ କଥା କୁହାଳିଆ ଯାହା କୁହନ୍ତି, ବାଚ ଉକ୍ତି ସତ୍ତମ, ଯେତେ କଥା କୁହନ୍ତି ତା ଭିତରେ ତୁମେ ଶ୍ରେଷ୍ଠ। ପ୍ରକୃତ ଯଶୋଦା ମା ଗାଳି ଦେଉନାହାନ୍ତି, ଇଏ ହିଁ ପ୍ରକୃତରେ ସେ ତ କଥା କହିବାର ଶ୍ରେଷ୍ଠ ଲୋକ ହିଁ। ରେ ବାଚକ୍ତି ସତ୍ତମ, ରେ ଚୋରତ୍ତମ, ଚୋର ଭିତରେ ଶ୍ରେଷ୍ଠ, ତ୍ୱଂ ନରୋତ୍ତମ ଜାତୋପି ବାନର ପ୍ରିୟ ବାନର ପ୍ରକୃତିବାସୀ, ତୁ ନରୋତ୍ତମ ମାନେ ନନ୍ଦ ମହାରାଜଙ୍କୁ କହୁଛନ୍ତି, ନର ଉତ୍ତମ ଯିଏ ନନ୍ଦ ମହାରାଜ, ତ୍ୱଂ ନରୋତ୍ତମ ଜାତୋପି, ନରୋତ୍ତମଙ୍କ ନିକଟରୁ ତୁ ଜାତ ହେଇକି ବାନର ପ୍ରିୟ ବାନର ପ୍ରକୃତିବାସୀ, ବାନର ମାନଙ୍କୁ ଭଲ ପାଇକି ତୋର ବାନର ଅବସ୍ଥା ହେଇଗଲା। କୃଷ୍ଣଙ୍କୁ ଏଇଟା ହିଁ ବେଶୀ ବାଧିଲା, ସେ କହିଲେ ମା ତତ ବନମେ ମୋ ପ୍ରବେଶ ସ୍ଥାସ୍ୟାମି, ଠିକ୍ ଅଛି ମୁଁ ବନକୁ ପଳେଇବି, ବାନର ମାନଙ୍କ ସାଙ୍ଗରେ ରହିବି, ମୁଁ କାହିଁକି ତୋ ଘରେ ରହିବି? ସିଧା ବାହାରିଲେ ଯଶୋଦା ମା ତାଙ୍କ ହାତକୁ ଟାଣିକି, ମୁଁ ପଳେଇବି ବନକୁ, ବାନର ମାନଙ୍କ ସାଙ୍ଗରେ ରହିବି, ତୋର ଘରେ ମୁଁ ରହିବା ଦରକାର ନାହିଁ। ଯଶୋଦା ମା ଚିନ୍ତାରେ ପଡ଼ିଗଲେ, ଆରେ ବାବା ଘରେ ତ କେହି ନାହାନ୍ତି, ଅନ୍ଧକାର ସମୟ, ଦାସୀମାନଙ୍କୁ ସବୁ ପଠେଇ ଦେଇଛି ଇନ୍ଦ୍ରଜାଗ ପାଇଁ, ବର୍ତ୍ତମାନ କ'ଣ କରିବି? ବର୍ତ୍ତମାନ ଜୀବ ଗୋସ୍ୱାମୀ କହୁଛନ୍ତି, କୋ ଜାନାୟାତ କୁର୍ଜାତି ଅପିଦଂ ମାନି, ଇଏ ଯେଉଁ ମାନି ଏତେ ଛୋଟ ପିଲା ଏତେ ମାନି, ଓଃ ବର୍ତ୍ତମାନ କ'ଣ କରିବ ଠିକ୍ ଠିକଣା ହିଁ ନାହିଁ, ତେଣୁ ମୁଁ ଗୃହ କାର୍ଯ୍ୟ କରିବି ନା ନାରାୟଣଙ୍କ ସେବା କରିବି ନା ୟା ରକ୍ଷା କରିବି, ବର୍ତ୍ତମାନ ତିନିଟା ଡିସାଇଡ୍ କିଛି ନେଇପାରିଲେନି। ଯଦେ କୟା ମୟାଲୟମ ବାଲୟମ ବଧାନମ ଦୁର୍ଦ୍ଧାନ ଭବତୀ, ଯଦି ବାଳକକୁ ବର୍ତ୍ତମାନ ମୁଁ ଘରେ ନ ବାନ୍ଧିକି ଛାଡ଼ିଦେବି ବର୍ତ୍ତମାନ ବଡ଼ ଅସୁବିଧା ହିଁ ମୁଁ ପଡ଼ିଯିବି। ତେଣୁ ନିଶ୍ଚିତ ମୋତେ ବାନ୍ଧିବାକୁ ପଡ଼ିବ। ଏଠି ଯାହା ପ୍ରଥମ ଶ୍ଳୋକରେ କୁହାଗଲା, ତ୍ୟକ୍ତା ଜଷ୍ଟିମ୍ ସୁତମ୍ ଭିତମ ବିଜ୍ଞାୟ ଅବର୍କବତ୍ସଲା ଇଏ ଏସ କିଲତମ୍ ବଦ୍ଧା ଦାମନା ହତବୀର୍ଯ୍ୟ କବିତା। ପ୍ରକୃତରେ ସେ ଜାଣିନଥିଲେ ଇଏ ହେଉଛନ୍ତି ସ୍ୱୟଂ ଭଗବାନ ବୋଲି, ଏ ବାତ୍ସଲ୍ୟ ରସର ଗୁଣ ହିଁ, ତେଣୁ ହତବୀର୍ଯ୍ୟ କବିତା ସେ ଜାଣିନଥିଲେ ସ୍ୱୟଂ ଭଗବାନ ବୋଲି। ତେଣୁ ବାନ୍ଧିବା ପାଇଁ ଯେତେବେଳେ ରେଡ଼ି ହେଲେ, ପ୍ରସ୍ତୁତ ହେଲେ, ବର୍ତ୍ତମାନ ପ୍ରଶ୍ନ ଉଠୁଛନ୍ତି ପରୀକ୍ଷିତ ମହାରାଜ, ନା ସେ ହତବୀର୍ଯ୍ୟ କବିତା ମହାପ୍ରଭୁ ବଲ୍ଲଭଟ୍ଟଙ୍କୁ ବଲ୍ଲଭଟ୍ଟ ଯେତେବେଳେ ଡିସ୍କସନ୍ ହେଇଛି ଯେଉଁ ଚାରି ପ୍ରକାର ଭକ୍ତିଟାକୁ ବ୍ୟାଖ୍ୟା କରିଛନ୍ତି, ଯେ ଚାରି ପ୍ରକାର ଭକ୍ତିର ଯେଉଁ ବ୍ୟାଖ୍ୟାଟା ଦିଆଯାଇଛନ୍ତି, ଏ ଚାରି ପ୍ରକାର ଯେଉଁ ରସ ଦାସ୍ୟ ସଖ୍ୟ ବାତ୍ସଲ୍ୟ ମଧୁର, ଏ ଚାରୋଟି ରସର ଆଧାର କ'ଣ ଏବଂ ଏହା କେତେ ପ୍ରକାର, ମହାପ୍ରଭୁ ବଲ୍ଲଭଟ୍ଟଙ୍କୁ କହିଛନ୍ତି। ବହୁତ ସୁନ୍ଦର କଥା ହିଁ କହିଛନ୍ତି ଚୈତନ୍ୟ ଚରିତାମୃତରେ, ଦାସ୍ୟ ସଖ୍ୟ ବାତ୍ସଲ୍ୟ ରଜେ ଶୃଙ୍ଗାର, ଦାସ୍ୟ ସଖ୍ୟ ବାତ୍ସଲ୍ୟ ଆରଜେ ଶୃଙ୍ଗାର, ଦାସ ସଖା ଗୁରୁକାନ୍ତା ଆଶ୍ରୟ ଯାହାର, ଦାସ ସଖା ଗୁରୁକାନ୍ତା ଆଶ୍ରୟ ଯାହାର। ଦାସ୍ୟ ସଖ୍ୟ ବାତ୍ସଲ୍ୟ ଆଉ ଶୃଙ୍ଗାର, ମାଧୁର୍ଯ୍ୟ ରସକୁ ଶୃଙ୍ଗାର ରସ କୁହାଯାଏ। ଏ ଚାରି ରସର ଆଧାର କିଏ କିଏ, ନା ଦାସ୍ୟର ହେଲା ଦାସ୍ୟ ରସର ଦାସ, ସଖ୍ୟ ରସର ସଖା, ବାତ୍ସଲ୍ୟ ରସର ଗୁରୁ। ବାତ୍ସଲ୍ୟ ରସର ସାଧକ ସେ ଗୁରୁର ଭୂମିକା, କୃଷ୍ଣଙ୍କର ମାନେ ଗୁରୁ ହୁଏ ସେ, ତାଡ଼ନ ଭର୍ଷଣ କିଏ କରିବ, ଗୁରୁ କରିବେ ନା, ସେ ଜାଣନ୍ତି, ଯଶୋଦା ମା ଜାଣନ୍ତି, ନନ୍ଦ ମହାରାଜ ଜାଣନ୍ତି, ମୁଁ ଆମେ ଯଦି ତାଡ଼ନ ଭର୍ଷଣ ନ କରିବୁ, ଆମେ ଯଦି ତାଙ୍କୁ କରେକ୍ଟ ନ କରିବୁ କାହ୍ନାଙ୍କୁ, ସେ ନିଶ୍ଚୟ ଦୁଷ୍ଟ ହୋଇଯିବ, ତେଣୁ ତାକୁ ଶାସନ କରିବା ଦରକାର, ତାକୁ ଖାଇବାକୁ ଦେବା ଦରକାର, ତାକୁ ଏ ଭାବନା ଗୁରୁ ଭାବନା। ଏବଂ ଇଏ ପୁଣି ଦୁଇ ଭାବରେ ବ୍ୟକ୍ତ କରାଯାଇଛି, ଯେଉଁ ଚାରି ରସକୁ ଦୁଇ ଭାବରେ, ଗୋଟେ ଐଶ୍ୱର୍ଯ୍ୟ ଗୋଟେ କେବଳା, ମହାପ୍ରଭୁ ବଲ୍ଲଭଟ୍ଟଙ୍କୁ କହୁଛନ୍ତି, ଐଶ୍ୱର୍ଯ୍ୟ ଜ୍ଞାନ ଯୁକ୍ତ କେବଳା ଭାବ ଆର, ଐଶ୍ୱର୍ଯ୍ୟ ଜ୍ଞାନ ଯୁକ୍ତ କେବଳା ଭାବ ଆର, ଐଶ୍ୱର୍ଯ୍ୟ ଜ୍ଞାନେ ନା ପାଇ ବ୍ରଜେନ୍ଦ୍ର କୁମାର, ଐଶ୍ୱର୍ଯ୍ୟ ଜ୍ଞାନେ ନା ପାଇ ବ୍ରଜେନ୍ଦ୍ର କୁମାର, ବ୍ରଜର ଯେ କୁମାର ବ୍ରଜେନ୍ଦ୍ର କୁମାର କୃଷ୍ଣ, ତାଙ୍କୁ ଐଶ୍ୱର୍ଯ୍ୟ ଜ୍ଞାନରେ ମିଳିବେ ନା। ଯଦିଓ ଜଣେ ଚାରି ରସର ସାଧକ ଥିବେ, ସେ ଦାସ୍ୟ ରସର ହୁଅନ୍ତୁ, ସଖ୍ୟ ରସର ହୁଅନ୍ତୁ, ବାତ୍ସଲ୍ୟ ରସର ହୁଅନ୍ତୁ, ବା ମଧୁର ରସର ହୁଅନ୍ତୁ, ଯେଭଳି ମଧୁର ରସର କେଉଁମାନେ ଥିଲେ, ଦ୍ୱାରକାର ରାଣୀମାନେ, ସେମାନେ ଐଶ୍ୱର୍ଯ୍ୟ ଜ୍ଞାନ ଥିଲା। ତେଣୁ ଏ ଯେଉଁ ଦୁଇ ପ୍ରକାର, ଏ ଯେଉଁ ଚାରି ପ୍ରକାର ରସର ସାଧକ, ଦାସ୍ୟ ସଖ୍ୟ ବାତ୍ସଲ୍ୟ ଏବଂ ମାଧୁର୍ଯ୍ୟ, ଏହାକୁ ଦୁଇ ଭାବରେ ବ୍ୟକ୍ତ କରାଯାଇଛି, ଗୋଟେ ଐଶ୍ୱର୍ଯ୍ୟ ଗୋଟେ କେବଳା। ଐଶ୍ୱର୍ଯ୍ୟ ମାନେ ଯଦିଓ ଦାସ୍ୟ ସେବକ, କିନ୍ତୁ ତାଙ୍କର ଐଶ୍ୱର୍ଯ୍ୟ ଭାବ, ଯେଭଳି ହନୁମାନ, କିନ୍ତୁ ପତ୍ରକ ଚିତ୍ରକ ଯେଉଁମାନେ ଥିଲେ ଏଠି ଆପଣଙ୍କର ବ୍ରଜରେ, ସେମାନେ କୃଷ୍ଣଙ୍କୁ କେବେ ଭଗବାନ ବୋଲି ଚିନ୍ତା କରନ୍ତି। ସଖ୍ୟରେ ଯେଭଳି ସଖ୍ୟ ରସରେ ଆମର ଥିଲେ ରାମଚନ୍ଦ୍ରଙ୍କ ମହାପ୍ରଭୁଙ୍କର ସୁଗ୍ରୀବ, ସେ ଐଶ୍ୱର୍ଯ୍ୟ ଜାଣନ୍ତି ଭଗବାନ ତାଙ୍କ ନିକଟରେ ଶକ୍ତି ଅଛି ବୋଲି, କିନ୍ତୁ ସୁଦାମା ସୁବଳ କେବେ ଜାଣନ୍ତି ନା। ଇଏ ହେଉଛି ଐଶ୍ୱର୍ଯ୍ୟ, ଇଏ ହେଉଛି ମାଧୁର୍ଯ୍ୟ। ତେଣୁ ଜଣେ ଐଶ୍ୱର୍ଯ୍ୟ ଭାବରେ ରହିଲେ ସେ ବୈକୁଣ୍ଠକୁ ଯିବ, କିନ୍ତୁ ରସ ସହିତ ଯୁକ୍ତ ହେଲେ, ସମ୍ବନ୍ଧ ସହିତ ଯୁକ୍ତ ହେଲେ, ଯଦି ଜଣେ କୃଷ୍ଣଙ୍କୁ ମାନେ ଆରାଧନା କରୁ, ଜଣେ ପ୍ରଶ୍ନ କରିବ, ସେ କୃଷ୍ଣଙ୍କୁ ଆରାଧନା କରୁଛି କିନ୍ତୁ ତା'ର ଗୋଟେ ରସ ସହିତ ଯୁକ୍ତ ଅଛି, ସଖ୍ୟ ରସ, ଦସ୍ୟ ରସ, ବା ବାତ୍ସଲ୍ୟ ରସ, ବା ମାଧୁର୍ଯ୍ୟ ରସ, ଗୁରୁକୃଷ୍ଣ କୃପାରୁ ତା'ର ଅନ୍ତରରେ ଭାବଟା ସ୍ଫୁରଣ ହୋଇଛି, କିନ୍ତୁ ତା'ର ଐଶ୍ୱର୍ଯ୍ୟ ଜ୍ଞାନ ରହିଲା, ତାହେଲେ ସିଏ ଗୋଲକ ବୃନ୍ଦାବନକୁ, ଭଗବାନଙ୍କର ଯେଉଁ ଆପାର୍ଟମେଣ୍ଟ ଅଛି ଗୋଲକ ବୃନ୍ଦାବନ ଭିତରେ, ଯେଉଁ ଗୋଲକ ବୃନ୍ଦାବନ ତିନୋଟି ଭାଗରେ ବିଭକ୍ତ, ଗୋଲକ ବୃନ୍ଦାବନଟା ତିନିଟା ଭାଗରେ ବିଭକ୍ତ, ଗୋଟେ ଗୋପପୁର ଯେଉଁଟା ବ୍ରଜ, ଆଉ ମଥୁରା ଦ୍ୱାରକା। ତେଣୁ ଐଶ୍ୱର୍ଯ୍ୟ ସାଧକମାନେ ଏ ଚାରି ରସର ଥାଏ କି ଯେଉଁମାନଙ୍କର ଐଶ୍ୱର୍ଯ୍ୟ ସ୍ଫୁରଣ ହବ ଅନ୍ତ ସମୟରେ ଭଗବାନଙ୍କ ଐଶ୍ୱର୍ଯ୍ୟ ଦୃଷ୍ଟିରେ ଦେଖନ୍ତି, ସେମାନେ ଗୋଲକର ବ୍ରଜପୁର ଭିତରେ ପଶିପାରିବେ ନା, ସେମାନେ ମଥୁରା ଆଉ ଦ୍ୱାରକା ବି ଯିବେ। ଯେଉଁମାନେ କେବଳ କେବଳ ଭକ୍ତି, କେବେ କୃଷ୍ଣଙ୍କୁ ଭଗବାନ ବୋଲି ଜ୍ଞାନ କରନ୍ତି ନା, ଯେମିତି ଯଶୋଦାମା ନନ୍ଦ ମହାରାଜ ଏଇଭଳି, ଐଶ୍ୱର୍ଯ୍ୟ ଜ୍ଞାନ ତେସବ ଜଗତ ମିଶ୍ରିତ ଐଶ୍ୱର୍ଯ୍ୟ ଶିଥିଳ ପ୍ରେମ ନାହିଁ ମୋର ପ୍ରୀତ। ମହାପୁରୁଷ ଚୈତନ୍ୟ ଚରିତାମୃତରେ କହୁଛନ୍ତି ନା, ଐଶ୍ୱର୍ଯ୍ୟର ତ ଜଗତଟା ପୁରା ମିଶ୍ରିତ, ଐଶ୍ୱର୍ଯ୍ୟ ଜ୍ଞାନରେ ଯିଏ ମୋତେ ପୂଜା ସେବା କରୁଛି ମୁଁ ବିଲକୁଲ ପ୍ରୀତ ହୁଏନି। ତେଣୁ ଏ ଯଶୋଦାମା ଯେଉଁ ହତବୀର୍ଯ୍ୟ କବିତା, ଯଶୋଦାମା ଯେଉଁ ଜାଣିପାରୁନାହାନ୍ତି ପ୍ରକୃତି, ତାଙ୍କର ଶୁଦ୍ଧ ଭାବ କେବଳା ଭାବ ଏବଂ ଚୈତନ୍ୟ ଚରିତାମୃତରେ ପ୍ରମାଣ, କେବଳ ଯଶୋଦାମାଙ୍କ ଏକ୍ଜାମ୍ପଲ ଦିଆ, ସ୍ପଷ୍ଟ ଏକ୍ଜାମ୍ପଲ। ଶୁଦ୍ଧ ଭାବେ ବ୍ରଜେ ସ୍ୱରୀ କରଇ ବନ୍ଦନ, ଶୁଦ୍ଧ ଭାବେ ବ୍ରଜେ ସ୍ୱରୀ କରଇ ବନ୍ଦନ, ଶୁଦ୍ଧ ଭାବେ ସଖା କରେ ସ୍କନ୍ଦେ ଆରୋହଣ, ଶୁଦ୍ଧ ଭାବେ ସଖା କରେ ସ୍କନ୍ଦେ ଆରୋହଣ। ଏ ଶୁଦ୍ଧ ଭାବଟାକୁ କେବଳ ଭାବ କୁହାଯାଏ। ଶୁଦ୍ଧ ଭାବେ ବ୍ରଜେଶ୍ୱରୀ କରଇ ବନ୍ଦନ, ଶୁଦ୍ଧ ଭାବେ ସଖା କରେ ସ୍କନ୍ଦେ ଆରୋହଣ। ଗୁରୁଦେବ ଗୋଟେ ଏକ୍ସାମ୍ପଲ ଦିଅନ୍ତି, ମାନେ ସ୍କନ୍ଦରେ ଯେତେବେଳେ ଆରୋହଣ କରୁଥିଲେ ତାଙ୍କୁ କ'ଣ ଟିକେ ଖରାପ ଲାଗୁନଥିଲା? ଗୁରୁଦେବ କୁହନ୍ତି ନିଜ ଶରୀରଟା, ନିଜ ପାଦଟା ଯଦି ବା ନିଜ ହାତଟା ଯଦି ନିଜ ପାଦରେ ବାଜିଯାଏ ଆମକୁ କିଛି ଖରାପ ଲାଗେନି। ଆମ ପାଦଟା ଯଦି କେବେ ଝୁଣ୍ଟିକି ଆମ ନିଜ ପାଦରେ ବାଜେ ବା ପାଦ ମସ୍ତକଟା ଯଦି କେବେ ବି ଭୁଲରେ ପାଦରେ ବାଜିଯାଏ କୌଣସି ହିସାବରେ, ବ୍ୟାୟାମ କରୁ କରୁ ବି, ତାହେଲେ ଆପଣ କ'ଣ ଖରାପ ଭାବୁଛନ୍ତି ମୋ ପାଦଟା କାହିଁକି ନା ମୋତେ ସୁଚିବାକୁ ପଡ଼େ, ସ୍ନାନ କରିବାକୁ ପଡ଼େ ନା, ନିଜ ଅଙ୍ଗ। ସେଭଳି କେବଳ ଭାବରେ ନିଜ ଅଙ୍ଗ, କୃଷ୍ଣ ସହିତ ଆମେ ଅଭିର୍, କିଛି ପାର୍ଥକ୍ୟ ନାହିଁ। ଏ ହେଉଛି କେବଳ ଭାବ, ୟାକୁ ଶୁଦ୍ଧ ଭାବ, ଶୁଦ୍ଧ ଭାବେ ସଖା କରେ ସ୍କନ୍ଦେ ଆରୋହଣ, ଶୁଦ୍ଧ ଭାବେ ବ୍ରଜେଶ୍ୱରୀ କରଇ ବନ୍ଦନ। ଏବଂ ମହାପ୍ରଭୁ ସିଦ୍ଧାନ୍ତ ଦେଉଛନ୍ତି, ଆଚ୍ଛା ଯେଉଁ ଶୁଦ୍ଧ ଭାବ ସେଇଟା କ'ଣ? ଏ ବିଚିତ୍ର ଜିନିଷ ବାସ୍ତବିକ, ଆମେ ଆମର ଚିନ୍ତାର ବହିର୍ଭୁକ୍ତ ଜିନିଷ। ଆମେ ଯଦି ଚିନ୍ତା କରନ୍ତୁ ଆମକୁ ଯଦି କୃଷ୍ଣ ଆସିବ କେମିତି ତା କାନ ଓଡ଼ିକି ଆମେ ତାକୁ ଶାସନ କରିପାରିବା? ଆମର ଯଦି ପୁତ୍ର ହୁଅନ୍ତି ଆମେ ତାଙ୍କୁ ଏ କାମ କରିପାରିବା ନା? ଇଏ ସେ ରସକୁ ଚାଲିଗଲା ପରେ ସେ ଅଟୋମେଟିକ୍ ସେ ଜିନିଷ ଆସିଯିବ। ତେଣୁ ମହାପ୍ରଭୁ କହୁଛନ୍ତି ମୋର ସଖା ମୋର ପୁତ୍ର ଏଇ ଶୁଦ୍ଧ ମନ, ମୋର ସଖା ମୋର ପୁତ୍ର ଏଇ ଶୁଦ୍ଧ ମନ, ଅତଏବ ଶୁକ ବ୍ୟାସ କରେ ପ୍ରଶଂସନ, ଅତଏବ ଶୁକ ବ୍ୟାସ କରେ ପ୍ରଶଂସନ, ମୋର ସଖା ମୋର ପୁତ୍ର ଏଇ ଶୁଦ୍ଧ ଭାବ, ମୋର ସଖା ମୋର ପୁତ୍ର ସବୁବେଳେ କୃଷ୍ଣ ମୋର ସଖା ମୋର ପୁତ୍ର, ଏଇ ଜ୍ଞାନଟା ପ୍ରଚୁର ଥାଏ ଶୁଦ୍ଧ ଭାବରେ କେବଳ ଭାବରେ। ଏବଂ ଅତଏବ ଶୁକ ବ୍ୟାସ କରେ ନା ପ୍ରଶଂସନ, ଶୁକଦେବ ଗୋସ୍ୱାମୀ ବ୍ୟାସ ଏମାନେ ପ୍ରଶଂସା କରନ୍ତି। ଏବଂ ତା ପରବର୍ତ୍ତୀ ପଦରେ କହୁଛନ୍ତି ଐଶ୍ୱର୍ଯ୍ୟ ଦେଖିଲ ଶୁଦ୍ଧର ଐଶ୍ୱର୍ଯ୍ୟ ନହେଁ ଜ୍ଞାନେ। ଯଦି କେବେ କେବେ ଐଶ୍ୱର୍ଯ୍ୟ ସ୍ଫୁରଣ ହୁଏ କିନ୍ତୁ ଶୁଦ୍ଧ ସାଧକ କେବେ ତାକୁ ଐଶ୍ୱର୍ଯ୍ୟ ବୋଲି ଜ୍ଞାନ କରେ ନା। ଅତଏବ ଐଶ୍ୱର୍ଯ୍ୟ ହୋଇତ କେବଳ ଭାବେ ପ୍ରଧାନ, ଐଶ୍ୱର୍ଯ୍ୟ ଠାରୁ କେବଳ ଭାବଟା ହେଉଛି ପ୍ରଧାନ। ଯେମିତି ଗୋସ୍ୱାମୀ ମାନେ ଉଦାହରଣ ଦିଅନ୍ତି, ବେଳେବେଳେ ବ୍ରଜରେ ଏ ଶୁଦ୍ଧ ଭାବ ଭିତରେ ଐଶ୍ୱର୍ଯ୍ୟଟା ଦେଖାଯାଏ। ଯେମିତି ଗୋଟେ ଘାସ ମନେ କରନ୍ତୁ ଗୋଟେ ତୃଣ ଗୋଟେ ପଡ଼ିଯାଇଛି ଗୋଟେ କ୍ଷୀର ପାତ୍ରରେ, ସେ ସବୁବେଳେ ଦେଖାଯିବନି, ଯେତେବେଳେ ଉତୁରୁଛି ମଝିରେ ମଝିରେ ଟିକେ ଦେଖା ହବ, ପୁଣି ପଳେଇଯିବ ଭିତର। ତେଣୁ ବ୍ରଜରେ ବେଳେବେଳେ ଐଶ୍ୱର୍ଯ୍ୟ ସ୍ଫୁରଣ ଭଗବାନ କରନ୍ତି ଶୁଦ୍ଧ ସାଧକମାନଙ୍କ ନିକଟରେ, ଯେତେବେଳେ ବିରହ ଭାବ ଆସିଯାଏ ସେମାନେ ଚିନ୍ତା କରନ୍ତି ଆଉ କୃଷ୍ଣ ଆମକୁ ମିଳିବେନି, ସେତେବେଳେ କୃଷ୍ଣ ତାଙ୍କର ପ୍ରାଣ ରକ୍ଷା କରିବା ପାଇଁ ଐଶ୍ୱର୍ଯ୍ୟ ସ୍ଫୁରଣ କରାନ୍ତି। ଯେଭଳି ନନ୍ଦ ମହାରାଜ, ନନ୍ଦ ମହାରାଜ ଯେତେବେଳେ ଉଦ୍ଧବଙ୍କୁ ଭେଟିଛନ୍ତି, ଉଦ୍ଧବ ତ ବିଲକୁଲ ପ୍ରତିପାଦନ କରିଦେଲେ ସେ ହେଉଛନ୍ତି କୃଷ୍ଣ, ସେ ହେଉଛନ୍ତି ସବୁକିଛି, ନନ୍ଦ ମହାରାଜ ତ ବିଲକୁଲ ମାନିଲେନି। ଉଦ୍ଧବ ତୁମେ ଗୋଟେ ପାଗଳ, ତୁମେ ଭାବୁଥିଲେ ତୁମେ ଜଣେ ଜ୍ଞାନୀ ବୃହସ୍ପତିର ଶିଷ୍ୟ, ମାନେ କିଛି ବୁଦ୍ଧି ହିଁ ନାହିଁ, ଆଉ ଯଦି ବି ବୁଦ୍ଧି ଥାଆନ୍ତା କାହା ନିକଟରେ କ'ଣ କହିବାକୁ ଜାଣ, ପ୍ରବଚନ ଏତେ ଦେଇଛ ପ୍ରବଚନ କେଉଁଠି କ'ଣ ଦିଆଯାଏ ତୁମେ ଜାଣିନ, ଭୁଲ ପ୍ରବଚନ ମୋ ନିକଟରେ ଦେଇଦେଲ। କୃଷ୍ଣ ହେଉଛନ୍ତି ମୋର ପୁତ୍ର। ଏବଂ ଲାଷ୍ଟଲି ଯେତେବେଳେ ନନ୍ଦ ମହାରାଜ ନିକଟରୁ ଯାଉଛନ୍ତି, ଏତେ ନିରାଶ ହେଇଗଲେ, ଉଦ୍ଧବ ହିଁ ତାଙ୍କୁ ବେଶୀ ନିରାଶ କରିଦେଲେ। ଶେଷରେ କହୁଛନ୍ତି ଠିକ୍ ଅଛି, ତୁମର ସିଏ ମୋର ପୁତ୍ର, ସିଏ ତୁମର ଭଗବାନ ହୁଅନ୍ତୁ, ତାଙ୍କ ନିକଟରେ ମୋର ମତି ରହୁ, ମୋର ସ୍ମରଣ ସବୁବେଳେ ତା ନିକଟରେ ରହୁ। ଏଠି ଐଶ୍ୱର୍ଯ୍ୟ ସ୍ମରଣ ହେଇଗଲା କେବଳ ନନ୍ଦ ମହାରାଜଙ୍କୁ ସାନ୍ତ୍ୱନା ଦେବା ପାଇଁ। ତେଣୁ ଏଇଠି କହୁଛନ୍ତି ଯେ ମହାପ୍ରଭୁ, ଐଶ୍ୱର୍ଯ୍ୟ ଦେଖିଲେ ସୁଧାର ଐଶ୍ୱର୍ଯ୍ୟ ନହେଁ ଜ୍ଞାନେ। ବର୍ତ୍ତମାନ ଦେଖିବେ ୟା ପରବର୍ତ୍ତୀ ଶ୍ଳୋକରେ ଆସିବ, ଯଶୋଦା ମାତା ଯେତେବେଳେ ବାନ୍ଧୁଥିବେ, ଐଶ୍ୱର୍ଯ୍ୟ ଶକ୍ତି କାର୍ଯ୍ୟ କରୁଥିବ, ବିଭୂତି ଶକ୍ତି, ଯଶୋଦା ମାତା ବିଲକୁଲ ମାନୁନଥିବେ, ବିଲକୁଲ ମାନିବେ। ଏବଂ ଅତଏବ ଐଶ୍ୱର୍ଯ୍ୟ ହୋଇଥାଏ କେବଳ ଭାବ ପ୍ରଧାନ, କେବଳ ଭାବରେ ହତବୀର୍ଯ୍ୟ କବିତା ଏଠି ଯାହା କହୁଛନ୍ତି। ବାନ୍ଧିବା ପାଇଁ ଯଶୋଦା ମାତା ବର୍ତ୍ତମାନ ରେଡ଼ି ହେଇଗଲେ। ଆଚ୍ଛା, ବର୍ତ୍ତମାନ ପରବର୍ତ୍ତୀ ଶ୍ଳୋକରେ କହୁଛନ୍ତି, ଇଏ ଯେତେବେଳେ ବାନ୍ଧିବା ପାଇଁ ଯାଉଛନ୍ତି, ବର୍ତ୍ତମାନ ଦୁଇ ତିନିଟି ଶ୍ଳୋକରେ କେମିତି ତାଙ୍କୁ ବାନ୍ଧିବେ। ସୁଖଦେବ ଗୋସ୍ୱାମୀଙ୍କ ସହ ସମସ୍ତେ ଆଶ୍ଚର୍ଯ୍ୟ ଚିନ୍ତା କରୁଛନ୍ତି, ଆରେ ସେ ତ ଭଗବାନ ନା, ତାଙ୍କୁ ତ ବାନ୍ଧିବା କେବେ ସମ୍ଭବ ହୁଏ ନାହିଁ। ତା ପରବର୍ତ୍ତୀ ଶ୍ଳୋକରେ କହୁଛନ୍ତି, ନଚ ଅନ୍ତ ନ ବହି ଯସ୍ୟ ନ ପୂର୍ବମ ନା ପିଚ ଅପରମ ପୂର୍ବାପରମ ବହି ଅନ୍ତ ଜଗତ ଯୋ ଜଗତ ଯ। ବର୍ତ୍ତମାନ ବାନ୍ଧି ନାହାନ୍ତି, ବର୍ତ୍ତମାନ ତିନିଟା ଶ୍ଳୋକରେ ଯଶୋଦା ମାତା ଯେଉଁ ହତବୀର୍ଯ୍ୟ କବିତା, ଯଶୋଦା ମାତାଙ୍କର ପ୍ରେମର ମହାତ୍ମ୍ୟଟାକୁ ବଢ଼ଉଛନ୍ତି। ଚିନ୍ତା କରନ୍ତୁ, କେଉଁ ଭଗବାନଙ୍କୁ, ଯେଉଁ ଭଗବାନ ଜଗତର ସୃଷ୍ଟି ସ୍ଥିତି ପ୍ରଳୟର କର୍ତ୍ତା, ତାଙ୍କୁ ଯଶୋଦା ମା ବାନ୍ଧିବା ପାଇଁ ଯାଉଛନ୍ତି ଏବଂ ତାଙ୍କର ଡେଫିନେସନ ବର୍ତ୍ତମାନ ଦେଉଛନ୍ତି। ନଚ ଅନ୍ତ ନଚ ବହି, ଯାହାଙ୍କର ବାହାର ନାହିଁ, ଯାହାଙ୍କର ଭିତର ନାହିଁ, ତମ ନିରାକାର ନୁହେଁ। ନିରାକାର ବାଦ ସାଙ୍ଗେ ସାଙ୍ଗେ ନେଇଯିବେ, ଏଇଟା ହେଉଛି ନିରାକାର ବୋଲି। ସେ ତ କେବଳ ବସିଛନ୍ତି ରେଡ଼ି ହେଇକି, କେଉଁ ଶ୍ଳୋକକୁ ଚୋରି କରିକି ଆମେ ନିରାକାର କୃଷ୍ଣଙ୍କୁ ନିରାକାର ବୋଲି କହିବୁ। କୃଷ୍ଣ ପୂଜା ହିଁ କରୁଛନ୍ତି, କିନ୍ତୁ କୃଷ୍ଣ ନିରାକାର ନା। ନଞ୍ଚ ଅନ୍ତ ନଞ୍ଚ ବହି, ଫାଷ୍ଟ ନିଅନ୍ତୁ ନଚ ବହି, ଯାହାଙ୍କର ବହି ନାହିଁ, ବାହାର ଜିନିଷଟା ନାହିଁ, ତାର ଅନ୍ତ କେମିତି ଆସିବ, ମାନେ ଟିକେ ବୁଝିବେ। ବର୍ତ୍ତମାନ ଯଶୋଦା ମା କଥା ଭୁଲି ଯାଆନ୍ତୁ, ବର୍ତ୍ତମାନ କୃଷ୍ଣ କଥା ଟିକେ ଚିନ୍ତା କରନ୍ତୁ। ଗୋଟିଏ ବସ୍ତୁର ଯଦି ବାହାର ସୀମାଟାକୁ ନ ଜାଣିପାରିବେ, ତାର ଅନ୍ତର ସୀମାଟା କେମିତି ଜାଣିବେ। ତେଣୁ ବାହାର ସୀମା ଯାହାଙ୍କର ନାହିଁ, ସୁଖଦେବଙ୍କ ସାଙ୍ଗେ କହିବା ତାତ୍ପର୍ଯ୍ୟ, ଯାହାଙ୍କର ବାହାର ସୀମା ନାହିଁ, ଯାହାଙ୍କର ଅନ୍ତ ସୀମା ନାହିଁ, ତାକୁ ଯଶୋଦା ମା କେମିତି ବାନ୍ଧିବେ, ତ ସମ୍ଭବ ନୁହେଁ। ବାହାର ସୀମା ନାହିଁ ମାନେ ଅନନ୍ତ କୋଟି ବ୍ରହ୍ମାଣ୍ଡ, ଯାହାଙ୍କ ଲୋମ କୂପରୁ ସୃଷ୍ଟି ହୁଅନ୍ତି ଏବଂ ପ୍ରଳୟ ସମୟରେ ଅନନ୍ତ କୋଟି ବ୍ରହ୍ମାଣ୍ଡ, ଯାହାଙ୍କର କେବଳ ଗୋଟିଏ ଲୋମ କୂପରେ ଲୀନ ହେଇଯାନ୍ତି, ତାଙ୍କର ବାହାର ସୀମାଟା କିଏ ବାହାର କରିପାରିବ, ତାଙ୍କର ବାହ୍ୟ ସୀମା କିଛି ନାହିଁ। କହିପାରିବେନି କୃଷ୍ଣ ଏତେ ସାଇଜ ବୋଲି, ଅଣୁ ଅଣୁମାନ ମହତ ମହିଆନ। ତେଣୁ ବାହ୍ୟ ସୀମା କିଛି ନାହିଁ, କୃଷ୍ଣ ଯେ ଏତିକି ବଡ଼ ହେଇପାରିବେ ସେମିତି କେହି କହିପାରିବେ ନା। ତେଣୁ ଆଚ୍ଛା, ଯାହାର ବାହ୍ୟ ନାହିଁ ତାର ଅନ୍ତ କେମିତି ଅଛି, ଯାହାଙ୍କର ଗୋଟେ ଲୋମକୁ ଉପରେ ଅନନ୍ତ କୋଟି ବ୍ରହ୍ମାଣ୍ଡ ରହୁଛି, ଗୋଟେ ଶରୀରରେ କେତେଟା ଲୋମ ଅଛି ଜଣେ ଗଣିଲେ, ଯଦି ଗୋଟିଏ ଲୋମକୁ ଉପରେ ଅନନ୍ତ କୋଟି ବ୍ରହ୍ମାଣ୍ଡ ପ୍ରବେଶ କରିଯାଉଛି, ସୃଷ୍ଟି ହେଉଛି, ଧ୍ୱଂସ ହେଉଛି, ତାଙ୍କର ଭଗବାନ ଶ୍ରୀକୃଷ୍ଣଙ୍କ ଶରୀରରେ କେତେ ଲୋମକୂପ ଅଛି, ତାକୁ କିଏ ଗଣିବ, ଆଉ କେତେଟା ବ୍ରହ୍ମାଣ୍ଡ ଧରିବେ, ତାର ସୀମା କେତେ କିଏ ବାହାର କରିବ। ତେଣୁ ନଚ ବହି, ଆଚ୍ଛା ଯାହାର ବହି ନାହିଁ ତାର ଅନ୍ତ କେମିତି ବାହାର କରିବ, ନଚ ଅନ୍ତ। ତେଣୁ କୃଷ୍ଣଙ୍କର ବହି ନାହିଁ କି ଅନ୍ତ ନାହିଁ, ସୁଖଦେବ ଗୋସ୍ୱାମୀ କହୁଛନ୍ତି, ଯାହାଙ୍କର ବାହ୍ୟ ସୀମା ନାହିଁ, କାରଣ ଗୋଟେ ବସ୍ତୁକୁ ବାନ୍ଧିବାକୁ ହେଲେ ତାର ସୀମା ଦରକାର ନା, ତେଣୁ ସୀମା ତ ନାହିଁ, ତାକୁ ବାନ୍ଧିବେ କେମିତି। ଆଚ୍ଛା, ନଚ ଅନ୍ତ ନ ବହି ଯସ୍ୟ ନ ପୂର୍ବ ନା ପିଚ ଅପର, ଯାହାଙ୍କର ପୂର୍ବ ନାହିଁ କି ପର ନାହିଁ। ଯେମିତି ମୁଁ ଆପଣ ଗୋଟେ ଗୋଟେ ବାଡ଼ିର ପୂର୍ବ ଅପର ଆରମ୍ଭ ଅଛି ଶେଷ ଅଛି, ଏଇଟା ଅଛି ନା। ଜାଣିଲା ପରେ ଗୋଟେ ବସ୍ତୁର ଆରମ୍ଭ ଶେଷଟା ଜାଣିଲା ପରେ ତାପରେ ତ ଆପଣ ତାକୁ ବାନ୍ଧିବେ ନା। ଯେମିତି ଗୋଟେ ଜିନିଷ ମନେ କରନ୍ତୁ, ଗୋଟେ ଛୋଟ ଉଦାହରଣ ନିଅନ୍ତୁ, ଆପଣ ମୋର ହାତଟାକୁ ବାନ୍ଧିବେ, ପ୍ରଥମେ ୟାର ଏଇ ସୂତାଟା ବନ୍ଧା ହେଇଛି, ୟାର ବାହ୍ୟ ସୀମାଟା ଦରକାର, ହାତର ବାହ୍ୟ ସୀମା ପରେ ତ ଏଇ ସୂତାଟାକୁ ବାନ୍ଧିବେ ନା। ତେଣୁ ଯାହାର ବାହ୍ୟ ସୀମାଟା ନାହିଁ ତାର ଅନ୍ତ ସୀମାଟା କେମିତି ଜାଣିବେ। ତେଣୁ ସେ କହୁଛନ୍ତି ବାହ୍ୟ ସୀମା ବାନ୍ଧିବା ପାଇଁ ଦରକାର। ଆଚ୍ଛା, ନ ପୂର୍ବ ନ ଚ ଅପର, ए हाथटा को बांधिया कम से कम हाथटा आकृति के सृष्टि होता केदिन पर्यटन रही हो। कम से कम चारिटा फैक्ट दरकार गोटे वस्तु को बांधिया। अच्छा कृष्ण केवे सृष्टि होते से बर्तमान कहते न पूर्वम जहाँ पूर्वर कहीं ना एको नारायण आसीत न ब्रह्मा न शंकर। एकमात्र नारायण थे ब्रह्मा नथिले शिव नथिले कहीं नथिले एवं ब्रह्माजी तो शेषर कहीदे ईश्वर परम कृष्ण सचिदानंद विग्रह अनादि आदि अनादि जिते अनादि वस्तु अच्छी सब खोजी खोजी जा जगतर कौन अनादि वस्तु अच्छी। डार्विन कहते ना जगतर अनादि वस्तु है शिवली ना शिवली जगत शिवली पूर्व कौन थी शिवलीटा क्यों या शिवली तो जलू या जल किए या कले प्रभुपाद डेफिनेशन देखते भगवान आज से कन्वर्सेसन देखु हटात मैं आखिरी पड़ी गला। प्रभुपाद कहे सबुतिर आदि खोज जलर आदि किएस भूमि आदि किएस सब आदि खोजी खोजी जो पहुँच सी भगवान सब वस्तुर आदि से कहते न पूर्व जहाँ पूर्व कहीं न अर्थात पूर्व अपर कहार तात्पर्य बांधिया पूर्व अपर दरकार ना कि अर्थात जहाँ काल सीमा ना के तुम्हें बांधि पार ये चिंता भी कर ना पूर्व न च अपर केत पर्यंत रही भगवान ताकि कि बोली ना चतुर्मुखी श्लोक द्वितीय स्कंद कहते अहम एवासम एवाग्रे नान्यत जत सत् असत् परम पश्चादहं जते तच्छ जो अवशिष्यते सो अस्मि अहम जो अवशिष्यते सो अस्मि अहम। इस जगतर सृष्टि पूर्व सत् असत् कौन सी वस्तु नथिला अहम एवासम एवाग्रे मु प्रथमे जगत रे थिले सत् असत् कौन सी वस्तु ए प्रकृति गुण ए सब किछ नथिला एवं जगत शेषरे जहाँ किसी अवशिष्ट रही तेना पूर्व ना कि पर ना अंत ना कि बही ना। अच्छा ताकु जशोदा माता केमती बांधे तो जिते प्रवचन शुणुले भागवत शुणुले सभार सब तो पगल हो गले आरे जशोदा माता केमती बांधे सुखदेव गोस्वामी कौन एमती प्रवचन दे। अच्छा तापर पत्र कहते ना पूर्व ना पर ना अंत ना बही ना कि सब अच्छी कौन ना पूर्वा परम बही अंत जगत जो जगत जो जगतर सी होती पूर्व कारण जगत को सी सृष्टि कर सर्वजोनी सुकुंदे अमृत संभवंती जा तासा ब्रह्म महजोनी महजोनी सब इम्पोर्टाट विश्वनाथ चक्र ठाकुर महजोनी कहते महजोनी अर्थ भगवान दृष्टिपात कला मान यत्वर जगत सृष्टि होना तेनाली जगत पूर्व सत्ता नाला केवल भगवान दृष्टि सृष्टि है तेना जगतर आरंभ किए हेले भगवान तेना जगतर पूर्व सी आपर जगत जो ध्वंस हो निकट को जीव भगवान एवं पूर्व अपर आंत बही जगतर अंत बही कि जगतर भितर अच्छे जगतर बाहर अच्छे जगतर भितर समस्त बुझीपारे हाँ प्रत्येक ब्रह्मांड भितर परमात्मा रूप रही प्रत्येक हृदय परमात्मा रूप रही आ जगत बाहर कि ब्रह्म रूप से ये विश्वनाथ जगत ठाकुर जीव गोस्वामी यहाँ पर प्रचुर टीका लिखिं मुझ संक्षेप करके केवल बहुत तादर जिस्ट के नहीं आस ना बुझा बहुत कष्ट। अच्छा जहाँ अंत अच्छी आउ बही अच्छी जगतर सी हूँ अंत सी बही सी पूर्व आपर कि जहाँ अंत ना बही ना पूर्व ना अपर ना। अच्छा जगत चत आ जगत भितर से मध्य जगत चांग जो तिष्ट। अच्छा तांकु किभली बांधिबे ये संभव ना विश्वनाथ चक्र ठाकुर गोटे सुंदर कथा कही ततश्च संपूर्ण ना जगतापि तत्वबंधन न संभवते। विश्वनाथ चक्र ठाकुर कहते संपूर्ण जगत को रजु करा जाए संपूर्ण जगत सब गुड़े रसी करते यदि रसी कर कृष्ण को बंधा जाए न संभव यदि संभव नुहे कि पुनः जगत अंशाश भूत है ना जगतर गोटे अंश भूत कथंग तत्बंधन सात মানে রজুটা গোটে জগতের গোটে প্রকৃতির বস্তু জাত না, প্রকৃতির কেমন জাত? প্রকৃতির জাত হচ্ছে ভূমি, অপ, তেজ, মরুত, পঞ্চমত জাত হচ্ছে, সেতুর বৃক্ষটা জাত হয়েছে না না? তেমন সবু জগত কু একত্রিত করে যা বাঁধি হব না, সে জগতের গোটে মায়ার অংশ হচ্ছে গোটে রজু। রজু কেউ তৈরি হয়েছে সূতারে, বৃক্ষর, তা দেহে কেমি বাঁধি হওয়া যশোদা মাতা চিন্তা করছে, এ সম্ভব নয়। কিন্তু বর্তমান তো যশোদা মাতা অসম্বস্তু কু সম্ভব কলে। আচ্ছা, কেমতি বাঁধিলে বর্তমান সুখদেব গোস্বামী কুছে না, বাঁধি সম্ভব নহেলে মধ্য তাকে যশোদা মাতা বাঁধিলে। তংমত্বাত্মজং অব্যক্তম মর্ত্যলিঙ্গম মধোক্ষজম গোপিকা উদুখলে দামনা ববদ্ধ প্রাকৃতম যথা। গোপিকা যশোদা তাকে বাঁধিলে, উদুখলরে বাঁধিলে। আচ্ছা, মু আজ যেতে পড়ুলি টিকা মোর মনে পড়লা। আচ্ছা, ধরিলে কেউটি? রাজপথরে না, সেটি কোণ উদুখল লা, উদুখল নথিলা। আচ্ছা, বাড়ি ভিঙ্গিয়া কথাটা কানা কেউটি কেউথিবে? নিশ্চিত রাজভবন কু আনিথিবে না? তেমন বাড়ি ধরি বাম হাতরে কৃষ্ণ কু ধরি কেবে গাখাই নথিবে না? নিশ্চিত ডরে ডরেগা, ডরে ডরেগা, এত বাট চলে চলিকি আনিথিবে। চিন্তা কলি নিশ্চিত এ করথিবে না, কেমতি হব? তোর রাস্তাঘাটের কোটি উদ্ঘোল পড়ে যাই তা বাঁধি, আর সব লোক আগে কেমতি বাঁধিবে? পুঁ ভাগবতের লেখা হয়েছে গৃহরে বাঁধি, কারণ জামলা অর্জুন উদ্ধার করবে না। তাহলে এত রাস্তা কত ক্রোধ লে, এত রাস্তা বাড়ি দেখে দেখেগা বাম হাতে ধর ধরিকা লোক আগে অপমান করি করে আনিছেন। আচ্ছা, আনিকি বর্তমান কোণ করছেন? ঘর ভিতরে উদ্ঘোল পাখরে রাখছেন রেডি করি, কারণ ডিসকশন সব উদ্ঘোল পাখরে হি হয়েছে। আচ্ছা, তন্মত্বা আত্মজম অব্যক্তম, যদিও জগত সম্পূর্ণ জগত দ্বারা বাঁধিয়া সম্ভব নয়, সাধারণ রজু কোণ কথা কে, কিন্তু আত্মজম যশোদা মাতা বাৎসল রস্যরে লে না, সে ইয়ে মোর পুত্র, ইয়ে মোর পুত্র, ইয়ে মো নিকট জন্ম হয়েছে, মোর ক্ষীর খাই ইয়ে মানুষ, যাকে বাঁধি পারি না? বিষ্ণু পুরাণে জীব গোস্বামী তো তাকে টিকার উদ্ধৃত করে দিয়েছেন, ইয়ার কেতে বড় অছে যাকে বাঁধেলা পরে খসিক যাব কুয়াড়ে? ইয়ে মো স্তন্য বলে ভোক লাগলে মতো কে মা ক্ষীর দিও বলে কুয়াড়ে যাব ইয়ে? এবং শেষর বি ডাঁটি থে দেখিয়া তোর কেতে শক্তি অছি, তুই এত বদমাইশ করছু, খুলি খোলু দেখবা। যশোদা মাতা এ কহি কি বাঁধিছেন? জীব গোস্বামী কুছেন বিষ্ণু পুরাণে এই শ্লোকটি আনিকি দিয়েছেন। আচ্ছা, বর্তমানে প্রশ্ন করি, পূর্বর তো কহিলে যাঙ্কর পর নাই, অপর নাই, অন্ত নাই, বহি নাই, বর্তমান দিয়ে প্রশ্ন করা যাব, সে তো সাকার না? তাহলে সাকার বলে বিদ্যুত্ব সম্ভব, মানে বিভুত্ব সম্ভব নয় কিভাবে? যদি এই প্রশ্ন করা যাব, কৃষ্ণ তা পুত্র ভাবে বাঁধি দেলে, কিন্তু তা পূর্বর পয়েন্ট উঠাউছেন গোস্বামী মানে যে কৃষ্ণ যেতে ছোট পিলা, কিন্তু তা নিকটে বিভুত্ব নাই, তা কইপারিবে না? মা কোড়ের ভিতরে সে রয়েছেন, কিন্তু পাটি ভিতরে সমগ্র বিশ্বকে দেখুছেন। মা কোড় ভিতরে ছোট পিলাটে সে শোয়েছেন ছোট পিলা ভাবরে, কিন্তু সমগ্র বিশ্বকে দেখুছেন মুখ ভিতরে, তার তাঙ্কর বিভুত্ব নাই কেমতি? কোন যশোদা মাতা চিন্তা করেদেলে তাঙ্কর পুত্র বাঁধেবে না? হ বাঁধেবে। মানে গোস্বামী কি বলে প্রশ্ন, জনকর কেবে সন্ধ্যা আসবেনি কৃষ্ণ ভগবান নহন্তি বলে? যদি এগুলি শুনে কৃষ্ণকে বাঁধি দেলে কোড়, যে মা কোড়ে শোচ্ছেন সে মা কু পাটির বিশ্বরূপ দেখি পারুছেন, এভাবে বিভুত্ব শক্তি তাঙ্ক নিকট রয়েছে, পুঁ বি যশোদা মাতা বাঁধি দেলে না? কিভাবে বাঁধি দেলে না? প্রাকৃত ববদ্ধ প্রাকৃতম যথা, প্রাকৃত মানে মা যেভাবে ছোট পিলাকে শাসন করে, এ ছোট, ইয়ে মো পিলা, ইয়ে মো বিনা চলি পারিবেনি, এইভাবে যশোদা মাতা এই ভাবনার হি বাঁধছেন, পুরা হীন। সেপাই মহাপ্রভু এ চৈতন্য চরিতামৃতের কৃষ্ণ হীন শব্দটা লগিয়েছেন, মাতা মোরে হীন জ্ঞান করে না পালন পালন করতে করতে হীন জ্ঞান, এটাকে প্রাকৃত কুয়াছে। আচ্ছা, বর্তমান আসব জীবগোস্বামী প্রশ্ন উঠুছেন, তথা প্রাকৃতম বালম তথৈব তথৈব চ তহি কথম ববদ্ধ। হো, প্রাকৃত বালক বলে যশোদা মা চিন্তা করে দেবে কিভাবে বাঁধিলে না? তত্রাহ মর্ত্যলিঙ্গম দৃশ্যমান, আমি দেখলে যশোদা কৃষ্ণকে আমি কোণ কুছে, কে জনে আপনার ভিতরে কহিলে হাত ডেকি মু কৃষ্ণকে দেখলে মো সখা ভাল মনে হচ্ছে বলে কেবে কে পারি আমি ভগবান? কিন্তু এটি গোটে শব্দ দিয়েছেন, তন্মত্ব আত্মজম অব্যক্তম মর্ত্যলিঙ্গম, যশোদা মাতা কেবে হলে চিন্তা করে নতুন ভগবান বলে, ଇଏ କୌଣସି ଈଶ୍ୱର ଶକ୍ତିରେ ଆବିଷ୍ଟ ବୋଲି ନା ମର୍ତ୍ତ୍ୟ ଲିଙ୍ଗମ୍, ଆରେ ମୋ ସାମ୍ନାରେ ଇଏ ଜନ୍ମ ହେଇଛି, ମୋ ସାମ୍ନାରେ ଇଏ ପରିସ୍ରା ଝାଡ଼ା ଯାଉଛି, ମୋ ସାମ୍ନାରେ ଇଏ କାନ୍ଦୁଛି। କେବେ ଭଗବାନ ତାଙ୍କ ଲୀଳାରେ ମଳମୂତ୍ର ତ୍ୟାଗ କରିନାହାନ୍ତି। କୌଣସି ଭଗବାନଙ୍କର ଶୁଣିଛନ୍ତି ଲାଟ୍ରିନ୍ ବାଥରୁମ୍ ଏସବୁ ଅଛି ବୋଲି? ଏସବୁ କିଛି ନଥିଲା। ଏ କଳିଯୁଗରେ ଯେଉଁ ଥାର୍ଡ଼ କ୍ଲାସ୍ ବଦମାସ ଭଗବାନ କେଉଁଠୁ ଆସିଛନ୍ତି, ତାଙ୍କ ପାଇଁ ସବୁ ଲାଟ୍ରିନ୍ ବାଥରୁମ୍ କରିକି ବି ଇଏ ପାଗଳ ଲୋକ ବି ତାଙ୍କର ଚେଲା ହେଇଯାଇଛନ୍ତି। ଏତେ ଥାର୍ଡ଼ କ୍ଲାସ୍ ପାଗଳ ଲୋକ ଗୁଡ଼ାକ କମ୍ ସେ କମ୍ ଜାଣିବା ଦରକାର ଭଗବାନ ଅମଳ, ଭଗବାନଙ୍କର ସେ ମଳ ନାହିଁ। କିନ୍ତୁ ଯଶୋଦା ମାତା ଚିନ୍ତା କରନ୍ତି, ମୁଁ ଏଇଠି କହିବାର ତାତ୍ପର୍ଯ୍ୟ ମର୍ତ୍ତ୍ୟ ଲିଙ୍ଗମ୍ ପ୍ରାକୃତ ବାଳକ ବୋଲି ଯଶୋଦା ମାତା ଜୀବ ଗୋସ୍ୱାମୀ କହୁଛନ୍ତି। ଏ କଥା କେତେବେଳେ ମୁଁ କହିଥିଲି କି ନାହିଁ କି ଆସିଲେ ଟିକାର ପଡ଼ିବ, ଏ କଥା ଯଶୋଦା ମାତା ବେଳେବେଳେ ମଥାରେ ହାତ ଦେଇକି ବସିଯାଆନ୍ତି, କାନା ଦେହ ବିଲକୁଲ ଭଲ ହିଁ ରହିବ ନା, ମଳ ନାହିଁ ମୂତ୍ର ନାହିଁ କିଛି ତ ଶରୀରରୁ, କାରଣ ସେ ପ୍ରାକୃତ ବାଳ ମର୍ତ୍ତ୍ୟ ଲିଙ୍ଗମ୍ ପ୍ରାକୃତ ବାଳକ ବୋଲି ଚିନ୍ତା କରୁଛନ୍ତି। ତେଣୁ ଯୋଗମାୟା କ'ଣ କରାନ୍ତି, କୃଷ୍ଣଙ୍କର ଶରୀର ତ ମଳମୂତ୍ର ବାହାରିବ ହିଁ ନା, ଅମଳ ସିଏ ଚିନ୍ମୟ ଶରୀର, ଯଶୋଦା ମାତାଙ୍କ ଆଗରେ ମଳମୂତ୍ର କୃଷ୍ଣ ତ୍ୟାଗ କରିବା ସଦୃଶ ସବୁ ରୂପ ମାନେ ଲୀଳା ସବୁ ସୃଷ୍ଟି କରିଦିଅନ୍ତି। ହଁ ପ୍ରକୃତରେ ମଳମୂତ୍ର ତ୍ୟାଗ କରୁଛନ୍ତି, ଯଶୋଦା ମା ହିଁ ତାହା ହିଁ ଦେଖନ୍ତି, କିନ୍ତୁ ଭଗବାନ ଅମଳ। କେବଳ ଯଶୋଦା ମାଙ୍କୁ ସନ୍ତୁଷ୍ଟ କରିବା ପାଇଁ ଯୋଗମାୟା ବହୁତ ଲୀଳା କରିଛନ୍ତି। ତେଣୁ କି ଚିନ୍ତା କରିବା ଉଚିତ ନୁହେଁ ଯେ ଭଗବାନ ସାଧାରଣ ବାଳକ ବୋଲି, ସେଥିପାଇଁ ମର୍ତ୍ତ୍ୟ ଲିଙ୍ଗମ୍ ଯଦି ପ୍ରଶ୍ନ କରାଯାଏ ସେ ପ୍ରାକୃତ ବାଳକ ଭଳି କିଭଳି ଯିବ ସେ ପ୍ରଶ୍ନ ନିଜେ ଉଠାଉଛନ୍ତି ଏବଂ ନିଜେ ସମାଧାନ ଦେଉଛନ୍ତି। ଯଶୋଦା ମା କ'ଣ ଚିନ୍ତା କରିଦେଲେ କେବଳ ହେଇଯିବ ନା, ସେ ମର୍ତ୍ତ୍ୟ ଲିଙ୍ଗମ୍ ସାଧାରଣ ମର୍ତ୍ତ୍ୟ ଜଗତରେ ଯେଭଳି ଗୋଟେ ଲୋକ ଶରୀର ଧରିଛି ସେଭଳି ଇଏ ମୋର ପୁତ୍ର, ଏହି ଜ୍ଞାନରେ ବାନ୍ଧିଲେ। ଆଚ୍ଛା କିନ୍ତୁ ଯଦି ପୂର୍ବରୁ କୁହାଗଲା ଯାହାଙ୍କର ଅନ୍ତ ନାହିଁ ଯାହାଙ୍କର ବହି ନାହିଁ, ଯଶୋଦା ମାତା କ'ଣ ଏକଥା ଜାଣନ୍ତି ନା, ନା ଯେ ତତ୍ରାହ ଅଧକ୍ଷଜମ୍ ଇନ୍ଦ୍ରିୟ ଜ୍ଞାନ ରୂପମ୍, ସିଏ ତ ଇନ୍ଦ୍ରିୟ ଜ୍ଞାନ ଦ୍ୱାରା ତାଙ୍କୁ ପ୍ରାପ୍ତ ହେଇପାରିବ ନା, ଯାହା କୁହନ୍ତି ଯାହାଙ୍କ ନିକଟରେ ମନ ପହଞ୍ଚିପାରେ ନା, ଯାହାଙ୍କୁ ଚକ୍ଷୁ ଦେଖିପାରେ ନା, ଯାହାଙ୍କୁ ନିକଟରେ ବାଣୀ ପହଞ୍ଚିପାରେ ନା, ତାଙ୍କୁ କିଭଳି ଯଶୋଦା ମା ବାନ୍ଧିଲେ? ଶେଷରେ ସେ କହୁଛନ୍ତି ନା ଭକ୍ତିର ଇଏ ହେଉଛି ଅବସ୍ଥା, ଭକ୍ତି ଦ୍ୱାରା ଯଶୋଦା ମା ବାନ୍ଧିଦେଲେ। ଆଚ୍ଛା ଗୀତାରେ କେଉଁ ଶ୍ଳୋକରେ ଭଗବାନ କହିଛନ୍ତି ମୋତେ କେହି ଦେଖିପାରିବେ ନା କିନ୍ତୁ ଭକ୍ତି ବଳରେ ଦେଖିପାରିବେ, ଅର୍ଜୁନ କହିଛନ୍ତି 11 ଅଧ୍ୟାୟରେ ବିଶ୍ୱରୂପ ଦର୍ଶନ ପରେ, ପରେ ନା ପରେ ମନେ ହୁଏ ପରେ କି ପୂର୍ବରୁ ପରେ, ଭକ୍ତ୍ୟା ତୁ ଅନନ୍ୟାସୟ ଶକ୍ୟ ଅହମେବ ବିଧାର୍ଜୁନ। ଅର୍ଜୁନ ତୁମେ ଯେଉଁ ବିଶ୍ୱରୂପ ଦେଖିଲେ ଏଇଟା ସମ୍ଭବ ନାହିଁ, ସାଧାରଣ ଲୋକ ଏବେ ଦେଖିପାରିବେନି, କିନ୍ତୁ ଭକ୍ତି ବଳରେ ତୁ ଅନନ୍ୟାସକ୍ୟ ଅହମେବ ବିଧାର୍ଜୁନ ଜ୍ଞାତୁ ଦୃଷ୍ଟସ୍ୟ ତତ୍ତ୍ୱେନ ପ୍ରବେଷ୍ଟନ୍ତୁ ପରଞ୍ଚପ, ମୋ ନିକଟକୁ ପ୍ରବେଶ କରି ଜଣେ ତତ୍ତ୍ୱଜ୍ଞାନ ଲାଭ କରିବ, ମୋତେ ଜଣେ ଦର୍ଶନ କରିବ କେବଳ ଭକ୍ତିବାଳା। ତେଣୁ ଯଶୋଦା ମାତା ବାତ୍ସଲ୍ୟରେ ଏତେ ତଲ୍ଲୀନ ଥିଲେ କୃଷ୍ଣଙ୍କୁ ନିଜର ବାଳକ, ବାଳକ ମାନେ ପୁଣି ପ୍ରାକୃତ ବାଳକ, ପୁଣି ମର୍ତ୍ତ୍ୟ ଲିଙ୍ଗମ୍, ବିଲକୁଲ ମୋ ନିକଟରୁ ଜନ୍ମ ହେଇଛି, ମୁଁ ତାକୁ ଖାଇବାକୁ ଦେଇଛି, ମୋର ଦୁଧ୍ୟ ପୋଷ୍ୟ ଇଏ ପୋଷଣ, ମୋର ସ୍ତନ୍ୟପାନ କରିକି ଇଏ କେବଳ ବଞ୍ଚିଛି, ମୁଁ ସ୍ତନ୍ୟପାନ ନ କରିଲେ କାହା ମୃତ୍ୟୁବରଣ କରିବ, ଏଇ ଜ୍ଞାନ ତା ବାନ୍ଧିବାକୁ ବର୍ତ୍ତମାନ ରେଡ଼ି ହେଇଗଲେ। ଜୀବ ଗୋସ୍ୱାମୀ ଗୋଟେ ସୁନ୍ଦର ଶ୍ଳୋକ ଲେଖିଛନ୍ତି, ପ୍ରଭୁପାଦଙ୍କର ସବୁଠୁ ପ୍ରିୟ ଶ୍ଳୋକ, ତାଙ୍କ ଟୀକାରେ ରଚନା କରିଛନ୍ତି। କେହି ଆପଣ ମନେ କରିବେ ନା ଯେ ପ୍ରଭୁପାଦ ଏ ଜିନିଷକୁ କହିନାହାନ୍ତି ବୋଲି, ପ୍ରଭୁପାଦ ଜାଣନ୍ତି ମୁଁ ଜଗତରୁ ଶୀଘ୍ର ଚାଲିଯିବି, ସେଥିପାଇଁ ପ୍ରଥମେ କୃଷ୍ଣ ବହି ହିଁ କହିଦେଲେ। କୃଷ୍ଣ ଯେଉଁ ଶ୍ରୀକୃଷ୍ଣ ମୁଁ ବହୁତ ଖେଳୁଥିଲି, ପ୍ରଭୁପାଦଙ୍କର କୃଷ୍ଣ ସୁପ୍ରିମ୍ ପର୍ସନାଲିଟି ଅଫ୍ ଗଡ୍ ହେଡ୍, ପ୍ରଭୁପାଦ କେବଳ ଶ୍ଳୋକ ଟ୍ରାନ୍ସଲେସନ୍ କରିଦେଇଛନ୍ତି କାରଣ ସମୟ ନାହିଁ ତାଙ୍କୁ, କିନ୍ତୁ ପ୍ରଭୁପାଦ ନିଶ୍ଚିତ ଥିଲେ ଏସବୁ କଥା ସବୁ ଟିକି ନେଇକି ଲେଖିଥାନ୍ତି। ପ୍ରଭୁପାଦ ଭାବାର୍ଥରେ ସବୁ ଟୀକା ଲେଖିଛନ୍ତି, ଆପଣ ଗୀତା ଭାଗବତ ଧରି ମୋ ପାଖକୁ ଆସିବେ ମୁଁ ଦେଖେଇଦେବି ପ୍ରଭୁପାଦ ଭାଗବତରେ ସବୁ ଟୀକା ରଚନା କରିଛନ୍ତି ବୋଲି, କିନ୍ତୁ ଭାବାର୍ଥକୁ ଖୋଜିକି ପାଇବେ ଆମେ ଡାଇରେକ୍ଟ ପଢ଼ୁଛୁ ବୋଲି ଧରି ନେଉଛି, ଭାବାର୍ଥରେ ପ୍ରଭୁପାଦ ସବୁ କହିଦେଇଛନ୍ତି, ସବୁ କହିଦେଇଛନ୍ତି। ଅର୍ଥାତ୍ ବର୍ତ୍ତମାନ କିଏ ଯଦି ପ୍ରଶ୍ନ ଉଠାଏ ଏଇଟା କିଭଳି ସମ୍ଭବ ହେଲା ଯେ ମାତୃ କୋଳରେ ରହିକି ବି ବିଶ୍ୱରୂପ ଦେଖେଇ ପାରିଲେ, ଯାହାଙ୍କର ଅନ୍ତ ନାହିଁ ଯାହାଙ୍କର ବହି ନାହିଁ, ପୁଣି ତାଙ୍କୁ କେମିତି ଯଶୋଦା ମା ବାନ୍ଧିଲେ? ପ୍ରଭୁପାଦ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଏ ଜୀବ ଗୋସ୍ୱାମୀ ଚକ୍ରଜାତି ବି ମଧ୍ୟ ତାଙ୍କ ଟୀକାରେ ରଖିଛନ୍ତି ଏ ଶ୍ଳୋକକୁ, ମହାଭାରତର ଶ୍ଳୋକକୁ, ଅଚିନ୍ତ୍ୟା ଖଲୁ ଯେ ଭାବା ନ ତା ତର୍କେଣ ଯୋଚ ପ୍ରକୃତେ ଭ୍ୟମ୍ପରମ ଯଚ୍ଚ ତତ୍ ଅବିଚିନ୍ତସ୍ୟ ଲକ୍ଷଣ। ଇଏ ଅଚିନ୍ତ୍ୟ ଖଳୁ ଯୋ ଭାବା ନ ତର୍କଣ ଯୋଚ୍ଚ, ଏଭଳି ଯଦି ଅନନ୍ତ କାଳ ଧରି ଜଣେ ତର୍କ କରେ କୃଷ୍ଣଙ୍କ ଉପରେ, ସେ ଅଚିନ୍ତ୍ୟ, ଏହା ଉପରେ କୌଣସି ସିଦ୍ଧାନ୍ତ ତୁମେ ଆଣିପାରିବ ନା। ସେଠି କହୁଛନ୍ତି ପ୍ରକୃତେଭ୍ୟ ପରମ ଯଚ, ଆମର ମନଟା ପ୍ରକୃତି, ଆମେ ପ୍ରକୃତି ଦ୍ୱାରା ସୃଷ୍ଟି ହେଇଛେ, ସେ ପରମ ଯଚ ପ୍ରକୃତିର ଯିଏ ପର ଅଭିଚିନ୍ତସ୍ୟ ଲକ୍ଷଣ, ତାଙ୍କୁ ବ୍ୟକ୍ତି ଚିନ୍ତା କରିପାରିବ ନା। ଜୀବଗୋସ୍ୱାମୀ ଶେଷରେ ସିଦ୍ଧାନ୍ତ ଏଇ କଥା ଦେଇଦେଲେ, ଯଶୋଦା ମା କେମିତି ବାନ୍ଧିଲେ କ'ଣ କଲେ ତୁମେ ବିଲକୁଲ ଚିନ୍ତା ହିଁ କରିପାରିବ, ଇଏ ଅଭିଚିନ୍ତସ୍ୟ ଲକ୍ଷଣ। ଆଚ୍ଛା ବର୍ତ୍ତମାନ ପ୍ରଶ୍ନ ଜୀବଗୋସ୍ୱାମୀ ପୁଣି ଉଠାଉଛନ୍ତି, ଏତେ ଶୀଘ୍ର ସେ ସମାଧାନ ଦେଇଦେଉନାହାନ୍ତି। ଆଚ୍ଛା ଯଦି ବାନ୍ଧିଲେ କୃଷ୍ଣଙ୍କ ନିକଟରେ ତ ବହୁ ଶକ୍ତି ଅଛି ନା, କୃଷ୍ଣ ପ୍ରାକୃତ ବାଳକ ହେଲେ ମଧ୍ୟ ସେ ସମୟରେ ମାଙ୍କ ସହିତ ଲୀଳା କଲେ ମଧ୍ୟ ତା ମାନରେ ଯେ ଶକ୍ତିହୀନ ତା ନାହିଁ। ମୁଁ ଆପଣଙ୍କୁ ପୂର୍ବରୁ ବହୁତ ଥର ହିଁ କହିଛି କୃଷ୍ଣଙ୍କ ନିକଟରେ ଅନନ୍ତ ଶକ୍ତି ସବୁସମୟରେ ପ୍ରେଜେଣ୍ଟ ଥାନ୍ତି, କୃଷ୍ଣଙ୍କର ମନୋଭାବ ଜାଣି ହିଁ କାମ କରନ୍ତି। ଆଚ୍ଛା ଯେତେବେଳେ ବାନ୍ଧିବା ପାଇଁ ଗଲେ କମ୍ ସେ କମ୍ ତ ତାଙ୍କର ଯେଉଁ ବିଭୁ ଶକ୍ତି ଅଛି ସେ ତ ପ୍ରକାଶ ହେଇଯିବା କଥା। ଏ କୃଷ୍ଣ କୃଷ୍ଣ ନ କୁହନ୍ତୁ, ବିଭୁତ ଶକ୍ତି ତ ଆଗେ ଆଗେ ଆସିବା ଦରକାର। ଏ ମୋର ମାନେ ପ୍ରଭୁଙ୍କୁ ତୁ ବାନ୍ଧି ପାରିବି ନା, ସେ ପ୍ରକାଶ ହେବା ଦରକାର। ବର୍ତ୍ତମାନ ଆତ୍ମଜଂ ମତ୍ୱା ବାତ୍ସଲ୍ୟ ରସ ପୂର୍ଣ୍ଣ ମନସ୍ତ୍ୱେନମ ତଦଂଶ ଆଚ୍ଛା ଦିନାପି ଇତ୍ୟର୍ଥ। ବିଭୁତ ଶକ୍ତି ଯଶୋଦା ମାଙ୍କର ବାତ୍ସଲ୍ୟ ରସ ଏତେ ପ୍ରଚୁର, ବିଭୁତ ଶକ୍ତି ତାଙ୍କୁ ଆଚ୍ଛାଦନ କରିପାରିବା ନା, ପାଖରେ ପ୍ରେଜେଣ୍ଟ ଥିଲେ ଦେଖନ୍ତୁ, କାରଣ କୃଷ୍ଣ ଚାହୁଁଥିଲେ ବାସ୍ତବ, କୃଷ୍ଣ ନ ଚାହିଁବେ ନା। ବର୍ତ୍ତମାନ ଦେଖିବେ କୃଷ୍ଣ କହିବେ ନା ମୁଁ ବନ୍ଧା ପଡ଼ିବିନି, ବର୍ତ୍ତମାନ ବନ୍ଧା ପଡ଼ିନାହାନ୍ତି, ବାନ୍ଧିବା ପାଇଁ ବିଲକୁଲ ସବୁ ରେଡ଼ି ହେଇଛନ୍ତି। କୃଷ୍ଣ କହିବେ ନା ମୁଁ ବନ୍ଧା ପଡ଼ିବିନି, ଏତିକି ଖାଲି ମନରେ ଚିନ୍ତା କରିଦେ, ବର୍ତ୍ତମାନ ସବୁ ଶକ୍ତି ଆସିକି କାର୍ଯ୍ୟ କରିଦେ, ଆଉ ଯଶୋଦା ମା ବାନ୍ଧିପାରିବିନି, ଦିଆଙ୍ଗୁଳି କମ୍। ଆଚ୍ଛା ବର୍ତ୍ତମାନ ପ୍ରଶ୍ନ ଆସିବ, ପୁଣି ପ୍ରଶ୍ନ ଉଠାଉଛନ୍ତି, ପ୍ରାକୃତ ବାଳକ ରୂପରେ କ'ଣ କେବଳ ପ୍ରାକୃତ ଦୃଷ୍ଟିରେ ଦେଖିଦେଲେ ଯେ, ବର୍ତ୍ତମାନ ଆମେ ଚିନ୍ତା କରିଦେ ଏଟା ଶୁଣିକି, ହଁ ଭଲ କୃଷ୍ଣଙ୍କୁ ତ ପୁଅ ରୂପରେ ସଖା ରୂପରେ ଦେଖିଦେଲେ ହିଁ କୃଷ୍ଣ ଖୁସି ହେଇଯିବେ, ଆମେ ସେମିତି ଦେଖିଦେବା, ଏ ସମ୍ଭବ ନାହିଁ। ଯେମିତି ଦୁର୍ଯ୍ୟୋଧନ, ଦୁର୍ଯ୍ୟୋଧନ ବି ପ୍ରାକୃତ ରୂପରେ ଦେଖିଥିଲେ ନା, ଏ ବାନ୍ଧ ଦୁଶାସନକୁ ଆଦେଶ ଥିଲା, ସେ କ'ଣ ବାନ୍ଧିଦେଲା, ବାନ୍ଧିପାରିବନି। ରସକୁ ନଗଲେ ପ୍ରାକୃତ ଦୃଷ୍ଟିରେ ଦେଖିଲେ ମଧ୍ୟ କେବଳ ଆକ୍ଟିଂ କଲେ ହେବନି, ଏମିତି ବହୁତ ଲୋକ ତ ଅଛନ୍ତି ମୁଁ କୃଷ୍ଣଙ୍କର ସଖା ଏମିତି ଆକ୍ଟିଂ ହିଁ କରନ୍ତି, ଏମାନଙ୍କୁ ସହଜିଆ କୁହାଯାଏ, ତୁମେ ସହଜିଆ ଭାବରେ ମୁଁ କୃଷ୍ଣଙ୍କର ମୁଁ ପତ୍ନୀ ହେବି, କୃଷ୍ଣଙ୍କର ମୁଁ ସଖା ହେବି, ଆକ୍ଟିଂ କରିକି ତୁମେ କେବେ ପାଇବନି, ଅନ୍ତରେ ରସ ନଥିଲେ କେବେ ଏ ଭାବ ଆସିବ। ବର୍ତ୍ତମାନ ଯଶୋଦା ମାତା ବର୍ତ୍ତମାନ କ'ଣ କରୁଛନ୍ତି ନା, ବାନ୍ଧୁଛନ୍ତି, ଷ୍ଟାର୍ଟ କରିଦେଲେ ବାନ୍ଧିବା। ଆଚ୍ଛା ତତ୍ତତବା ତଦ୍ଦାମ ବଧ୍ୟମାନସ୍ୟ ସୌରଭଗସ୍ୟ କୃତାଗସ ଦିଅଙ୍ଗୁଳେନ ଭୂତେନ ସନ୍ଦଦେହି ଅନ୍ୟଚ ଗୋପିକା। ଗୋପିକା ଯଶୋଦା ମାତା କୃତାଗସ, ପୁଅ ଅପରାଧ କରିଛି କୃଷ୍ଣଙ୍କର ଦୁଇଟା ପାଇଁ, ସେ ବାନ୍ଧିଲେ ଦୁଇଟା ଜିନିଷ ପାଇଁ, ଉପାୟ ତ ଦେଖିଲେ ଆଉ ଉପାୟ ନାହିଁ, ତାକୁ ଛାଡ଼ିଦେଲେ ତ କୁଆଡ଼େ ପଳେଇବ। ପ୍ରଥମ ହେଲା କୃତାଗସ, ଜୀବଗୋସ୍ୱାମୀ କହୁଛନ୍ତି ଆକୁ ଶାସନ କରିବା ଦରକାର ଆଉ ତାର ଅପରାଧ ପାଇଁ ଦଣ୍ଡ ଦେବା ଦରକାର, ଦୁଇଟା ଉଦ୍ଦେଶ୍ୟରେ, ଏ ଯେଉଁ ଦୋଷ କରିଛି ସେଥିପାଇଁ ସେ ଦୋଷୀ ପ୍ରକୃତରେ, ତାକୁ ଶାସନ କରିବା ଦରକାର ଏବଂ ଦଣ୍ଡ ବି ଦେବା ଦରକାର, ତାଦ୍ୱାରା ସେ ରିଆଲାଇଜ୍ କରିବ ଏଇ ଉଦ୍ଦେଶ୍ୟରେ। କାରଣ ଯଶୋଦା ମାତାଙ୍କର ମନ କେବେ ହେଲେ ଆନୁକୂଲ୍ୟ ସେ ପ୍ରତିକୂଳ ମୁହୁରୁ ଯାଇନି, ସବୁବେଳେ କୃଷ୍ଣଙ୍କର ସୁଖ ପାଇଁ ଏକଥା କି କରିଛନ୍ତି, କାଳେ କୃଷ୍ଣ କେମିତି ଅନ୍ଧାରରେ ପଳେଇଯିବ, କାଳେ ବଣ ଭିତରକୁ ପ୍ରବେଶ କରିବ, କାଳେ ଅଭିମାନରେ ନ ଆସିବ, କୃଷ୍ଣ ସୁଖମୟ ବାନ୍ଧିଛନ୍ତି ଦୁଃଖ ପାଇଁ ନାହିଁ। ଆଚ୍ଛା ତଦ୍ଦାମ ବଦ୍ଧ ମାନସ୍ୟ, ଦାମ ଆଣିଲେ ରଜୁ ଆଣିଲେ ବଦ୍ଧ ମାନସ୍ୟ ବାନ୍ଧିବା ପାଇଁ, ସ୍ୱ ଅଭର୍କସ୍ୟ କୃତାକସ ନିଜ ପୁତ୍ରର ଦୋଷ ପାଇଁ ଅପରାଧ ପାଇଁ। ଆଚ୍ଛା ଯଶୋଦା ମାତା କେଉଁଥିରେ ବାନ୍ଧିଲେ, ଦାମ, ଦାମ ମାନେ ରଜୁ। ଆଚ୍ଛା ଆପଣ କୁହନ୍ତୁ ନା, ଯଶୋଦା ମାତା କ'ଣ ରଜୁ ଫଜୁ ଧରି ରେଡ଼ି ହେଇକି ରହିଥିଲେ, ସେ ତ କୃଷ୍ଣଙ୍କ ବାମ ହାତକୁ ଛାଡ଼ିନାହାନ୍ତି, ରଜୁ କେଉଁଠୁ ଆଣିଲେ, କମ୍ ସେ କମ୍ ଚିନ୍ତା କରିବା ଦରକାର, ଏମିତି ନାହିଁ ଭାଗବତ ଖାଲି ଲେଖା ହେଇଛନ୍ତି ଗୋଟେ ମନକୁ ମନ, ଭକ୍ତମାନେ ତ ପ୍ରଥମେ ଜାଣିବା ଦରକାର, ଗୋସ୍ୱାମୀମାନେ ବାସ୍ତବିକ ଏସବୁ ଲୀଳାକୁ ଉନ୍ମୋଚନ କରିଛନ୍ତି, କେହି ଜଣେ ଶୁଣିବା ମାନେ ବିଚାର କରିବା ଦରକାର, ଗୋସ୍ୱାମୀମାନେ କାହିଁକି, ମୁଁ ତ ବାରବାର ହିଁ କୁହେ, କାହିଁକି ଗୋସ୍ୱାମୀମାନେ ଏତେ ପରିଶ୍ରମ କରିକି ହିଁ ଗ୍ରନ୍ଥ ରଚନା କରିଛନ୍ତି, କେଉଁଥିପାଇଁ, ସେଥିପାଇଁ ଶାସ୍ତ୍ର ଋଣ ଗୋଟେ ଅଛି, ଦେବର୍ଷିପ ବୃତାପ୍ତ ଋଣ, ପ୍ରଥମେ ହେଲା ଦେବ ଆଉ ଋଷି ଋଣ। ଦେବ ଋଷି ଋଣ କିଭଳି ମାନେ ଶୋଧନ କରାଯାଏ? ଦେବତାମାନଙ୍କର ଋଣକୁ ପିତୃ ଅର୍ଚ୍ଚନ ଦେବତା ଆରାଧନା ଦ୍ୱାରା, କିନ୍ତୁ ଋଷି ଋଣକୁ ମନେ ରଖନ୍ତୁ ଆମେ ସମସ୍ତେ ଋଷି ଋଣ ମାନେ ପ୍ରଭୁପାଦ ବି ଋଷି, ପ୍ରଭୁପାଦଙ୍କ ନିକଟରେ ତୁମେ ଋଣୀ ହେଇଯିବ ଯଦି ପ୍ରଭୁପାଦ ଗ୍ରନ୍ଥ ନ ପଢୁଛୁ। ସେଥିପାଇଁ ପ୍ରଭୁପାଦ କହିଛନ୍ତି କମ୍ ସେ କମ୍ 2 ଘଣ୍ଟା ମୋର ଗ୍ରନ୍ଥ ଅଧ୍ୟୟନ କରିବା ଦରକାର। ପ୍ରଭୁପାଦ 3ଟା ରେଡ୍ ଲାଇନ୍ ଦେଇଛନ୍ତି, ଏଇ 3ଟା ଜିନିଷ ଯିଏ କରିବ ସେ ଗୋଲ ବୃନ୍ଦାବନ ଯିବ। ପ୍ରଭୁପାଦ କହିଛନ୍ତି 6 ଘଣ୍ଟା ଶୋଇବ, 8 ଘଣ୍ଟା ସେବା କରିବ, 2 ଘଣ୍ଟା ମୋର ଶାସ୍ତ୍ର ଅଧ୍ୟୟନ କରିବ, ମଙ୍ଗଳ ଆରତୀ ଆଟେଣ୍ଡ କରିବ, ଭାଗବତ କ୍ଲାସ୍ ଆଟେଣ୍ଡ କରିବ, ତାର ଗୋଲକ ବୃନ୍ଦାବନ ଯିବାଟା ସିଓର। ସେ ଋଷି, ତାଙ୍କର ଗୋଟିଏ ଋଣ ଫାଷ୍ଟ ଆମର ରହିଯିବ, କମ୍ ସେ କମ୍ ତାଙ୍କ ଗ୍ରନ୍ଥକୁ ଆମେ ନ ପଢ଼ିବା। ଠିକ ଅଛି, 2 ଘଣ୍ଟା ନାହିଁ, କମ୍ ସେ କମ୍ ଅଧ ଘଣ୍ଟା ତ ପଢ଼ିବା ଦରକାର। ସବୁଠୁ ବଡ଼ ଦୁଃଖ ବର୍ତ୍ତମାନ ଭକ୍ତ ନା, ଯିଏ ପ୍ରବଚନ ଦେଉଛି ସିଏ ପଢ଼ିବ, ସିଏ ଯାହା କହିଦେବ ଆମେ ସବୁ ଶୁଣିଦେବୁ। ତୁମେ ପ୍ରବଚନ ଦେବା ଲୋକ ତ ପଢ଼ିକି ସିଏ ତାର ଯାହା ପଣ୍ଡିତ ହବ ହବ, ସିଏ ଗୋଲକ ବୃନ୍ଦାବନ ଯିବ କି ନରକକୁ ଯିବ କୃଷ୍ଣ ତା ମନ ଭିତରେ ବସୁଛନ୍ତି, ସିଏ ଜାଣନ୍ତି ସେ କାହିଁକି ପ୍ରବଚନ ଦେଉଛି କ'ଣ କରୁଛି, ସେ ଗୁରୁ ହବା ପାଇଁ ପ୍ରବଚନ ଦେଉଛି କି ଶିଶୁ ହବା ପାଇଁ ପ୍ରବଚନ ଦେଉଛି, ସେ କୃଷ୍ଣ ହିଁ ଜାଣନ୍ତି ତାକୁ କେଉଁ ଦଣ୍ଡ ଦେବେ। ତୁମର କ'ଣ ଲାଭ ହବ ତା ନିକଟରୁ ଶୁଣିକି? ଶୁଣିଲେ ତ କିଛି ଲାଭ ହିଁ ହବ, କିନ୍ତୁ କମ୍ ସେ କମ୍ ଋଣଟା ମୁକ୍ତ ହେବା ଦରକାର। ଇ ଭଲ ମିଞ୍ଜାସ ମନ ମିଞ୍ଜାସ ନୁହେଁ, ଯେତିକି ସକ୍ଷମ ପ୍ରଭୁ ଦେଇଛନ୍ତି ଅଧ୍ୟୟନ କରିବା ଦରକାର, ସେୟାକୁ ବାରମ୍ବାର ହିଁ ପଢ଼ିବା ଦରକାର, କମ୍ ସେ କମ୍ ଋଷିମାନଙ୍କ ଋଣରୁ ମୁକ୍ତ ହେବା ପାଇଁ ଅଧ୍ୟୟନ ନିଶ୍ଚିତ କରିବା ଦରକାର। ସ୍ୱାଧ୍ୟାୟ ଗୋଟିଏ କି ତପ, ଗୀତାରେ ଭଗବାନ କହିଲେ ବାଙ୍ଗମୟ ତପ ଉଚ୍ୟତେ, ଏତେ ଥାର୍ଡ କ୍ଲାସ ପ୍ରଜ୍ୱଳ ପାଉଛି, ଯେତେ ଗଣ୍ଡଗୋଳ ବାହାରୁ ସବୁ ପ୍ରଜ୍ୱଳ ପୁର, ଯେତେ ବଦମାସଗିରି ସଂସାରରେ ବାହାରେ, ଆଇଦର ମେ ବି ଇନ୍ ସ୍ପିରିଚୁଆଲ ୱାର୍ଲଡ ଅର୍ ମେ ବି ଇନ୍ ମେଟେରିଆଲ ୱାର୍ଲଡ, ଯେ ବାହାର ଦୁନିଆରେ ହେଉ ବା ଭିତର ଦୁନିଆରେ, ଯେତେ ଗଣ୍ଡଗୋଳ ଆଗେ କଥାରୁ ବାହାରେ, ଜଣେ ଯଦି କଥା ସଂଯମ ନ କରେ ସବୁ ଗଣ୍ଡଗୋଳ ବାହାରେ, ସେଟା ମଠ ମନ୍ଦିର ହେଉ କି ବାହାର ଦୁନିଆରେ ହେଉ ରାଜନୀତି ଦୁନିଆରେ ହେଉ। ବାଙ୍ଗମୟ ତ ପୁଚ, ଜଣଙ୍କର ବାଚନିକ ଶକ୍ତିଟା କମ୍ ସେ କମ୍ ସଂଯତ ହେବ, ଯିଏ ଅଧ୍ୟୟନ କରୁନି ସେ କେବେ ତା ବାକ୍ ଶକ୍ତି କଣ୍ଟ୍ରୋଲ କରିପାରିବେନି, ଏଇଟା ମନେ ରଖି, ଯିଏ ବେଶୀ ଗପୁଛି ସେ ଜାଣିବେ ସେ ବିଲକୁଲ ବୋଧେ ଗୀତା ଭାଗବତ ଦେଖିନି। ଲୋକ ତ ମୁଁ ବଡ଼ ଆଶ୍ଚର୍ଯ୍ୟ ହୁଏ, ଲୋକମାନେ ଗୀତା ଭାଗବତ ଇସ୍କନ ଭକ୍ତ ହେବା ପୂର୍ବରୁ ପଢ଼ୁଥିଲେ, ଭକ୍ତ ହେଇଗଲା ପରେ ସେ କ'ଣ ଭାବନ୍ତି କି ଆମେ ଗୋଟେ ବୋଧେ ସ୍ପେଶାଲ ଗୋଲକ ବୃନ୍ଦାବନରେ ଦୀକ୍ଷା ସମୟରେ ଗୋଟେ ସ୍ପେଶାଲ ପୋଷ୍ଟ ଦିଆଯାଇକି ତାପରେ ଦୀକ୍ଷା ଦିଆଯାଉଛି, ସେଥିରେ ଏଇଆ ଭାବନ୍ତି, ବିଲକୁଲ ବହି ଚାହୁଁ ହିଁ ନାହାନ୍ତି। ଭାଗବତ ଗୀତା ମୁଁ ଦେଖିଛି କେତେ ଭକ୍ତଙ୍କର ଗୀତା ଭାଗବତକୁ ମୁଁ ଆଣିକି ତାଙ୍କର ମାନେ ଡଷ୍ଟବିନ୍, ଯେତେବେଳେ ବାହାରିକି ଇସ୍କନରୁ ଯିବେ ଆଉ କେଉଁ ସେଣ୍ଟରକୁ, ସେତେବେଳେ ଗୀତା ଭାଗବତ ଖୋଲିବେ ଆପଣ ଦେଖିବେ, ସେତେବେଳେ ସବୁ ସାଇଜ ହେଇକି ଥୁଆ ହେଇଛି। ଭାଇ ଭଲ, ଭଗବାନ ତ ପାଇବା ନ ପାଇବା ବଡ଼ ଜିନିଷ, ପ୍ରଭୁଙ୍କ ହାତର କଥା, କମ୍ ସେ କମ୍ ଆମେ ଗୀତା ଟିକେ ପଢ଼ିବା ଦରକାର। ଲୋକମାନେ ଯାହା ହିଁ କରନ୍ତୁ ନ କରନ୍ତୁ, ମୁଁ ଦେଖିଲି ବାରିପଦା ଯାଇଥିଲି ସେଠି ଭାଗବତ ସପ୍ତାହରେ, ଉଫ୍ ଏତେ ମୁଁ ଖୁସି ହେଇଗଲି, ଲୋକମାନଙ୍କୁ କେତେ ଶୁଣିବାର, ଡେଲି 300 ଲୋକ ମାନେ ଦୌଡ଼ିଦି, ବର୍ଷା ଏଇଭଳି ବର୍ଷା ତାଙ୍କ ଭକ୍ତମାନେ ଆସିନାହାନ୍ତି, ଡେଲି ବର୍ଷା ଡେଲି ଛତା ଧରିକି ସେମାନେ ଦୌଡ଼ନ୍ତି, ଡେଲି ଦୌଡ଼ନ୍ତି, ଏବଂ ମୁଁ ଦେଖିଲି ସେମାନେ ଯେତେ ଗୀତା ଶ୍ଳୋକ ମନେ ରଖିଛନ୍ତି ଆମ ଭକ୍ତମାନେ ମନେ ରଖିନାହାନ୍ତି। ମୁଁ ଗୀତାରେ ଯେକୌଣସି ଶ୍ଳୋକ ଉଚ୍ଚାରଣ କରିବି ସେ ପଟା କିଣି ଧରିନେବି, ବହୁ ଡିଫିକଲ୍ଟ ଶ୍ଳୋକ, ଆଉ ସମସ୍ତେ ଗୀତା ପରି ଜ୍ଞାନ ଅଛି, ତ ବହୁତ ମୁଁ କହିଲି ବାସ୍ତବିକ ଏମାନେ ହିଁ ଭକ୍ତ, ତାଙ୍କ ତୁଳନାରେ ଆମର ମୋର ଭକ୍ତି ହିଁ ନାହିଁ, ଗୀତା ପଢ଼ୁଛନ୍ତି। ଅଧ୍ୟୟନ କରିବା ଦରକାର, ଅଧ୍ୟୟନ କଲେ ଜଣେ ଶ୍ରଦ୍ଧାୟ କଲେ ବାଙ୍ଗମୟ ତପ ଉଚ୍ଛେଦେ ଋଣ ପଳେଇଯିବ, ଶ୍ରଦ୍ଧା କରିବା ଦରକାର। ପ୍ରଭୁପାଦ ସବୁକିଛି ଗ୍ରନ୍ଥରେ ଦେଖିଛନ୍ତି, ମୁଁ ତ କେଉଁଠି କହୁଥିଲି, ହଁ ବଦ୍ଧ ମାନସ୍ୟ କେଉଁଥିରେ ବାନ୍ଧିଲେ, କମ୍ ସେ କମ୍ ମୋର ଅନୁରୋଧ ଆପଣ 15 ମିନିଟ୍ ସମୟ ଦିଅନ୍ତୁ, ପ୍ରତିଦିନ ଗୀତା ଖେଳାନ୍ତୁ ଆଗେ, ଏମିତି ଆମର ଭାଗ୍ୟ ତ ନାହିଁ ବହୁତ ଭକ୍ତଙ୍କର, ଗୀତା ବି ଦୀକ୍ଷା ପୂର୍ବରୁ କ'ଣ ଭକ୍ତ ନ ହେବା ପୂର୍ବରୁ ଘରେ ଥିଲାବେଳେ ଜପ କଲାବେଳେ ଟିକେ ଗୀତା ପିତା ଦେଖୁଥିଲେ, ବର୍ତ୍ତମାନ ପୁରା ବନ୍ଦ, ନାହିଁ ନାହିଁ ଭାବନ୍ତୁ ନା ମୁଁ ବହୁତ ପ୍ରବଚନ ଶୁଣିଲି କ୍ୟାସେଟ୍ ଶୁଣିଲି, ଏଗୁଡ଼ା କି ଦରକାର ନାହିଁ ବୋଲି, ଜୀବନର ମୃତ୍ୟୁ ପର୍ଯ୍ୟନ୍ତ ହିଁ ଗୀତା ଭାଗବତ ପ୍ରତିଦିନ ଅଧ୍ୟୟନ କରିବା ଦରକାର। ଯଶୋଦା ମାତା ପାଖରେ ରଜୁ ରଖିନଥିଲେ, ବାଁ ହାତରେ ତ ଧରିଥିଲେ କାହ୍ନାକୁ, ସେ କ'ଣ କାହ୍ନାକୁ ଧରିକି ରଜୁ ଆଣିବା ପାଇଁ ଯାଇଥିଲେ, ତାଙ୍କ କାହ୍ନା ଆହୁରି ଛାଟି ପିଟିଥାନ୍ତେ, ନା ଯିବେ ଗୋସ୍ୱାମୀ କହୁଛନ୍ତି ଆଉ ଯଶୋଦା ମାତା ବି ଏତେ ଦୃଷ୍ଟ ନୁହନ୍ତି, ଏ ଏତେ ମାନେ ନିର୍ଦ୍ଦୟା ନୁହନ୍ତି ଯେ କାନା ଭଳିଆ ପୁଅକୁ ବାନ୍ଧିବା ପାଇଁ ସେ ରଜୁରେ ବାନ୍ଧିବେ ଆଗେ ନା। ତାଙ୍କ ମସ୍ତକରେ ମା ମାନେ ଦେଖିଛନ୍ତି ଆଗରୁ, ମୁଁ ତ ଏବେ ଦେଖିଛି ଗରିବ ମା ମାନେ ଆଗରୁ ରିବନ ବାନ୍ଧୁଥିଲେ, ଏବେ ତ ଏଇ ଥାର୍ଡ କ୍ଲାସ ମାନେ ଆଉ ଛୁଟି ତ ନାଇଁ, ରିବନ ବାନ୍ଧିବେ କ'ଣ, ଛୁଟି ଥିଲେ ତ ରିବନ ବାନ୍ଧିବେ। ବାବାଜୀ ମାନେ ତ ଲଣ୍ଡା ହେଉଛନ୍ତି, କମ୍ ସେ କମ୍ ଲଣ୍ଡା ହେଇପଡ଼ନ୍ତା ହେଲେ ସିଏ ମାତାଜୀ ବୋଲି ତାଙ୍କ ଲୋକ କୁହନ୍ତି, କମ୍ ସେ କମ୍ ବଦମାସୀ ଜଗତରେ ଉଠିଯାଆନ୍ତା। ସେ ଅଧା ଛୁଟି କାଟୁଛନ୍ତି, ନା ମା ହେଉଛନ୍ତି ନା ମାତାଜୀ ହେଉଛନ୍ତି, ତାଙ୍କ ମାତାଜୀ ବୋଲି ଡାକିବା ହିଁ ଆମକୁ ଭୁଲ, କ'ଣ କରିବା, ପ୍ରଭୁପାଦ କହୁଛନ୍ତି ତାଙ୍କ ମା ମାତାଜୀ ବୋଲି ଡାକୁଛୁ, ରିବନ ବି ନାହିଁ। ଯଶୋଦା ମାତା ଯେଉଁ ବାନ୍ଧିଥିଲେ ପ୍ରକୃତରେ ରିବନ ବାନ୍ଧିଥିଲେ, ସେ ରିବନଟା କିଭଳି, ଆଜିକାଲି ପଇସା ନାହିଁ ବୋଲି ରିବନ ବାହାରିଲା, ଆଗ ରେଶମରେ ତିଆରି, କେଶକୁ ବାନ୍ଧିବା ପାଇଁ ଗୁଚ୍ଛ କରିବା ପାଇଁ, ଯାହାକୁ ଆମର କୁହାଯାଏ ଗୋଟେ ପ୍ରକାର କହୁଛି ବେଣି, ବେଣିକି ବାନ୍ଧି ସାରିଲା ପରେ ବି ଗୁଚ୍ଛ କରନ୍ତି ମା ମାନେ, ମୁଁ ଦେଖିଛି ଛୋଟ ପିଲାବେଳେ, ବଡ଼ ଯତ୍ନର ସହିତ ସେମାନେ, ଏବଂ ମୁଁ ଦେଖିଛି ଏମିତି ଗାଁ ଗହଳି ଅଛି କେଶକୁ କୁଣ୍ଡେଇ ସାରିଲା ପରେ ତାଦେହରେ ଛେପ ପକାଇ ବାହାରକୁ ପକାନ୍ତି, କାହିଁ ଜାଣିଛନ୍ତି, ଶାସ୍ତ୍ର ପ୍ରକୃତରେ ଆସିଲା ପରେ ମୁଁ ଗାଁ ଗହଳି ଜୀବନକୁ ବହୁତ ପସନ୍ଦ କରେ, ପ୍ରକୃତରେ କମ୍ ସେ କମ୍ ସେମାନେ ପାପରେ ଥିଲେ ବି କମ୍ ସେ କମ୍ ଅଜ୍ଞାନରେ ଅଛନ୍ତି, ମାନେ ସରଳ ଜୀବନଯାପନ, ଭଗବାନ ତାଙ୍କୁ ଦିନ ନା ଦିନ ଉଦ୍ଧାର କରିବେ, କେହି ତାଙ୍କୁ କେଶଟାକୁ ଛେପ ପକାଇ ପକାଇଦେଲା ମାନେ କେହି ତାଙ୍କୁ ଆଉ ମାନେ ଗୁଣି ଯେଉଁ ହୁଏ ଗୁଣି କରିବେ ନା। ମା ମାନେ ମୁଁ ଦେଖି ସେମାନେ କିଭଳି କେଶ କୁଣ୍ଡାନ୍ତି, ମୋତେ ବିଲକୁଲ ନଜରକୁ ଆସିଯାଉଛି, ଗୋଟେ ଗୋଟେ ଭାଉଜ ଆଉ ଗୋଟେ ଗୋଟେ ଦୁଇଟା ଭାଉଜ ଥିବେ ଆପଣଙ୍କର, ସେ ଭାଉଜ ସେ ଭାଉଜଙ୍କର ମସ୍ତକ କୁଣ୍ଡେ ଦେଉଥିବ, ସବୁ ବହୁତ ସୁନ୍ଦର ଜୀବନ। ଯଶୋଦା ମାତା ସେଇଭଳି କେଶକୁ ବନ୍ଧନ କରିଛନ୍ତି, ବହୁତ ଜାଗାରେ ଦେଖି ଯଶୋଦା ମାତାଙ୍କର କେଶ ଫିଟି ଯାଇଛି ଲେଖା ହେଇଛି, କେଶ ଫିଟି ଯାଇଛି ମାନେ ଯେ ବେଣୀ ବାନ୍ଧିନଥିଲେ ତାହା ନୁହେଁ, ବେଣୀଟାକୁ ବି ପୁଣି ବନ୍ଧନ କରିଛନ୍ତି, ବେଣୀଟାକୁ ଯେତେବେଳେ ବନ୍ଧନ କରାଯାଏ ସେତେବେଳେ ଗୋଟେ ରଜୁ ଦରକାର ପଡ଼େ। ମା ମାନେ ଏଭଳି ଟାଇଟ୍ରେ ବାନ୍ଧିଥାନ୍ତି ଜଷ୍ଟ ଆମେ ଶିକ୍ଷା ବାନ୍ଧିଲା ବେଳେ, ଯେଉଁ ଶିକ୍ଷାଟାକୁ ବର୍ତ୍ତମାନ ମୁଁ ଟାଣିଦେବି ମାନେ ପଟିନେବାରେ ପଡ଼ିବ, ତାକୁ ଫାସ କୁହାଯାଏ। ଯଶୋଦା ମାତା ତାଙ୍କର କେଶରକୁ ଗୁଚ୍ଛ କରିବା ପାଇଁ ସେ ଯେଉଁ ରଖିଥିଲେ ରେଶମ କୀଟଟାକୁ, ଏ ରେଶମ ମାନେ ରଜୁ, ସେଇଥିରେ ପ୍ରଥମେ ବାନ୍ଧିଲେ, ମାନେ ରଶିରେ କେମିତି ବାନ୍ଧିବେ କୃଷ୍ଣଙ୍କର ଶରୀରକୁ ଏତେ କୋମଳ ଶରୀରକୁ, ତେଣୁ ଯଶୋଦା ମାତା ଟାଣିଲେ ସେଇଟାକୁ ବାହାର କଲେ। ଚକ୍ରଦାତ କହୁଛନ୍ତି, ପ୍ରେମ୍ନା ସମ୍ଭବିଷ୍ୟତି ଅପି ତସ୍ୟ ପ୍ରଥମ ତଦାକାରସ୍ୟ ମାତୃ, ହଁ ମାତୃକୋଳସ୍ୟାପି ବିଭୂତ ମା ଅହତେବି, ମା କୋଳ ରହିଲେ ମଧ୍ୟ, ତିନୋଟି ଶ୍ଳୋକରେ ବର୍ତ୍ତମାନ ସେ କହୁଛନ୍ତି ଯଶୋଦା ମାତା କିଭଳି ବାନ୍ଧିଲେ। ଆଚ୍ଛା, ଅନ୍ୟଦାମ ସନ୍ଧାନଞ୍ଚ ମାତା ପୁତ୍ର ସହ ଭର୍ଷଣ ରୋଦେନ ଶ୍ରୁତ୍ୱା ଆଗତା ବି ପ୍ରତିବେଶୀ ଗୋପୀ ବି ପରିହାସନେ ତଦର୍ପଣା, ରଜରେ ବାନ୍ଧିଥିଲେ ଠିକ, କିନ୍ତୁ ପ୍ରଥମ ଯେଉଁ ବାନ୍ଧିଥିଲେ କୃଷ୍ଣଙ୍କୁ, ତାଙ୍କର କେଶର ଗୁଚ୍ଛ କରିବା ପାଇଁ ଯେଉଁ ରେଶମର ରିବନ ଥିଲା ସେଇଥିରେ ବାନ୍ଧିଲେ ପ୍ରଥମେ, କେଉଁଠିକି ବାନ୍ଧିଲେ, ଉଦରକୁ, ଦାମ ଉଦର, ସେଥିପାଇଁ ଦାମୋଦର ହେଇଛି, ଉଦରକୁ ବାନ୍ଧିଲେ। ଆଚ୍ଛା, ଉଦରକୁ ବାନ୍ଧିବ ମାନେ ହାତଟା କେଉଁଠି ଥିବ, ହାତଟା ଖୋଲା କରୁନଥିବେ, ନିଶ୍ଚିତ ବାନ୍ଧିଥିବେ, ପ୍ରଭୁପାଦଙ୍କ ପିକ୍ଚର କେମିତି ଅଛି, ହାତ ବି ବୋଧେ ବନ୍ଧା ହେଇଛି ମାନେ କାନ ତ ଖୋଲି ଖାଲି ପକେଇବେ, କି ପଛରେ ମୁଁ ଭଲ ଭାବେ ପିକ୍ଚର ପ୍ରଭୁପାଦଙ୍କ ପିକ୍ଚର ଆଜି ଦେଖିପାରିଲି। ଆଚ୍ଛା, ଦାମକୁ ବାନ୍ଧିଛନ୍ତି, ଯଶୋଦା ମାତାଙ୍କର ଯେତେ ଥିଲା ରିବନ, ଯେତେ ରିବନ ମାନେ ବେଶୀ ରିବନ ମା ମାନେ ବାନ୍ଧ, ଗୋଟିଏ ରିବନ ସେଇଠାରେ ପ୍ରଥମେ ବାନ୍ଧିଦେଲେ, କିନ୍ତୁ ବର୍ତ୍ତମାନ କହୁଛନ୍ତି ଦି ଅଙ୍ଗୁଳି ନା ଅଭୂତେ ନା, ଦୁଇଟା ଅଙ୍ଗୁଳି ସର୍ଟ ପଇଲା, ଦୁଇଟା ଅଙ୍ଗୁଳି ଯେତିକି ପରିମାଣ ସେତିକି ପରିମାଣରେ ସର୍ଟ ପଇଲା। ଆଚ୍ଛା, ବର୍ତ୍ତମାନ ଚକ୍ରଦାତ କହୁଛନ୍ତି ଅନ୍ୟ ଦାମ ସନ୍ଧାନଞ୍ଚ, ଯଶୋଦା ମାତା କ'ଣ କହୁଛନ୍ତି, ଅନ୍ୟ ଦାମ ଖୋଜୁଛନ୍ତି, ଆଉ ରଜୁ କେଉଁଠି ଆଣିବି, ଦେଖିଲେ ଦୁଇ ଅଙ୍ଗୁଳି କମ୍ ପଡ଼ିଲା। ଆଚ୍ଛା, ପୁତ୍ର ଭର୍ଷଣାୟ ରୋଦେନ, କୃଷ୍ଣ ଭୋ ହୋଇ କାନ୍ଦିଲେଣି, ଯେତେବେଳେ ବନ୍ଧନ କଥା ଆରମ୍ଭ ହେଇଗଲା ଏତେ ଜୋର କୃଷ୍ଣ କାନ୍ଦିଲେ, ପାଖରେ ଯେଉଁମାନେ ଥିଲେ ରୁଦନମ ଶ୍ରୁତ୍ୱା ଆଗତା ବି ପ୍ରତିବେଶୀ ଗୋପୀ ବି ପରିହାସନ ତଦର୍ପଣା, ଗୋପୀମାନେ ଯେଉଁ ପାଖରେ କୃଷ୍ଣଙ୍କ ରୋଦନ ଶୁଣିକି ପାଖ ଘରମାନଙ୍କରେ ଥିଲେ, ପଡ଼ୋଶୀ ଘର ଘରମାନଙ୍କରେ, ସେମାନେ ଧାଇଁ ଧାଇଁକି ଆସିଲେ, ଯେ ଆମେ ତ ପ୍ରତିଦିନ ଡ୍ରାମା ଦେଖୁ, ଆଜି ମା ପୁଅଙ୍କର ଡ୍ରାମାଟା ଆମକୁ ଦେଖିବାକୁ ପଡ଼ିବ, ଆଜି ସେମାନେ ବିଲକୁଲ ମଜା ଦେଖିବା ପାଇଁ ଆସିଛନ୍ତି, ଯଶୋଦା ମାତା ବାନ୍ଧି ଦେଇଛନ୍ତି ତାଙ୍କର ପ୍ରଥମ ରେଶମ ରିବନରେ କିନ୍ତୁ ଦୁଇ ଆଙ୍ଗୁଳି ସର୍ଟ ପଡ଼ିଛି, କିନ୍ତୁ ଆଉ ରଜୁ ପାଉନାହାନ୍ତି, ଯଶୋଦା ମାତା କ'ଣ କରିବେ, ଛାଡ଼ି ପାରୁନାହାନ୍ତି କିନ୍ତୁ ରଜୁ ଖୋଜୁଛନ୍ତି, ରଜୁ ଅନୁସନ୍ଧାନରେ। ପ୍ରକୃତରେ ଯେଉଁ ଗୋପୀମାନେ ଆସିଲେ ସେମାନେ ମଜା ଦେଖିବା ପାଇଁ, ଏଠି ଚକ୍ରଦତ୍ତ କହୁଛନ୍ତି ଗୋପୀ ବି ପରିହାସନ ତଦର୍ପଣା, ଗୋପୀମାନେ ପରିହାସରେ ରଜୁ ଆଣିକି ଅର୍ପଣ କଲେ। ଆଚ୍ଛା ଯଶୋଦା ମାତା କ'ଣ କଲେ ନା, ଯେଉଁ ରଜୁଟା ଦୁଇ ଆଙ୍ଗୁଳି ସର୍ଟ ଥିଲା, ପ୍ରଥମ ରେବଣଟା ତାଙ୍କ ଶରୀରରେ ଦେହରେ ଲାଗିଛି, କାହ୍ନାଙ୍କ ଶରୀରରେ ପ୍ରଥମେ ସେ ରିବନଟା ଲାଗିଛି, ଯଶୋଦା ମାତାଙ୍କ ତାର ଦେହକୁ ହିଁ ଅଲଗା ରଜୁ, ମାନେ ସେ ରଜୁର ଗୋଟେ ମୁଣ୍ଡକୁ ହିଁ ଅଲଗା। ଯେଉଁ ରଜୁମାନେ ଆସିଲେ ଗାଭୀଙ୍କର ଗାଈ ବନ୍ଧା ଗୋପାଳ ଘରେ, ଆଉ ରଜୁମାନେ କ'ଣ, ତାଙ୍କର ତ ଲୁଗା ସକା ଦୌଡ଼ି ଆମ୍ଭଳି ନଥିବ, ଗୋଟେ ସରଳ ଜୀବନଯାପନ, ଉଚ୍ଚ ଚିନ୍ତାଧାରା ପ୍ରଭୁପାତ କହନ୍ତି, ସିମ୍ପୁଲ ଲିଭିଂ, ହାଇ ଥିଙ୍କିଂ ପ୍ରଭୁପାତ କହନ୍ତି। କୃଷ୍ଣ ଦେଖେଇ ଦେଇଗଲେ, ପ୍ରଭୁପାତ ତାଙ୍କ ପ୍ରବଚନରେ ଏଇଟା କୁହନ୍ତି, କୃଷ୍ଣ ଦେଖେଇ ଦେଇଗଲେ ଏପରିକି ହାତରେ, ଆମେ ତ ବାବାଜୀ ହେଇଛେ, କମ୍ ସେ କମ୍ ଟିଫିନ୍ କ୍ୟାରିୟର ଦରକାର, ଟିଫିନ୍ କ୍ୟାରିୟର ନହେଲେ ବି ଟିଫିନ୍ଟା ଦରକାର। କୃଷ୍ଣ ତ ଯମୁନା ଜଳ ପାନ କରିଦେଉଥିଲେ, ପତ୍ର ପ୍ଲେଟ୍ ଫ୍ଲେଟ୍ ଦରକାର ନାହିଁ, ପତ୍ର ଭାଙ୍ଗିଲେ ସେଇଠାରେ ଭୋଜନ କରିଦେଉଥିଲେ। କେତେ ସରଳ ଜୀବନ, କେତେ ଉଚ୍ଚ ଚିନ୍ତାଧାରା, ଗାଁ ଗହଳିରେ ଦୌଡ଼ିରେ ରଜୁରେ ଶୁଖାଯାଏ ନା, ଟାଣୁଛନ୍ତି ଲୁଗା କେଉଁଥିରେ ଶୁଖାନ୍ତି, ଆରେ ବାଉଁଶ, ତମେ ଗାଁ ଗହଳି ପିଲା ନାହିଁ କି, ଭୁଲିଗଲେଣି ପୁରା, କମ୍ପ୍ୟୁଟର ଯୁଗ ସବୁ ବାଉଁଶରେ, ଲୋକ ଆମେ ଦେଖିଛୁ ବିଲକୁଲ, ବାଉଁଶ ପୋତିଦେବେ, ବାଉଁଶକୁ ଏମିତି ଗୋଟେ ଖୋପ କରିଦେବେ, ପକେଇଦେବେ ତାପରେ ସେଇ, ତେଣୁ ରଜୁ କେଉଁଠୁ ଆଣିଲେ, ମାନେ ସବୁ ବିଚାର କରନ୍ତୁ ଆପଣ। ଗୋସାମାନେ କହିଛନ୍ତି ଯଶୋଦା ମାତା ତ ଏତେ ବିଭୋର ହେଇଗଲେ, ଚିନ୍ତା ବି କରିପାରିଲେନି, ଯେଉଁ ରଜୁ, ଯେଉଁ ଯଶୋଦା କୃଷ୍ଣଙ୍କର ଏତେ ପ୍ରିୟ ଗାଭୀ, ସେ ପ୍ରିୟ ବସ୍ତୁ ଯେଉଁଥିରେ ବନ୍ଧାଯାଆନ୍ତି, ସେଇ ରଜୁରେ ଗାଭୀ ଯେଉଁ ବନ୍ଧାଯାଆନ୍ତି, ରଜୁ ସବୁ ଥାଏ ସେଇ ରଜୁରେ ଯଶୋଦା ମା ବାନ୍ଧିଲେ, ଭଲ କରିଛନ୍ତି ବାନ୍ଧିଛନ୍ତି, କମ୍ ସେ କମ୍ ପ୍ରିୟ ବସ୍ତୁରେ ବାନ୍ଧିଛନ୍ତି, ଅପ୍ରିୟ ବସ୍ତୁରେ ବାନ୍ଧି ନାହାନ୍ତି। କୃଷ୍ଣଙ୍କର ପ୍ରିୟ ବସ୍ତୁ ଗାଭୀ, ସେ ଯେଉଁ ରଜୁରେ ବନ୍ଧାନ୍ତି, ସେଇ ରଜୁରେ କୃଷ୍ଣଙ୍କୁ ବାନ୍ଧିବା ପାଇଁ ଯଶୋଦା ମାତା ପ୍ରୟାସ କଲେ। ଆଚ୍ଛା ଯେତେ ରଜୁ ଆଣିକି ଦେଉଛନ୍ତି, ସବୁ ରଜୁରେ ଦୁଇ ଆଙ୍ଗୁଳି ସର୍ଟ ପଡ଼ୁଛି, ମାନେ ତା ପରବର୍ତ୍ତୀ ଶ୍ଳୋକରେ କହିବେ, କିନ୍ତୁ ତା ପୂର୍ବରୁ ବିଭୂତି ଶକ୍ତି କ'ଣ କଲେ, କୃଷ୍ଣଙ୍କର ଯେଉଁ ବିଭୂତି ଶକ୍ତି ଅଛନ୍ତି, ସିଏ ବର୍ତ୍ତମାନ ଡିସାଇଡ୍ କଲେ କାହିଁକି ଦୁଇ ଆଙ୍ଗୁଳି ସର୍ଟ ପଡ଼ିଲା। ବର୍ତ୍ତମାନ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ସିଦ୍ଧାନ୍ତ ଦେଉଛନ୍ତି, ଚକ୍ରବର୍ତ୍ତୀବାଦଙ୍କର ସିଦ୍ଧାନ୍ତ ଏବଂ ଜୀବଗୋସ୍ୱାମୀଙ୍କର ସିଦ୍ଧାନ୍ତ ବିଲକୁଲ ପାଖାପାଖି ସମାନ, ସିଦ୍ଧାନ୍ତ ଉପରେ ସମାନ, ରସ ଉପରେ ଚକ୍ରବର୍ତ୍ତୀବାଦଙ୍କୁ କେତେବେଳେ ଜୀବଗୋସ୍ୱାମୀ ଟପି ଯାଇଛନ୍ତି, ଜୀବଗୋସ୍ୱାମୀ ଚକ୍ରବର୍ତ୍ତୀ କେତେ ଟପି, ଆଉ ଶ୍ରୀଧର ସ୍ୱାମୀ କଥା ମୁଁ କେବଳ ଏଥିପାଇଁ କହୁନି ମାନେ ଶ୍ରୀଧର ସ୍ୱାମୀ ରସ ଉପରେ ବିଶେଷ କୁହନ୍ତିନି, କେବଳ ସିଦ୍ଧାନ୍ତ ଉପରେ ପଦେ ପଦେ କଥା କହିଛନ୍ତି, ୟା ଉପରେ କିଛି ମତ ଦେଇନାହାନ୍ତି। କିନ୍ତୁ ୟା ପରବର୍ତ୍ତୀ ଅଧ୍ୟାୟରେ ଯେତେବେଳେ ଜାମଳାର୍ଜୁନ ଭଞ୍ଜନ ହେବେ, ସେତେବେଳେ ସିଦ୍ଧାନ୍ତ ସିଏ ଦିଅନ୍ତି, ବର୍ତ୍ତମାନ ତାଙ୍କର ସିଦ୍ଧାନ୍ତ ନାହିଁ ବୋଲି ମୁଁ ତାଙ୍କର କଥା କହୁନି, ଆପଣ କେହି ଭାବିବେନି ସିଦ୍ଧ ସ୍ୱାମୀ କଥା କାହିଁକି କୁହାଯାଉନାହାନ୍ତି। ଆଚ୍ଛା ତାହେଲେ କୃଷ୍ଣଙ୍କୁ ଯେଉଁ ଦୁଇ ଆଙ୍ଗୁଳି ସର୍ଟ ପଡ଼ୁଥିଲା, କାହିଁକି ସର୍ଟ ପଡ଼ୁଥିଲା ବାନ୍ଧିବା ପାଇଁ, ବର୍ତ୍ତମାନ ଚକ୍ରବର୍ତ୍ତୀବାଦ କହୁଛନ୍ତି, ସହଚରେ ସହ ଖେଳନମ, କୃଷ୍ଣ ଚିନ୍ତା କରୁଛନ୍ତି ବର୍ତ୍ତମାନ ମା ମୋତେ ବାନ୍ଧିବା ପାଇଁ ଆସୁଛନ୍ତି, ମୋର ପ୍ରଥମ ବନ୍ଦ ହେଇଯିବ, ସହଚରମାନଙ୍କର ସହିତ ଖେଳିପାରିବି, ସୁଦାମା ସୁବଳଙ୍କ ସହ ଖେଳିପାରିବି, ତାଙ୍କ ସୁଖ ତ ବନ୍ଦ ହେଇଯିବ। ଆଚ୍ଛା ପରଗୃହେ ସୁ ଦଧି ଚୋର୍ଯ୍ୟ, ମୋ ସବୁଠୁ ବଡ଼ ବିଜନେସ୍ ଯେଉଁ କୃଷ୍ଣଙ୍କର, ପରଗୃହକୁ ଯାଇ ଦହି ଚୋରି କରିବା, ଇଏ ବି ବନ୍ଦ ହେଇଯିବ। ଆଚ୍ଛା ଚ ଆଉ ଯାହା ସବୁ ଡ୍ୟୁଟି ରହିଲା, ଆବଶ୍ୟକ ପ୍ରାତ୍ୟହିକ କୃତ୍ୟ, କେବଳ ଏତିକି ନୁହେଁ, ସକାଳୁ ଯେ କେବଳ ଦଧି ଚୋରି କରୁଥିଲେ ଆଉ ସଖାମାନଙ୍କ ସହିତ ଖେଳୁଥିଲେ, ନା ପ୍ରାତଃ କାର୍ଯ୍ୟ ଆହୁରି ଥିଲା, ଆହୁରି ଥିଲା ମାନେ ଯେଉଁ ବ୍ରାହ୍ମଣମାନେ ଥିଲେ ତାଙ୍କୁ ଯାଇକି ବି ହଇରାଣ କରୁଥିଲେ, ଯାହା ସବୁ ଖେଳ ଥିଲା ସବୁ ହିଁ ବନ୍ଦ ହେଇଯିବ। ବର୍ତ୍ତମାନ ସେ କହୁଛନ୍ତି ଚିକିତ୍ସନ ମମ ବନ୍ଧନ ମା ଭବିଦ୍ୟୁତି, ଏସବୁ କାର୍ଯ୍ୟ ତ କିଛି ହେଇପାରିବନି, ମୋର ବନ୍ଧନ ନ ହଉ, କୃଷ୍ଣ ମନରେ ଏତିକି ସ୍ମରଣ କରିଛନ୍ତି। ଆଚ୍ଛା ଇତି ଯଦି ଛୟା, ଯେତେବେଳେ କେବଳ ଏତିକି ଇଚ୍ଛା କରିଦେଇଛନ୍ତି, କାହିଁକି ଦୁଇ ଆଙ୍ଗୁଳି ସର୍ଟ ପଡ଼ୁଛି, ବର୍ତ୍ତମାନ ତା ଉତ୍ତର ଚକ୍ରତା ଦେଉଛନ୍ତି, ତଦିଚ୍ଛା ଜାତୟା, ଯେତେବେଳେ ତାଙ୍କ ଇଚ୍ଛାଟା ଜାତ ହେଇଗଲା, ସାଙ୍ଗେ ସାଙ୍ଗେ ଭଗବାନଙ୍କ ନିକଟରେ ଯେଉଁ ଅନନ୍ତ ଶକ୍ତି ଅଛନ୍ତି, ଶକ୍ତିମାନେ ସବୁ ମୂର୍ତ୍ତିମନ୍ତ ହେଇକି ପର୍ସନିଫାଏ, ପ୍ରଭୁପାଦ ଟ୍ରାନ୍ସଲେସନ୍ କରିଛନ୍ତି, ପ୍ରଭୁପାଦଙ୍କ ଟ୍ରାନ୍ସଲେସନ୍। ସବୁବେଳେ ଯେତେବେଳେ ଗୀତା ପଢ଼େ, ମୁଁ ଆପଣଙ୍କୁ ଗୋଟେ ଅନୁରୋଧ କରୁଛି, କେବଳ ମୁଁ ଆଜି ତ ଯାହା କିଛି କହୁଛି ଗୁରୁଦେବଙ୍କ କୃପା ପ୍ରଭୁପାଦଙ୍କ କୃପାରୁ, ଯେତିକି କହିପାରୁଛି କେବଳ ପ୍ରଭୁପାଦଙ୍କର ଶବ୍ଦ ଅନୁବାଦ ଧରିକି, ପ୍ରଭୁପାଦଙ୍କ ଶବ୍ଦ ଅନୁବାଦ ନ ଧରିଲେ ଆପଣ ଟିକେ ବୁଝିପାରିବେନି, କିଛି ବୁଝିପାରିବେ, ସବୁବେଳେ ଶବ୍ଦର ଅନୁବାଦ ପଢ଼ୁଥିବେ, ଆଉ ପ୍ରଭୁପାଦ ଯେଉଁ ଶବ୍ଦ ଅନୁବାଦ ଦେଇଛନ୍ତି ସମସ୍ତେ ଆଡ଼ମିଟ୍ କରନ୍ତି। ସବୁ ଆଚାର୍ଯ୍ୟମାନଙ୍କର ଟୀକାକୁ ଫଲୋ କଲା ପରେ ଯେଉଁଟା ସିଦ୍ଧାନ୍ତ ପ୍ରଭୁପାଦ ସେଇଟାକୁ ଦେଇଛନ୍ତି। ପର୍ସନିଫାଏ ପ୍ରଭୁପାଦ ଦିଅନ୍ତି, ପର୍ସନିଫାଏ ମାନେ ମୂର୍ତ୍ତିମନ୍ତ। ସବୁ ଭଗବାନ ଯଦିଓ କୃଷ୍ଣ ଏତେ ଛୋଟ ପିଲା, କିନ୍ତୁ ସବୁ ଶକ୍ତିମାନେ ତାଙ୍କ ନିକଟରେ ମୂର୍ତ୍ତିମନ୍ତ ହେଇକି ରହିଥିଲେ। ଯେତେବେଳେ ଇଚ୍ଛା କରିବେ, ଯଦି ଇଚ୍ଛା, ଯେତେବେଳେ ଇଚ୍ଛା କଲେ, ଯଦି ଇଚ୍ଛା ଜାତୟା, ସାଙ୍ଗେ ସାଙ୍ଗେ ତାଙ୍କ ଇଚ୍ଛାରୁ ଜାତ ହେଇଗଲେ। କିଏସ୍ ନା ବିଭୂତି ଶକ୍ତି, ସେ କ'ଣ କହୁଛନ୍ତି ନା ମତ୍ପ୍ରଭୁ କାଂ ବଧିଆ ଦିତମ ତଦିୟମ, ମୋ ପ୍ରଭୁ କିଏ ବନ୍ଧନ କରିବ। ଯେତେବେଳେ କୃଷ୍ଣ ଇଚ୍ଛା କଲେ, ନା ନା ମୁଁ ବର୍ତ୍ତମାନ ବନ୍ଧା ହେବିନି, ମୋ ସଖାମାନଙ୍କର ସହିତ ଖେଳିପାରିବିନି, ଦଧି ଚୋରି କରିପାରିବିନି, ପ୍ରାତ୍ୟକର୍ମ କରିପାରିବିନି, ସାଙ୍ଗେ ସାଙ୍ଗେ ଇଚ୍ଛା ମାତ୍ରେ ତାଙ୍କର ବିଭୂତି ଶକ୍ତି ଆସିଗଲେ। ବିଭୂତିମାନେ ବୁଝୁଥିବେ, ଗୀତାରେ ଭଗବାନ କହିଛନ୍ତି ବିଭୂତି ଯୋଗ, ବିଭୂତି ମାନେ ମୋର ବିରାଟ ଶକ୍ତି, ଯିଏକି ସବୁ ଶକ୍ତିରେ ତାଙ୍କର ସବୁ ଐଶ୍ୱର୍ଯ୍ୟ ପ୍ରଭୁଙ୍କର ସେ ଶକ୍ତିରେ ଥାଏ। ଆଚ୍ଛା, ଏ ଶକ୍ତିଟା କେତେବେଳେ ଆସିବ ନା ଭଗବାନ ଯେତେବେଳେ ସତ୍ୟ ସଂକଳ୍ପ ଶକ୍ତି ଗୋଟେ ଅଛି, ଭଗବାନ କେବଳ ସଂକଳ୍ପ କରିବେ, ସେ ସଂକଳ୍ପ କଲା ମାନେ ସବୁ ଶକ୍ତି ତାଙ୍କ ଡ୍ୟୁଟି କାମ କରିବେ। ଯେତେବେଳେ ସଂକଳ୍ପ କରିବେ ମୁଁ ବନ୍ଧା ପଡ଼ିବି, ଯେତେବେଳେ ଏ ସଂକଳ୍ପ କରିବି ବନ୍ଧା ପଡ଼ିବି, ଏଇଟା ସତ୍ୟ ସଂକଳ୍ପ ଶକ୍ତି। ଏସବୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଯିବ ଗୋସ୍ୱାମୀ କହୁଛନ୍ତି। ଆଚ୍ଛା, ମତ୍ପ୍ରଭୁ କା ବଧିଆଦିତି ତଦିୟମ ସତ୍ୟ ସଂକଳ୍ପ ଶକ୍ତି ପ୍ରେରିତମ, ସତ୍ୟ ସଂକଳ୍ପ ଶକ୍ତି ଯେତେବେଳେ କୃଷ୍ଣ ସଂକଳ୍ପ କଲେ ମୁଁ ବନ୍ଧା ପଡ଼ିବି ନା, ତେଣୁ ସତ୍ୟ ସଂକଳ୍ପ ଶକ୍ତି ପର୍ସନିଫାଏ ହେଇଗଲେ। ଏ ତୁମ ଡ୍ୟୁଟି ଷ୍ଟାର୍ଟ କର, ବିଭୂତ ଶକ୍ତି କହିଲେ ବର୍ତ୍ତମାନ ପ୍ରଭୁ ଚାହୁଁଛନ୍ତି ବନ୍ଧନ ହେବେ ନା, ସାଙ୍ଗେ ସାଙ୍ଗ ବିଭୂତି ଶକ୍ତି ଆସିଗଲେ। ଆଚ୍ଛା, ସହସେବ ତତ ଦେହ ପ୍ରାଦୁର୍ଭୁବତ୍ୟାହ, ଯେତେବେଳେ ସତ୍ୟ ସଂକଳ୍ପ ଶକ୍ତି କହିଦେଲେ ଭଗବାନଙ୍କ ଶରୀରରେ, ଭଗବାନ ସେତିକି ଗୋଟେ ଅଛନ୍ତି, ସେଇ ଶରୀରରେ ବିଭୂତି ଶକ୍ତି କାର୍ଯ୍ୟ କଲା, ଦି ଅଙ୍ଗୁଠି ସଟ୍ ପାଇଲେ। କିନ୍ତୁ ଜୀବ ଗୋସ୍ୱାମୀ ବହୁତ କଥା ଲେଖିଛନ୍ତି, ମୁଁ ତାପରେ କହୁନି, ସମୟ ହେଇଯିବ, ଯେ କୃଷ୍ଣଙ୍କୁ ଯଶୋଦାମା ବାନ୍ଧୁଛନ୍ତି କେଉଁଠି ବାନ୍ଧୁଛନ୍ତି, କମରେ ବାନ୍ଧୁଛନ୍ତି ନା, ଯଦି ବିଭୂତି ଶକ୍ତି କାମ କଲା କମରଟା କମ ସେ କମ ବଢ଼ିବା ଦରକାର ନା, ନା ନା ବିଭୂତି ଶକ୍ତି ଭିତରେ କାର୍ଯ୍ୟ କରୁଛି, କମର ବଢ଼ୁନି, କମର ଯେତିକି ସେତିକି। ଆଚ୍ଛା, କୃଷ୍ଣଙ୍କର ଆକୃତି ବଢ଼ିବା ଦରକାର ନା, ତା ବି ବଢ଼ୁନି, ଆକୃତି ବଢ଼ିଲେ ତ କମରଟା ବଢ଼ିବ, କିଛି ବଢ଼ୁନି, ଯେମିତି ସେମିତି ଅଛି, କିନ୍ତୁ ବିଭୂତି ଶକ୍ତି କାର୍ଯ୍ୟ କରୁଛି। ଆଚ୍ଛା, ବର୍ତ୍ତମାନ ତା ପରବର୍ତ୍ତୀ ଶ୍ଳୋକରେ ଗୋଟେ ମ୍ୟାଜିକ୍ କହୁଛନ୍ତି ସୁଖଦେବ ଗୋସ୍ୱାମୀ ପରୀକ୍ଷିତ ମହାରାଜଙ୍କୁ, କିରି ବାବା ଯଦି ଦୁଇ ଆଙ୍ଗୁଳି ସର୍ଟ ପଡ଼ିଲା, ଯଶୋଦା ମାତା କ'ଣ କରୁଛନ୍ତି, ଗୋପୀମାନଙ୍କୁ ଅର୍ଡ଼ର ଦେଉଛନ୍ତି, ଏ ଆଉ ରଜୁ ଆଣ, ଏମାନେ ତ ଡ୍ରାମା ଦେଖିବା ପାଇଁ ରେଡ଼ି ହେଇକି ଅଛନ୍ତି, ଜଣେ ପରେ ଜଣେ ସଖୀ ଦୌଡ଼ି ଦୌଡ଼ି ଯାଉଛନ୍ତି, ସବୁ ରଜୁ ଧରିକି ଆସୁଛନ୍ତି। ପ୍ରଥମେ ଯଶୋଦା ମାଙ୍କ ଗୃହରେ ଯେତେ ରଜୁ ଥିଲା ସବୁ ସମାପ୍ତ ହେଇଯାଇଛି, ତାର ପରେ ଏଇ ଗୋପୀମାନେ ଅଲଗା ଗୃହକୁ ଯାଇଛନ୍ତି ରଜୁ ଆଣିବା ପାଇଁ। ତାହେଲେ ଆପଣ ଚିନ୍ତା କରୁଥିବେ କେତେ ଶୀଘ୍ର ଯଶୋଦା ମାତା ବାନ୍ଧିବା ପାଇଁ ବ୍ୟାକୁଳ ଥିଲେ। ଆଚ୍ଛା, ତା ପରବର୍ତ୍ତୀ ଶ୍ଳୋକ, ଶ୍ଳୋକ 16, ଯଦା ଆସି ତଥପି ନ୍ୟୁନମ ତେନା ଅନ୍ୟାତ ଅପି ସନ୍ଧତେ ତଦପି ଦିଅଙ୍ଗୁଳମ ନ୍ୟୁନମ ଯଦା ଯଦା ଦତ ବନ୍ଧନମ। ଯେତେବେଳେ ପ୍ରଥମ ରସିଦ ଅଛି ଯଶୋଦା ମାତାଙ୍କର, ମାନେ ଯେଉଁ ରେଶମର ରିବନ, ତାହା ସହିତ ଯେଉଁ ଯେଉଁ ରଜୁ ବାନ୍ଧିଲେ ସବୁ ସବୁ ରଜୁ ଦିଅଙ୍ଗୁଳି ସଟ୍, ଏଇଟା କାହିଁ କୁହାଗଲା ନା, ଯଦଶୀତ ତଦପି ନ୍ୟୁନମ ତେନ ଅନ୍ୟାତପି ସନ୍ଦତେ, ସନ୍ଦତେ ତ ସଂଯୋଗ କଲେ, ଯେଉଁ ରଜୁ ସହିତ ଦୁଇ ଅଙ୍ଗୁଳି ସଟ୍ ପଡ଼ିଲା ପୁଣି ଗୋଟେ ରଜୁ ସଂଯୋଗ କଲେ, କିନ୍ତୁ ତଦପି ଦୁଇ ଅଙ୍ଗୁଳି ନ୍ୟୁନମ। ଆଚ୍ଛା, ରଜୁ ଯେତେବେଳେ ଆଣିଲେ ଗୋପୀମାନେ କ'ଣ ମେଜରମେଣ୍ଟ କରିକି ଆଣିଥିଲେ, ମେଜରମେଣ୍ଟ କରିକି ଆଣିନାହାନ୍ତି, ତେଣୁ କେଉଁଟା ବଡ଼ ହୋଇଥିବ କେଉଁଟା ଛୋଟ ହୋଇଥିବ, କିନ୍ତୁ କୃଷ୍ଣଙ୍କ ଆକାର ତ ବଢ଼ୁନି, ତେଣୁ ସବୁ କେଉଁ ବଡ଼ ରଜୁଟାକୁ ଗୋଡ଼େଇଲା ପରେ ବି ସେଇ ଦିଆଙ୍ଗୁଳି ସଟ୍, ଛୋଟ ରଜୁଟାକୁ ଗୋଡ଼େଇଲା ପରେ ବି ସେଇ ଦିଆଙ୍ଗୁଳି ସଟ୍, ତିନି ଆଙ୍ଗୁଳି ହେବନି କି ଚାରି ଆଙ୍ଗୁଳି ହେବନି, ଇଏ ତ ସବୁଠୁ ବଡ଼ ମ୍ୟାଜିକ୍। ଆରେ ବାବା, ଏତେ ବଡ଼ ରଜୁଟା ଆଣିଲୁ, ସିଏ ବି ଦୁଇ ଆଙ୍ଗୁଳି ଛୋଟ, ଛୋଟ ରଜୁଟାକୁ ବି ଯୋଡ଼ିଲେ ଦୁଇ ଆଙ୍ଗୁଳି ଛୋଟ। ଆଚ୍ଛା, ଦଶ ପନ୍ଦରଟା ରଜୁ ଯୋଡ଼ି ସାରିଲା ପରେ କମସେ କମ ଗୋଟେ ଆଙ୍ଗୁଳି କମିଯିବା ଦରକାର। ମୁଁ ଆପଣଙ୍କୁ କହିଦେଉଛି କଥାରେ, ଗୋସ୍ୱାମୀ ମୋତେ ବହୁତ ଟୀକା ଲାଗିଛନ୍ତି, ମୁଁ ଟୀକା ପଢ଼ୁନି, ଏତେ ରଜୁ ଯୋଡ଼ିଲା ପରେ ତ ଗୋଟେ ଆଙ୍ଗୁଳି କି ହାଫ୍ ଇଞ୍ଚ କମିବା ଦରକାର ନା, ନା ସେଇ ଦୁଇ ଆଙ୍ଗୁଳି। ଭଗବାନ ବନ୍ଧା ପଡ଼ିବା ସମୟରେ ହିଁ ଭଗବାନ, ସବୁ ସମୟରେ ସେ ଭଗବାନ, ସେଇ ଦୁଇ ଆଙ୍ଗୁଳି ଛୋଟ। ଆଚ୍ଛା ଚକ୍ରିଦତ୍ତ କହୁଛନ୍ତି ନା ଜୀବ ଗୋସ୍ୱାମୀ କହୁଛନ୍ତି, ତେନ ଅନ୍ୟ ଚ ଅପି ସନ୍ଧତେ ତତ୍ ଅପି ଦିଅଙ୍ଗୁଳି ନ୍ୟୁନମ ଏବଂ ଯତ୍ତତ୍ ବନ୍ଧନମ ସର୍ବମେତ ଦିଅଙ୍ଗୁଳି ନ୍ୟୁନମ ଜାତମ। ଯେତେ ରଜୁ ବାନ୍ଧିଲେ ବଡ଼ ହଉ ଛୋଟ ହଉ, ଯେତେ ରଜୁ ଆଣିଲେ ସବୁ ଦିଅଙ୍ଗୁଳି ଛୋଟ। ବଡ଼ ଚିନ୍ତାରେ ହିଁ ପଡ଼ିଗଲେ ବର୍ତ୍ତମାନ। ବର୍ତ୍ତମାନ ଯେଉଁ ମ୍ୟାଜିକ୍ ଦେଖିବା ପାଇଁ, ଡ୍ରାମା ଦେଖିବା ପାଇଁ ଆସିଥିଲେ କୃଷ୍ଣଙ୍କର କିଏ, ଗୋପୀମାନେ, ମହାପୁଅଙ୍କର ଯେଉଁ ଡ୍ରାମା ଚାଲିଛି, ଇଏ ତ ପ୍ରତିଦିନ ଆମ ଘରେ ଯାଇ ଡ୍ରାମା କରିକି ଆସନ୍ତି, ବର୍ତ୍ତମାନ ମହାପୁଅଙ୍କର ଡ୍ରାମା, ସେମାନେ ତ ଖୁସି ହେଉଥିଲେ। ଠିକ୍ ଅଛି, ଯଶୋଦା ତ ବେଶୀ ସତୀ ଦେଖାଉଥିଲେ, ବର୍ତ୍ତମାନ ଦେଖୁ ତାର ପୁଅ କେଡ଼େ ବଦମାସ ବୋଲି। କିନ୍ତୁ ବର୍ତ୍ତମାନ ଯେ ତାଙ୍କର ଭାବ ବି ପରିବର୍ତ୍ତନ ହୋଇଯିବ, ସେମାନେ ଯଶୋଦାଙ୍କୁ ଗାଳି ଦେବେ। ଆଚ୍ଛା ତା ପରବର୍ତ୍ତୀ ଶ୍ଳୋକ, ଶ୍ଳୋକ 17। ଏବଂ ସ୍ୱଗେହ ଦାମାନି ଯଶୋଦାସ ସନ୍ଦଧ୍ୟପତପି ଗୋପୀନାମ ସ୍ମଶୟନ୍ତିନାମ ସ୍ମଶ୍ମୟନ୍ତିନାମ ସ୍ମରନ୍ତି ବିସ୍ମିତାଭବଂ। ବର୍ତ୍ତମାନ ସବୁ ରଜୁ ଯେତେବେଳେ ଦୁଇ ଆଙ୍ଗୁଳି ସଟ୍ ପଡ଼ିଲା, ତିନି ଆଙ୍ଗୁଳି ନୁହେଁ କି ଚାରି ଆଙ୍ଗୁଳି ନୁହେଁ, ବର୍ତ୍ତମାନ ସମସ୍ତେ ହସିଲେ। ଗୋପୀନାମ ସ୍ମଶ୍ମୟନ୍ତୀ, ଯେଉଁ ଗୋପୀମାନେ ଆସିଥିଲେ ସେମାନେ ସବୁ ହସିଲେ। କାହିଁକି ହସୁଛନ୍ତି ନା, ଯଶୋଦା ମାତା ତା ପୂର୍ବରୁ କହିଛନ୍ତି ଏବଂ ଏହି ପ୍ରକାରରେ ସ୍ୱଗେହ ଦାମାନି, ଯେତେ ଗୃହରେ ଦାମ ଥିଲା ରଜୁ ଥିଲା ସବୁ ଯଶୋଦା ମାତା ବାନ୍ଧିଲେ। କିନ୍ତୁ ଯଶୋଦା ସନ୍ଧତପି, ଯଶୋଦା ସବୁ ଯୋଡ଼ିଲେ, ଏଇଟା ଦେଖିଲେ ଦୁଇ ଆଙ୍ଗୁଳିରୁ ଗୋଟେ ଆଙ୍ଗୁଳି ବି କମୁ ନାହିଁ କି ତିନି ଆଙ୍ଗୁଳି ଚାରି ଆଙ୍ଗୁଳି ବି ସର୍ଟ ପଡ଼ୁନି, ସେଇ ଦୁଇ ଆଙ୍ଗୁଳି। ତେଣୁ ବିସ୍ମିତା ଆସିଲା। ଆଚ୍ଛା ବିସ୍ମିତା ଆସିଲା କ'ଣ, ବିସ୍ମିତା ଆସିଲା ମାନେ ନୁହେଁ ଯେ କୃଷ୍ଣଙ୍କର ଐଶ୍ୱର୍ଯ୍ୟ ଶକ୍ତି ଷ୍ଟାର୍ଟ ହେଇଗଲା, ସେମାନେ ଆଶ୍ଚର୍ଯ୍ୟ ହେଇଗଲେ ନା, ହସିଲେ। ଯଶୋଦା ମାତା ହସିଲେ, ଆଗେ ଆଗେ ହସିଲେ କ'ଣ ଗୋପୀମାନେ, ଗୋପୀମାନେ ଠୋଟ ହୋଇଗସିଲେ, ଦେଖରେ ଦେଖ ଯଶୋଦା ମାତା ବାନ୍ଧି ପାରୁନାହାନ୍ତି, ଦୁଇ ଆଙ୍ଗୁଳି ସବୁ ରସିରେ ସର୍ଟ ପଡ଼ୁଛି। ଏବଂ ଯଶୋଦା ମାତା ଗୋପୀମାନଙ୍କର ହସ ଦେଖି ସେମାନେ ବି ହସିଲେ, ଏ ଯଶୋଦା ମାତା ବି ହସିଲେ। ଏଠି ତାପରେ କହୁଛନ୍ତି ସ୍ମରନ୍ତି ବିସ୍ମିତା ହବ, ହସୁଛନ୍ତି ଏଣେ ଆଶ୍ଚର୍ଯ୍ୟ ହେଉଛନ୍ତି, ହସୁଛନ୍ତି ଏଣେ ଆଶ୍ଚର୍ଯ୍ୟ ହେଉଛନ୍ତି। ଆଚ୍ଛା ବର୍ତ୍ତମାନ ଚକ୍ରତୀବାଦ କହୁଛନ୍ତି ଦୁଇ ପ୍ରକାର ବିସ୍ମୟଟା କ'ଣ ନା, ଗୋପୀନାମ ଗୋପେଷୁ ପ୍ରତିବେଶୁ ପୁରନ୍ଦ୍ର ପୁରନ୍ଦ୍ରୀଷୁ ଶ୍ମଶୟମାନାସୁ ସତୀଷୁ ବିସ୍ମିତା। ପୁରନ୍ଦ୍ରୀମାନେ ପୁର ନାରୀମାନେ ଯେଉଁମାନେ ଆସିଥିଲେ ଦେଖୁଥିଲେ ଯଶୋଦା ଆଉ କୃଷ୍ଣଙ୍କ ଦେହରେ ଯେଉଁ ବନ୍ଧନ ହେଉଛି, ସେମାନେ ବିସ୍ମୟ ହେଲେ ଦୁଇଟା ଜିନିଷ ଦେଖି। ପ୍ରଥମ ଜିନିଷ ହେଉଛି ଯେ ମୁଷ୍ଟ ପରିମିତ ସିଏ ଉଦରମ, ଆପଣ ଦେଖନ୍ତୁ କହିବାର ତାତ୍ପର୍ଯ୍ୟ ଗୋସ୍ୱାମୀମାନେ କେତେ ଟିକି ନିକ୍ ବ୍ୟାଖ୍ୟା କରିଛନ୍ତି, ମାନେ ମୁଷ୍ଟି ପରିମିତ, ମୁଷ୍ଟି ପରିମିତ ମାନେ ଯାହାଙ୍କୁ ଦୁଇ ହାତ ଦ୍ୱାରା ଧରା ହେଇପାରିବ। ହସିବାର ତାତ୍ପର୍ଯ୍ୟ ବିସ୍ମୟ ସହିତ ହସୁଛନ୍ତି, ଆରେ କାହ୍ନାର କମରଟା କେଡ଼େ ବଡ଼, ଏଡ଼େ ଗୋଟେ ନା। ଆଚ୍ଛା ମୁଷ୍ଟି ପରିମିତ ଉଦରସ୍ୟ ଶତହସ୍ତି ପରିମିତ ନ ଦାମନାନି ନ ବେଷ୍ଟ, ଶତହସ୍ତର ଦାମ ଦ୍ୱାରା ବନ୍ଧା ହେଇପାରୁନି, ସେ ଉଦରରେ କ'ଣ ଅଛି କି। ପୁଣି ଯଶୋଦା ମାତା ବାନ୍ଧୁଛନ୍ତି ଯେତେବେଳେ ବନ୍ଧା ହେଇପାରୁନାହାନ୍ତି, ହସୁଛନ୍ତି, ବିସ୍ମୟ ଆସିଛି, ଇଏ ହେଲା ପ୍ରଥମ ବିସ୍ମୟ, ପୁଣି ହସୁଛନ୍ତି। ଆଚ୍ଛା ତତ୍ର ଦ୍ୱିତୀୟ ଆଶ୍ଚର୍ଯ୍ୟ କହୁଛନ୍ତି, ତତ୍ର ଉଦରମ ତିଳ ମାତ୍ର ନ ପିଇ ବିପୁଳ ହବତି। ଆଚ୍ଛା ଯଦି କିଛି ଏମିତି ଉଦର ଭିତରେ ଶକ୍ତି ଅଛି, ଉଦର ତ ତିଳ ମାତ୍ର ବଢ଼ୁନି, ଗୋପୀମାନେ ଉଦରକୁ ବି ଚାହିଁକି ରହୁଛନ୍ତି, ଯଶୋଦା ମାତାଙ୍କର ଡ୍ରାମାଟାକୁ ଏମିତି ଖାଲି ଦେଖୁନାହାନ୍ତି, ଉଦର ବି ଚାହେଁ, କାଳେ ଉଦର ବଢ଼ିଯାଉଛି ମଝିରେ ମଝିରେ ନା, ଉଦର ତିଳ ମାତ୍ର ନ ବୃଦ୍ଧି ଭବତି, ଉଦର ବି ଟିକିଏ ବଢ଼ୁନି, ଦାମା ଅପି ଅଙ୍ଗୁଳି ମାତ୍ର ଅପି ନ ନ୍ୟୁନ ଭବତି। ହଉ ହେଲା, ଯଦି ଉଦର ବି ବଢ଼ୁନି, ଦାମ ଯେଉଁ ରଜୁଟାକୁ ଯୋଡ଼ୁଛନ୍ତି ସିଏ ତ କମ୍ ସେ କମ୍ କମିବା ଦରକାର, ଏତେ ରଜ ଯୋଡ଼ିଲେଣି, ଦୁଇ ଆଙ୍ଗୁଳିରୁ ଗୋଟେ ଆଙ୍ଗୁଳି ହେବା ଦରକାର ନା, ସିଏ ବି ହେଉନି, ଏ ନିଶ୍ଚିତ ଏହାର କିଛି ଗୋଟେ ମାନେ ବିସ୍ମୟଜନକ କାର୍ଯ୍ୟ ଅଛି। କିନ୍ତୁ ପୁଣି ବି ହସୁଛନ୍ତି ଜୀବ ଗୋସ୍ୱାମୀ, ଏତେ ଗୋଟେ ବହୁତ ସୁନ୍ଦର ଦେଶ ମାନେ ଜିନିଷ ଦେଇଛନ୍ତି। ଆଚ୍ଛା ଯଦି ତାଙ୍କର ଏଇ ବିସ୍ମୟ ଆସିଲା, ତାଙ୍କର ତ ଐଶ୍ୱର୍ଯ୍ୟ ଜ୍ଞାନ ଆସିବ କୃଷ୍ଣ ଭଗବାନ ବୋଲି ନା, କୃଷ୍ଣ ଏଭଳି ଆସନ କରୁଛନ୍ତି ଆଉ ଯଶୋଦା ମାତା ଆଉ ଗୋପୀମାନେ ଭାବୁଛନ୍ତି ଏ କୃଷ୍ଣଙ୍କର ବଦମାସି ଯୋଗୁଁ ହିଁ ଏଇଟା ବାନ୍ଧି ହେଉ। ତେଣୁ କୃଷ୍ଣ ଯେତେବେଳେ ଗୋଟେ ନା ଯଶୋଦା ମାତା ଯେତେବେଳେ ଗୋଟେ ରସି ଆଣି ତାଙ୍କୁ ବାନ୍ଧିବା ପାଇଁ ଯାଉଛନ୍ତି, କୃଷ୍ଣ କ'ଣ କରୁଛନ୍ତି ଦେଖିଛନ୍ତି, ଛୋଟ ପିଲାମାନେ କ'ଣ କରନ୍ତି ମାନେ ହାତକୁ ଧରିକି ପୁରା ଚିତ୍ପଟାଙ୍ଗାଇକି ପଡ଼ିଯିବେ, ଛୋଟ ପିଲାମାନଙ୍କର ବୁଦ୍ଧି ହିଁ ସେଇଆ, ଭୁଅ ଭୁଇ କାଁ ଦିଏ ପରି ଗୋଡ଼ଟାକୁ ଦେଖିବେ ଦି ଗୋଡ଼କୁ ଖସରେ ଦେବେ ସ୍ଲିପ୍ ମାରିଲା ଭଳିଆ। ଏ କ'ଣ କ୍ରିକେଟ ଖେଳ ଯେମିତି ସ୍ଲିପ୍ ମାରନ୍ତିନି ଏମିତି ଧଡ଼ା କିଣି ପଡ଼ିବେ ଜାଣନ୍ତି ମା ବର୍ତ୍ତମାନ ଗୋଟେ ବିରାଟ ବଡ଼ ଦଣ୍ଡ ଦେବ ସେ ହାତଟାକୁ ମା ବି ବରଂ ପଡ଼ିଯିବେ କିନ୍ତୁ ସିଏ ପଡ଼ିବେ ନିଶ୍ଚିତ ଦେଖିଛ ନା ଏଭଳି ମା ସ୍ଲାକ୍ନେସ୍ ଯଦି ଥିବେ ସେ ପୁଅ ବି ବାଡ଼େଇ ମୁଣ୍ଡ ଫାଟିଯିବ। କୃଷ୍ଣ ସେଇଭଳି ହେଉଛନ୍ତି ଯେତେବେଳେ ଗୋଟେ ରଜୁ ଦେଖୁଛନ୍ତି ଭୟରେ ଏପଟ ସେପଟ ହେଇକି ପଡ଼ିଯାଉଛନ୍ତି। ଯଶୋଦା ମାତା ଭାବୁଛନ୍ତି ଆଚ୍ଛା ଆଚ୍ଛା ଏ ଯେଉଁ ବଦମାସି କରୁଛି ଏ ବଦମାସି ଯୋଗେଇ ଠିକ୍ ସେ ରଜୁଟା ମୁଁ ବାନ୍ଧିପାରେ। ଯଶୋଦା ମାତା ଏଥିରେ କନଫର୍ମ, ଗୋପୀମାନେ ବି ଏଥିରେ କନଫର୍ମ। ଇଏ ଏମିତି ଗୋଟେ କାହ୍ନାର କି ଶକ୍ତି ଅଛି ଯେ ସିଏ ଏମିତି ଦିଆ ଆଙ୍ଗୁଳି ସଟ୍ପଟ ଏତେ କଥା ବିଚାର କରିବାକୁ। କାରଣ କୃଷ୍ଣ ବି ସେଭଳି ମଝିରେ ମଝିରେ ଆକ୍ସନ୍ କରିଦେଉଛନ୍ତି, ଚିତ୍ପଟାଙ୍ଗ ହେଇକି ପଡ଼ିଯାଉଛନ୍ତି, ଦୌଡ଼ିକି ପଳେଇ ଯିବା ପାଇଁ ବାହାରୁଛନ୍ତି, ଯେତେବେଳେ ପୁଣି ତାଙ୍କୁ ଘୋଷାରି ଘୋଷାରି ଧରିକି ଆସୁଛନ୍ତି ଅଲଗା ଗୋପୀମାନେ ଅଟକି ଦେଉଛନ୍ତି ହାତ ଏ କୁଆଡ଼େ ଯାଉଛୁ ରହ ଆଜି ଯିବୁ କୁଆଡ଼େ ବନ୍ଧା ପଡ଼ିବୁ। ତେଣୁ ସେମାନେ ପୁରା ବିଲକୁଲ କନଫର୍ମ ଇଏ କୃଷ୍ଣଙ୍କର ବଦମାସି ଯୋଗୁଁ ହିଁ ଏ ବନ୍ଧା ପଡ଼ୁନାହାନ୍ତି। ଆଚ୍ଛା ଯଶୋଦା ମାତାଙ୍କର ବେଳେବେଳେ ଚିନ୍ତା ଆସୁଛି ନା ନା କୃଷ୍ଣ ତେଲ ଠିଆ ହେଇଛନ୍ତି ଠିକ୍ କରିକି ହଁ ବାନ୍ଧେ ସେତେବେଳେ ବାନ୍ଧି ପାରୁନାହାନ୍ତି। ଯଶୋଦା ମାତା ଗୋପୀଆଡ଼ମାନଙ୍କୁ ଚାହୁଁଛନ୍ତି ଆଚ୍ଛା ଏଇ ଗୋପୀମାନଙ୍କ ଭିତରେ କେହି ବିଦ୍ୟା କିଛି ପ୍ରୟୋଗ କରୁଛନ୍ତି କି? ସେ ତ କହିଛନ୍ତି ଯୁବକ ସମେତ ବହୁତ କିଛି କଥା କହିଛନ୍ତି, ମୁଁ ଓଡ଼ିଆରେ କହିଦେଉଛି। ଆଚ୍ଛା ତୁମେ କିଛି ଇନ୍ଦ୍ରଜାଲ ବୋଧେ ଗୋପୀମାନେ ପ୍ରୟୋଗ କରୁଛନ୍ତି କାରଣ ସିଏ ମୋ ପୁଅ ଭିତରେ ମୋ ପୁଅକୁ ବଦମାସ ହେବା ପାଇଁ ସୁଯୋଗ ଦେଉଛନ୍ତି। ପଚାରୁଛନ୍ତି ତୁମେ କ'ଣ କି ଇନ୍ଦ୍ରଜାଲ ଜାଣ କି? ଇନ୍ଦ୍ରଜାଲ ଅର୍ଥ ଯେଉଁ ବିଦ୍ୟା ପ୍ରୟୋଗ କରିବା ମ୍ୟାଜିକ୍ ଗୁଣିକି ଜାଣ କି? କାହିଁକି ମୋ ପୁତ୍ରକୁ ବାନ୍ଧିପାରୁନି? ପୁଣି କହୁଛନ୍ତି ଗୋପୀମାନେ ନା ନା ଆମେ କାହିଁ ଆମେ କି ଜାଣ ଆମେ ତୁମେ ଯେଉଁଠି ଅଛ ଆମେ ସେଇଠି ଅଛୁ। ଆମେ କ'ଣ କେଉଁଠୁ ବିଦ୍ୟା ପଢ଼ିବା ପାଇଁ ଇନ୍ଦ୍ରଜାଲ ପଢ଼ିବା ପାଇଁ କାନିକଠୁ ଯାଇଛୁ ନା ଏଠିକି ଆମେ ରଜପୁର ଭିତରୁ କିଏ ଆସୁଛନ୍ତି କେଉଁ ଗୁଣିଆ ଯେ ତାଙ୍କ କତିରୁ ଗୁଣି ଶିଖିଛୁ? ସତ ମିଛ କଥା ତୁମେ କେମିତି ଯଶୋଦା କଥା ବିଶ୍ୱାସ କରିପାରୁଛ? ତାପରେ ଯଶୋଦା ମାତା ଚିନ୍ତା କଲେ ଆଚ୍ଛା କାହିଁକି ବାନ୍ଧିପାରୁନି? ଆରେ ଗର୍ଗସ୍ୟ ବଚନମ୍ ଯଥା ଆଚ୍ଛା ଆଚ୍ଛା ଗର୍ଗ ମୁନି ତ କହିଥିଲେ ନାରାୟଣ ସମଗୁଣେ, କାରଣ ନାମକରଣ କଲାବେଳେ ଗର୍ଗମୁନି କହିଥିଲେ ତୁମର ପୁତ୍ର ନାରାୟଣଙ୍କ ଭଳିଆ ଗୁଣ। ଆଚ୍ଛା ଆଚ୍ଛା କୌଣସି ଦେବତା ମଧ୍ୟ ବର୍ତ୍ତମାନ ଆବିଷ୍ଟ ହେଇଯାଇଛନ୍ତି ଯେ ନାରାୟଣ ଗୁଣ ଭଳି ପୁତ୍ର ନା? ଏତିକି ଚିନ୍ତା କରୁଛନ୍ତି ଏଭଳି ଭାବନା ଆସୁଛି ଯଶୋଦା ମାତାଙ୍କର, ଫିର୍ ବି ମାନେ ପୁଣି ବି ଯଶୋଦା ମାତା ତାଙ୍କର ଐଶ୍ୱର୍ଯ୍ୟ ଭାବନା ରହୁନି ପୁଣି ପଳେଇଯାଉଛି। ଏତିକି ଭାବନା ଆସିଲା ବେଳକୁ କୃଷ୍ଣ ପୁରା ଶାନ୍ତ ହେଇକି ଠିଆ ହେଇଯାଉଛନ୍ତି। ପୁଣି ଯଶୋଦା ମାତାଙ୍କ ଭିତରେ ମନ ଭିତରେ ଗୋଟେ ଆସୁଛି ଆରେ କେତେ ବଡ଼ ହେଲେ ବି ମୋ ନିକଟରୁ ଜାତ ହେଇଛି ନା, ଆଚ୍ଛା ଯଦି ତାର ତାକୁ ମୁଁ ବାନ୍ଧିପାରୁନି ତା ହାତରେ କଙ୍କଣ କେମିତି ପିନ୍ଧାଏ? ମାନେ ଯଶୋଦା ମାଙ୍କ ମନ ଆରେ ଯାହାର ହାତରେ ମୁଁ କଙ୍କଣ ପିନ୍ଧେଇଛି ତାକୁ ମୁଁ ବାନ୍ଧିପାରିବିନି? କେତେ ବଡ଼ ଲୋକ ହେଇଗଲା କି ସିଏ? କେତେ ବଡ଼ ଲୋକ ହେଇଗଲା ମୋ ନିକଟ ଜନ୍ମ ହେଇଛି, ତା ହାତରେ ତ ମୁଁ କଙ୍କଣ ପିନ୍ଧେଇଛି, ତା ହାତରେ ତ ମୁଁ ମୁଦ୍ରିକା ପିନ୍ଧେଇଛି, ତାକୁ ମୁଁ ବାନ୍ଧିବି। ପୁଣି ବାନ୍ଧିବା ପାଇଁ ପ୍ରସ୍ତୁତ ହେଇଯାନ୍ତି। ଆଚ୍ଛା ବର୍ତ୍ତମାନ ସାତଟା ଐଶ୍ୱର୍ଯ୍ୟ ଯାଇଥିଲେ ନା, ବର୍ତ୍ତମାନ ଅଷ୍ଟମ ଐଶ୍ୱର୍ଯ୍ୟ ତ୍ୟାଗ କଲେ। ସର୍ବବାପକତ୍ୱେ ଅପି ବନ୍ଧନମ୍, ଜଗତରେ ସବୁଆଡ଼େ ଅଛନ୍ତି ପୁଣି ବନ୍ଧନରେ ପଡ଼ିଗଲେ, କେହି ବାନ୍ଧି ନଥିଲେ ଏମିତି, କେହି ବାନ୍ଧି ନଥିଲେ, ଯଶୋଦା ମା ବାନ୍ଧିଦେଲେ। ଆଚ୍ଛା ସୋମାତୁ ସିନ୍ନ ଗାତ୍ରାୟ ବିଶ୍ରସ୍ତ କବର ସ୍ରଜ ଦୃଷ୍ଟ୍ୱା ପରିସମଂ କୃଷ୍ଣ କୃପୟା ସିତ୍ସବନ୍ଧନେ। ଇଏ ହେଉଛନ୍ତି ସିଦ୍ଧାନ୍ତ ସାଧକର ଯେଉଁ ସବୁ ଅବସ୍ଥା ଶୁଣି ଶୁଣି ଆସିଲେ ଭଗବାନଙ୍କୁ ବାନ୍ଧିବାକୁ ହେଲେ ଏଇ ଦୁଇଟା ଜିନିଷ ଦରକାର, ଯେଉଁ ଦୁଇ ଆଙ୍ଗୁଳି କ'ଣ କାହିଁକି ଦୁଇ ଆଙ୍ଗୁଳି କମ୍ ପଡ଼ୁଥିଲା ଆଉ ଯଶୋଦା ମାତା କିଭଳି ବାନ୍ଧିଲେ। ଯଶୋଦା ମାତା ଏଇଭଳି ଦେଖୁଛନ୍ତି ଆଚ୍ଛା ଗୋପୀମାନେ ବର୍ତ୍ତମାନ କ'ଣ ଅନୁରୋଧ କରୁଛନ୍ତି ଚକ୍ରତିପାତ କହୁଛନ୍ତି, ତାପରେ ଆମେ ଶ୍ଳୋକ ଉପରକୁ ଆସିବା। ଏ ଶ୍ଳୋକ ଟିକେ ଏଇ ଶ୍ଳୋକଟା ହିଁ ପ୍ରବଚନ ଆଜି ସରିଯିବେ, ଟିକେ ଧୈର୍ଯ୍ୟ ଧରିବେ କାରଣ ମୋର କହିବାର ଏତେ ଅଭ୍ୟାସ ନାହିଁ, ମୋର ଭୁଲ ତ୍ରୁଟି ହେଉଥିବ ଆପଣମାନେ କ୍ଷମା କରିଥିବେ, ଆପଣମାନେ ଏତେ ଡାଇରେକ୍ଟ ଶୁଣିବାର ଅଭ୍ୟାସ ଥିବ କି ନାହିଁ, ବହୁତ ଧନ୍ୟବାଦ ହେଉଛି ଆପଣ ଧୈର୍ଯ୍ୟର ସହିତ ଶୁଣୁଛନ୍ତି। ବିଶ୍ୱନାଥ ଚକ୍ର ଠାକୁର କହୁଛନ୍ତି ଯଶୋଦା ମାତା ଚିନ୍ତା କରୁଛନ୍ତି ଏଭଳି ଗୋପୀମାନେ କହୁଛନ୍ତି ତତ୍ରଶ୍ଚାହ ମଣିମୟ ଅନତି ଦୀର୍ଘ କିଙ୍କଣେଇ ବ୍ୟସ୍ତିତ ଅବଲଗ୍ନ ଶାସ୍ୟା। ଆଚ୍ଛା ଗୋପୀମାନେ ଯଶୋଦା ମାତାଙ୍କୁ କହୁଛନ୍ତି ଆଶ୍ଚର୍ଯ୍ୟ ପ୍ରଥମେ ହେଉଛନ୍ତି ଆରେ ଯାହାଙ୍କୁ ଗୋଟେ ଛୋଟ ମଣିମୟ ହାର ଦ୍ୱାରା ଯାହାଙ୍କ ବେକରେ ପକେଇ ହୁଏ, ଯାହାଙ୍କ ହାତରେ କଙ୍କଣ ଦେଇ ହୁଏ, ତା ଦେହରେ ତ ସୀମା ଅଛି, ତାଙ୍କୁ ତ ପିନ୍ଧେଇ ହୁଏ, ଇଏ କ'ଣ ଇଏ ବାଳକର ଏତେ ରଜୁ ଦିଆର ବନ୍ଧା ହେଇପାରୁନାହାନ୍ତି? ଆଚ୍ଛା ସେମାନେ ଖୁସି ହେଇଗଲେ। ଯାହା ହଉ ବଡ଼ ଭାଗ୍ୟ, କାହ୍ନା ଆମର ବ୍ରଜରେ ଜନ୍ମ ହେଇଛି, ତାର ବନ୍ଧନ ଯୋଗ ନାହିଁ। ମାନେ ଯଶୋଦା ମା ତାଙ୍କୁ କହୁଛନ୍ତି, ଗୃହସ୍ଥିତ ସର୍ବଦାମରପି ଯଦ ବନ୍ଧନ ନ ନିଷ୍ପାଦ୍ୟତେ, ଗୃହରେ ଯେତେ ଦାମ ଥିଲା ସବୁଦ୍ୱାରା ତାର ବନ୍ଧନ ସମ୍ଭବ ହେଇପାରିଲେ ନା, ତଦସ୍ୟ ଶୁଭମ। ମାନେ ଯଶୋଦା ମା ତାଙ୍କୁ କହୁଛନ୍ତି, ହେ ଯଶୋଦା ମା, ତୋ ପୁଅ ସାଧାରଣ ନୁହେଁ, ବହୁତ ବଡ଼ ମଙ୍ଗଳ ତାର ଭାଗ୍ୟରେ ଅଛି। ଯତ୍ କି ମଙ୍ଗଳ ନା, ଯତ୍ ବାଳକସ୍ୟ ଲଲାଟ ପତ୍ରେ ବିଧାତା ବିଧାତ୍ରା ବନ୍ଦନମ ନ ଲିଖିତମ ଇତି ଅନୁମିୟତେ। ଆମେ ଅନୁମାନ କରୁଛୁ ତା ବିଧାତା ତାଙ୍କ କପାଳରେ ବନ୍ଧନ ଯୋଗ ତାର ନାହିଁ, ସବୁ ଯୋଗ ଥାଏ। ଆପଣ ଜାଣିଛନ୍ତି ନା, ଏଇସବୁ ଏ ଗ୍ରହ ଆସିକି କାର୍ଯ୍ୟକଳାପରେ ଆପଣଙ୍କର ବନ୍ଧନ ଯୋଗ ଅଛି, ଜେଲଖାନାକୁ ଯିବେ, ଜେଲଖାନା ବନ୍ଧନ ଯୋଗ ଆସିଲା ମାନେ ନିଶ୍ଚିତ ତୁମକୁ ବନ୍ଧନ ତୁମେ ପଡ଼ିବ, ଜେଲଖାନାକୁ ଯିବ, ନିଶ୍ଚିତ ବନ୍ଧନରେ ପଡ଼ିବ। ଏସବୁ ବାସ୍ତବିକ କଥା, ଏସବୁ ବନ୍ଧନ ଯୋଗ ଥାଏ। ଯଶୋଦା ମା ତାଙ୍କ ଗୋପୀମାନେ ସେ ହିଁ କହୁଛନ୍ତି, ଗ୍ରହ ନକ୍ଷତ୍ର ହିସାବରେ ସବୁ ଯୋଗ ଆସିକି ପଡ଼େ, ବନ୍ଧନ ଯୋଗ, ଭ୍ରମଣ ଯୋଗ। ଦେଖିବେ ଆମର ଡେଲି ପଞ୍ଜିକାରେ ଏମିତି ଆଜି ଭ୍ରମଣ ଯୋଗ ଅଛି, ଯୋଗ ଅଛି। ଗୋପୀମାନେ କହୁଛନ୍ତି ୟା ଲଲାଟରେ ବିଲକୁଲ ବନ୍ଧନ, ଆଜି ପାଇଁ କାଲି, ଆଜି କାଲି ପାଇଁ କହୁନାହାନ୍ତି, ବିଲକୁଲ ଟୋଟାଲ କୃଷ୍ଣଙ୍କ ଭବିଷ୍ୟତ କଥା କହିଦେଉଛନ୍ତି। ଆମେ ସବୁ ଜାଣନ୍ତି ଯେ ୟାଙ୍କର ଲଲାଟରେ କପାଳରେ ବନ୍ଧନ ଯୋଗ ବିଲକୁଲ ନାହିଁ। ଯଶୋଦେ ବଡ଼ ଶୁଭ ଅବସ୍ଥା, ତେଣୁ ତୁମେ କ'ଣ କର ଇତି ଅନୁମିୟତେ, ମୁଁ ଅନୁମାନ କରୁଛି, ଆମେ ଅନୁମାନ କରୁଛୁ। ଯଦି ଯଶୋଦା ମାନେ ପଚାରେ ତୁମେ କେମିତି ଅନୁମାନ କରି ଜାଣିଦେଲ, ତୁମେ ଦେଖିପାରୁନ, ତୁମେ କେତେ ଉଦ୍ୟମ କରି ତୁମେ ପାରୁନ। ଆଚ୍ଛା ହେ ପ୍ରିୟ ସଖେ ଯଶୋଦେ, ବିରମତା ଏବେ ବିରମ ହୁଅ, ଛାଡ଼ିଦିଅ ଏବେ ଟିକେ। ଇତି ପୁରନ୍ଦ୍ରିଜନ ପ୍ରଭୃତିଆ, ଏ ପ୍ରବୋଧିତା ୟପି, ପୁରନ୍ଦ୍ରିଜନ ଏଭଳି ପ୍ରବୋଧନା ଦେଉଛନ୍ତି, ଯଶୋଦା ମା ତୁମେ ଛାଡ଼ିଦିଅ, ତା ଭାଗ୍ୟରେ ତାର ନାହିଁ ବନ୍ଧନ ଯୋଗ। ଏତେ କହିଲା ପରେ ବି ଯଶୋଦା କ'ଣ କହୁଛନ୍ତି ଜାଣିଛନ୍ତି, ସନ୍ଧ୍ୟା ପର୍ଯ୍ୟନ୍ତମପି ଉତ୍ତତ ଗ୍ରାମ ସ୍ଥିର ବି, ସନ୍ଧ୍ୟା ହେଇଯାଉ ଗ୍ରାମର ଯେତେ ଦାମା ବି, ଗ୍ରାମର ଯେତେ ରୋଜ ଅଛି ସବୁ ଲାଗୁ, ସ୍ତେରପି ଦାମା ବି ଗ୍ରଥି ଦେ ଏତ ଉଦରସ୍ୟ ଅବଧି ଦିଗମି ସଣିୟମ। ମୁଁ ସନ୍ଧ୍ୟା ହେଇଯାଉ, ଗାଁର ଯେତେ ରୋଜ ଅଛି ସବୁ ଆଣ, ସବୁ ଲାଗୁ, ମୁଁ ଛାଡ଼ିବିନି, ମୁଁ ଦେଖିବି ସେ ଉଦର ଭିତରେ କ'ଣ ଅଛି, ତାର କେତେ ବଡ଼ ସୀମା, ଯେଉଁ ଉଦରକୁ ମୁଁ ବାନ୍ଧି ପାରୁନି ତାର କେତେ ବଡ଼ ସୀମା ମୁଁ ଦେଖିବି। ଯଶୋଦା ମାତା ଯେତେ ପର୍ଯ୍ୟନ୍ତ ଆତ୍ମନିର୍ଭରଶୀଳ ଅଛନ୍ତି ସେତେ ପର୍ଯ୍ୟନ୍ତ କୃଷ୍ଣଙ୍କୁ ବାନ୍ଧି ପାରିବାର, ବ୍ୟକ୍ତି ଯେପର୍ଯ୍ୟନ୍ତ ନିଜର ବୁଦ୍ଧି ବଳରେ, ନିଜର ଜ୍ଞାନ ବଳରେ, ନିଜର ଶକ୍ତି ପ୍ରୟୋଗ କରୁଛି, ନିଜର ଭଜନ ବଳ ପ୍ରୟୋଗ କରୁଛି, ସେ କୃଷ୍ଣଙ୍କୁ ପାଇପାରିବ ନା। ସେଥିପାଇଁ ଆମର ଗୋଟେ ଶବ୍ଦ ନା, ନିରାଶ୍ରୟ ମାଂ ଜଗଦୀଶ ରକ୍ଷ, ମୁଁ ନିରାଶ ହେଇଗଲି, ମୋତେ ତୁମେ ରକ୍ଷା କର। ନିରାଶ୍ରୟ ଅବସ୍ଥାକୁ ନ ଆସିଲେ ଆମେ ତ ଆଶ୍ରୟ ମନେ କରିଦେଉଛେ, ଭଜନର ଅବସ୍ଥାକୁ ଆସିଗଲା ପରେ ଆମେ ଆଶ୍ରୟ ମନେ କରିଦେଉଛେ, ଆଶ୍ରମ ହେଉଛି ମୋର ଆଶ୍ରୟ, ମୋର ସଙ୍ଗୀମାନେ ମୋତେ ଆଶ୍ରୟ, ମୋତେ ସାହାଯ୍ୟ କରୁଛନ୍ତି, ମୋତେ ହେଲ୍ପ କରିବେ, ଆଉ ଶେଷରେ ଯାହାର କେହି ଆଶ୍ରୟ ନାହିଁ ଶେଷରେ ସିଏ ଆଶ୍ରୟ କରୁଛି ଭଜନ, ମୁଁ ଯେଉଁ ଷୋଳମାଳା ଜପ କରୁଛି ଏଇଟା ମୋର ଆଶ୍ରୟ, ପ୍ରକୃତରେ ସିଏ ମୋର ଆଶ୍ରୟ, କିନ୍ତୁ ସେଇ ଭଜନର ବଳଟା ଆମର ଆଶ୍ରୟ ନୁହେଁ, ଯେଉଁ ଷୋଳମାଳା ଜପ କରୁଛେ ତା ବଳରେ ଯାହା କିଛି ଗୋଟେ ଦିନ ଭିତରେ ଭକ୍ତି ରୋଜଗାର କରୁଛେ ତା ବଳରେ ଆମେ କୃଷ୍ଣଙ୍କୁ ପାଇବା, ସେଇ ପ୍ରପର୍ଟିଟା ଠିକ୍ ନୁହେଁ। କୃଷ୍ଣ ତ ଦୁଇଟା ବ୍ୟାଙ୍କ ଆକାଉଣ୍ଟ ଆମର ଖୋଲ, ଦୀକ୍ଷା ବେଳେ ଆମର ଦୁଇଟା ବ୍ୟାଙ୍କ ଆକାଉଣ୍ଟ ଖୋଲିଲେ ଗୁରୁଦେବ, ବ୍ୟାଙ୍କ ଆକାଉଣ୍ଟ ଖୋଲିଲା ବେଳେ ଗୋଟେ କେବଳ ଡିପୋଜିଟ୍, କେବଳ ଡିପୋଜିଟ୍ କରିବା ନା, ଆଉ କିନ୍ତୁ ସାଇନ୍ ମାରିକି ୱିଡ୍ର ନ କଲା ପର୍ଯ୍ୟନ୍ତ ଆପଣ ବ୍ୟାଙ୍କ ଆକାଉଣ୍ଟରୁ ପଇସା ଯିବନି। କିନ୍ତୁ ଗୁରୁଦେବ ଦୀକ୍ଷା ଦେଲା ବେଳେ ଦୁଇଟା ଆକାଉଣ୍ଟ ଖୋଲିଲେ, କହିଲେ ଇଏ ହେଉଛି ମାନେ ବ୍ୟାଙ୍କ, ୟାର ଦୁଇଟା ଆକାଉଣ୍ଟ ଅଛି, ଡିପୋଜିଟ୍ କରିବ, ଷୋଳମାଳା ଡିପୋଜିଟ୍ କରିବ, କିନ୍ତୁ ଡିପୋଜିଟ୍ ପରେ ଆଉ ଯାହା କିଛି କରିବ ସେ ଡିପୋଜିଟ୍ରୁ ୱିଡ୍ର ହେବ, ଆଉ ଅପରାଧ, ସେଥିପାଇଁ ଦଶ ଅପରାଧ କହିକି ହିଁ ଦୀକ୍ଷା ଦିଆଯାଉଛି। ଇଏ ଗୋଟେ ଏଭଳି ବ୍ୟାଙ୍କ କୃଷ୍ଣଙ୍କର ବ୍ୟାଙ୍କ, ଇଏ ଡିପୋଜିଟ୍ ଏକା ସମୟରେ ଚାଲିଛି, ଏକ ସମୟରେ ୱିଡ୍ର ବି ଚାଲିଛି, ତେଣୁ ଚିନ୍ତା କରିବା ଦରକାର ଆମର କେତେ ଡିପୋଜିଟ୍ ହେଉଛି କେତେ ୱିଡ୍ର ହେଉଛି, ହିସାବ କଲେ ଜଣାପଡ଼ିବ ମାନେ ଡିପୋଜିଟ୍ କମ୍। ସେଥିପାଇଁ ଆତ୍ମନିର୍ଭରଶୀଳ ବିଲକୁଲ ଛାଡ଼ିଦେବାକୁ ପଡ଼ିବ, ଇଏ ହେଉଛି ସିଦ୍ଧାନ୍ତ, ନିଜ ବଳ ଚେଷ୍ଟା ପ୍ରତି ଭରସା ଚାଡ଼ିଆ तुमार इच्छा अच्छे निर्भर कर भक्तिविनोद ठाकुर सब जिनिस भक्तिविनोद ठाकुर नरोत्तम दास ठाकुर मोर निजर बल मोर चेष्टा ये भरोसा मुझे छाड़ी हे प्रभु छाड़ीदे मैंने भजन करूनी नुहे प्रभुपाद गोटे सुंदर एग्जांपल आज जस्ट भगवान दया कन्वर्सेशन खेलु खेलु मोर नोट कन्वर्सेशन देखिले प्रभुपाद कहते कृपा माने नुहे जे अर्जुन एग्जांपल दौरान चुपचाप बसी जावा ना यू हाव टू फाइट प्रभुपाद कहते षोलमाला जप करा मानते षोलमाला धरिक रूम भितर बस केवल जप कर तुम्हें सेवा करना तुम्हें किसी कार्य करना ना प्रभुपाद एग्जांपल दिखते अर्जुन अर्जुन कहले नी कृष्ण कहले तो तुम युद्ध कर मुझे समस्त मारिदे सब कहला भी सी तो क्वेश्चन कर पारिथा कृष्ण हे प्रभु आपण तो कृपा सब अच्छे मो युद्ध करा कौन दरकार ना अर्जुन फाइट कले कृष्ण कृपा कार्य कला कि अर्जुन जो फाइट करुले पूर्व जो चिंता करुले मु मारिदेवी ए हिसाब से फाइट करें कृष्ण फाइट कर प्रभुपाद कह कृपा उपर निर्भर करिक से फाइट कले आमुक से भाई आमुक जो फाइटिंग आम फाइटिंग कौन माया विरुद्ध युद्ध करवा षोलमाला जप ये माया विरुद्ध वास्तविक युद्ध प्रभुपाद कहते युद्ध पराजय तो जय यदि अच्छे पराजय किभ ना ये द्वंद्वमय जगत पराजय हो पार प्रभुपाद गोटे सुंदर एग्जाम कम से कम मान मोर विनीत अनुरोध जिते दिन आप भक्त हिसाब से अच्छा कम से कम प्रभुपाद ग्रंथ कि कम से कम पढ़ु आप उत्साह आस प्रभुपाद कहते मायाटा हूँ गोटे मेघ सदृश डोंट बी डिसअपॉइंटेड इट इज जस्ट लाइक ए क्लाउड इट कम सम टाइम इट अपीयर सम टाइम एंड इट विल डिसअपीयर सम टाइम प्रभुपाद केते सुंदर कथा आमको बुझाप कौन गोटे क्लाउड बादल चली आस समय कि तुम बादल जब निराश है तुम प्रोग्राम सब बंद करदेव ये बुद्धिमान काम नहीं किस समय पर पलिज माया किस समय आसब भक्ति राज्य आकाश में कि सब समय मन रखिए किस समय आस पी पल ताकू यदि भाभी माया आसीगला मु भक्त हो पारिनी माया मो पचर लगे निराश हो गले से घोर अंधकार ही सब जीवन सारा आप घेरिक रहा ये कि समय आसी पुणी किस समय पड़े प्रभुपाद हतोत्साह तुम आत्मनिर्भरशा निर्भरशील छाड़ी जे जहाँ कह निज चेष्टा बल प्रति भरोसा छाड़िया तुम्हार इच्छा अच्छे निर्भर करा जशोदा माँ बर्तमान जिदि धरी कि बांधि पारे ना शेष वर्तमान कृष्ण कृपा हेले वर्तमान बांधि कृष्ण बर्तमान कृपा करदे कहीं कृपा कले जदि जो आत्मनिर्भरशील हो पार नहीं चेस्टा कर सबकि छाड़ीदे हो पार नहीं तथापि कृष्णदा कृपा करे जदि दुईटा जिनिस दुई आंगुड़ी बर्तमान गोस्वामी मैंने कहे ये श्लोक अच्छा स्व मातु शीर्ण गात्राया निज माकर शीर्ण गात्रा गात्र माने शरीर छिन्न माने स्वेद शरीर स्वेद सब बोहवाक लगुच अच्छा विश्रस्तक कवरम स्रज कृष्ण जो उठापड़ा हो श्लोक उठापड़ा क्या भूली जाते आगे कहतु केमती जे केशर जो फूल सब बंधा हो रही था सब खसिक पड़ी इतस्त हो गले मैंने आपड़ सीन टा चिंता करूँ सब फूल मैंने सब मथा पड़ी सी सब कांदी कहीं कहीं जशोदा माँ तो छाड़ी दि तुम कहीं कृष्ण को बांधु से स्थान जिते मालती फूल थी गुरुदेव गोटे सुंदर फूल कथ कौन मुझे आज भूली गली से कैसे शुणुली मन रखी पारे से गुरुदेव आउ गोटे फूल कथ कौन से फूल भी सब पड़ी अच्छा से फूल चारिड़े विछड़ी एवं सुखदेव गोस्वामी कहते माँ शरीर अवस्था किभ ना शीर्ण गात्र पूरा झाड़ स्वेद शरीर भरपूर हो जाए केशर जो फूल गुड़िक सब इतस्त हो पड़ी अच्छा इतस्त होती पड़े बांधुं प्लेनली कृष्ण कम हईरा करना उठा पका उठे बसा के तले गड़ी पड़ते पुणी बस पड़ते पुणी उठे जबरदस्ती बस पड़ते बस पड़े तो पुणी बांधि पड़े पुठिया करिया कर पुणी गड़ी पड़ते एमती चली ड्रामा बिलकुल या भितर माँ पूरा हताश हो गले अच्छा दृष्टा परिश्रम कृष्ण ये सब बड़ जिन माँ को परिश्रम को देखीदे देखु कृष्ण परिश्रम के माँ देखी पथरे देखी कृष्ण एत जोर चलिकी गले आपड़ जी कृष्ण परिश्रम दिने देखिथे कृष्ण आपण परिश्रम निश्चित देखिए ସେଥିପାଇଁ ପ୍ରଭୁପାଦ ଗୋଟେ ସୁନ୍ଦର ଉଦାହରଣ ଦିଅନ୍ତି ମଙ୍ଗଳ ଆରତୀ। କୃଷ୍ଣ ଆମ ପାଇଁ ପରିଶ୍ରମ କରିଛନ୍ତି, ମଙ୍ଗଳ ଆରତୀରୁ ଉଠିବା ରାତି 3ଟା ତାଙ୍କର କ'ଣ ଦରକାର? ରାତି 3ଟା ତାଙ୍କର ଶୋଇବା ବେଳ, କୁଞ୍ଜରୁ ଫେରିକି ସେ ଶୁଅନ୍ତି, ତୁମ ପାଇଁ ଜବରଦସ୍ତି ଆମେ ଉଠାଉଛୁ ମନ୍ଦିର, ଆମ ପାଇଁ ସିଏ କଷ୍ଟ କରୁଛନ୍ତି, ତେଣୁ ତାଙ୍କ ପାଇଁ ତ ଆମେ କଷ୍ଟ କରି କମ୍ ସେ କମ୍ ମଙ୍ଗଳ ଆରତୀ ଆସିବା ଦରକାର। ଯେ ଆମ ପାଇଁ ସିଏ କଷ୍ଟ କଲେ, ତାଙ୍କ ପାଇଁ ଯଦି ଆମେ କଷ୍ଟ କରିବା, ଆମେ ଯଦି ତାଙ୍କ କଷ୍ଟଟା ଦେଖିବା, ସେ ଆମ କଷ୍ଟ ଦିନ ଦେଖିବେ। ତେଣୁ ଯଶୋଦା ମାତା ଯେଉଁ କଷ୍ଟ ଦେଖିଥିଲେ, କାହ୍ନା କେତେ କଷ୍ଟ ହେଉଛି, ପାଦରେ ପଥ ଭିତରେ ଚାଲୁଛନ୍ତି, କେତେ ଛୋଟ ଛୋଟ କଣ୍ଟା ଥିବ, ମୁଁ ଏତେ ତା ପଛରେ ଦୌଡ଼ିଲିନି, ତାକୁ ଏତେ କଷ୍ଟ ଦେଲିନି, ସାଙ୍ଗେ ସାଙ୍ଗେ କୃଷ୍ଣଙ୍କର ଗତି ସ୍ଥଗିତ ହେଇଗଲା, ମା ଧର ନେଲେ। ସେ କୃଷ୍ଣଙ୍କର କଷ୍ଟ ଦେଖିଥିଲେ ବୋଲି କୃଷ୍ଣ ବଡ଼ ତାଙ୍କ କଷ୍ଟ ଦେଖୁଛନ୍ତି। କମ୍ ସେ କମ୍ ଆମେ କଷ୍ଟ ଦେଖିବା ଦରକାର। ଭଗବାନଙ୍କୁ ଆମେ ମନ୍ଦିର ଭିତରେ ରଖିଛେ, ମୁଁ ତ ଗୋଟେ କଥା ଚିନ୍ତା କରେ, ଏଇ ଏସି ନଥିବା ପୂର୍ବରୁ ଏ ରାତିରେ ଯେଉଁ ପୂଜାରୀ ମଙ୍ଗଳ ଆରତୀ କରେ, ମୁଁ ପୂଜାରୀ ଥିଲି, ମୁଁ ଜାଣିଛି ମଙ୍ଗଳ ଆରତୀ ଯଦି ପଶିଯିବ ଭୋରକୁ, ଆଉ ଯଦି ନିର୍ଜଳା ଏକାଦଶୀ କରିଥିବେ, ତାହେଲେ ଆପଣ ସେଇଠି ହିଁ ମାନେ ଫେଣ୍ଟେଡ଼୍ ହେଇଯିବେ, ଏତେ ଗରମ, ସେ ଗରମ ହୁଏ ତା ଭିତରେ, କାରଣ ଛାତ ତଳେ ଗୋଟେ ଛାତ ଅଛି ତ, ଉଫ୍ ବହୁତ ଗରମ ହୁଏ। ମୁଁ ସବୁବେଳେ ଚିନ୍ତା କରେ କେମିତି ଏତେ ଗରମରେ ଭଗବାନ ରହୁଛନ୍ତି, ଆଉ ମୋ ମନରେ ସନ୍ଦେହ ଆସେ ଭଗବାନ ତ ଅଛନ୍ତି, ଗୁରୁଦେବ ତ ସ୍ୱପ୍ନ ଦିଅନ୍ତି, ହଁ ନିଶ୍ଚିତ ଏଠି ଅଛନ୍ତି, ଏତେ ଗରମ କେମିତି ମାନେ ସେ ରହୁଛନ୍ତି, ତାଙ୍କ ବିଛଣା ବି, ହଁ ପୁଣି ତ ଯାହା ଫ୍ୟାନ୍ ଲାଗୁଛି ଲାଗୁଛି, ମଝିରେ କରେଣ୍ଟ ପଳାଏ, ଏବେ ତ ଜେନେରେଟର୍ ହେଇଗଲା, ସେତେବେଳେ ନଥିଲା, 5 ବର୍ଷ ପୂର୍ବରୁ ଏତେ ସୁବିଧା ନଥିଲା, ରାତିରେ ଜେନେରେଟର୍ ଚାଲିବନି, ତେଲ ପୋଡ଼ିଯିବ, ତେଲ ଜଣେ ଦେଢ଼ ଜଣେ ସିକ୍ୟୁରିଟି, ଆଉ କୃଷ୍ଣଙ୍କ ପାଇଁ ଯେ ଜେନେରେଟର୍ ଚାଲିବ, ପ୍ରକୃତରେ ଭଗବାନ ଭକ୍ତ ତେବେ କହିଦେଇଛି ତୁମେ ଟିକେ ବନ୍ଧା କରିବେ, ସେ ସବୁ ଖରା ଗରମ ସବୁ ଖାଇବେ, ସେ ସହିକି ରହିବେ, ବନ୍ଧା ହେଇକି ପ୍ରେମରେ ରହିଛନ୍ତି ନା, ଯଶୋଦା ମାତାଙ୍କ ପାଇଁ ବନ୍ଧା ହେଇ ରହିବେ, ଗୋଟେ ପ୍ରେମୀ ଭକ୍ତ ପାଇଁ କାହିଁକି ବନ୍ଧା ହେଇ ରହିବେ? ପ୍ରଭୁପାଦ ପ୍ରକୃତି ତାଙ୍କୁ ବାନ୍ଧିକି ରଖିଛନ୍ତି। ଇସ୍କନ ମନେ ରଖନ୍ତୁ, ବମ୍ବେରେ ସେ ପ୍ରଭୁଙ୍କ ନାଁ କ'ଣ ଭୁଲିଗଲି, ସେ ପ୍ରଭୁ ଚନ୍ଦିନୀ ଟିଭିରେ ଗୌରାଙ୍ଗ ପ୍ରଭୁ କହିଥିଲେ ଗୋଟେ ସୁନ୍ଦର କଥା, ମୋତେ ବହୁତ ପସନ୍ଦ ଲାଗେ, ଇସ୍କନ ହେଉଛି ନନ୍ଦ ମହାରାଜଙ୍କର ଅଗଣା, ଯଶୋଦା ହେଉଛନ୍ତି, ମୁଁ ବହୁତ ଏଟାକୁ ପସନ୍ଦ କରେ ଏ କଥାଟି, ଯଶୋଦା ହେଉଛନ୍ତି ପ୍ରଭୁପାଦ, ଆଉ ସେ କାହାକୁ ବାନ୍ଧିକି ରହିଛନ୍ତି ଅଗଣା ଭିତରେ? କୃଷ୍ଣଙ୍କୁ ସେ ବାନ୍ଧି ଦେଇଯାଇଛନ୍ତି ବିଲକୁଲ ଇସ୍କନ ଭିତରେ କୃଷ୍ଣ। ସେ ପ୍ରଭୁପାଦ ତାଙ୍କ କନ୍ଭର୍ସେସନ୍ ଗୋଟେ କଥା କହୁଛନ୍ତି, କେବଳ ଜଣେ ଯଦି ସିଧା ଆସେ କେବଳ ମୋ ମନ୍ଦିରରେ, ମୋର ବିଗ୍ରହମାନଙ୍କୁ ଦେଖେ ସେ ଭକ୍ତ ହେଇଯିବ, ଲୋକମାନେ ଦେଖନ୍ତୁ ଯୁଆଡ଼େ ଯାଆନ୍ତୁ ଟେଷ୍ଟ ପାଇବେନି, ଇସ୍କନକୁ ଆସିବେ, କେତେ ସେ ପ୍ରପାଗଣ୍ଡା ତୁମେ କର ପେପରରେ, ତୁମେ ଯାହା କର, ଇସ୍କନ ଆଗରେ ବି ବର୍ତ୍ତମାନ ଯମୁନା ବହୁଛନ୍ତି, ଫିର୍ ବି ଲୋକ ତା ଭିତରେ ପଶିକି ବି ଆସୁଛନ୍ତି, କେଉଁଠି ତୁମେ ପାଇବ ନା ଶାନ୍ତି? ନନ୍ଦ ମହାରାଜ ଅଗଣାକୁ ନଗଲେ ତୁମେ କୃଷ୍ଣଙ୍କୁ ଦେଖିବାକୁ ପାଇବ ନା, ଇଏ ହିଁ ବାସ୍ତବିକ ସିଦ୍ଧାନ୍ତ। ପ୍ରଭୁପାଦ ସେଭଳି କରିଛନ୍ତି, କିନ୍ତୁ ଆମର ଦାୟିତ୍ୱ ବର୍ତ୍ତମାନ ନନ୍ଦ ମହାରାଜ କ'ଣ ଅଗଣା ପରିଷ୍କାର ପରିଚ୍ଛନ୍ନ ଝାଡ଼ୁ ମାରି ତାର ପବିତ୍ର ରକ୍ଷା କରିବା, କୃଷ୍ଣ ଏଠି ବନ୍ଧା ପଡ଼ିଛନ୍ତି, କେଉଁ କଥାରୁ କେଉଁ କଥାକୁ ମୁଁ ପଶିଗଲି ବର୍ତ୍ତମାନ? ଆଚ୍ଛା, ପରିଶ୍ରମ ଦୃଷ୍ଟା ପରିଶ୍ରମ, ଯେତେବେଳେ ମାଙ୍କର ଏ ପରିଶ୍ରମ ଦେଖିଦେଲେ କୃଷ୍ଣଙ୍କର ବର୍ତ୍ତମାନ କ'ଣ ହେଲା ନା କୃପା ଜାତ ହେଲା। ଏଠି କହୁଛନ୍ତି ଦୃଷ୍ଟା ପରିଶ୍ରମ କୃଷ୍ଣ କୃପୟା ଆସିତ ସୁବନ୍ଧନୀ, କୃପା ଜାତ ହେଇଗଲା, ବନ୍ଧା ପଡ଼ିଗଲା। ଆଚ୍ଛା, କୃପା ଜାତ ହେଲା ମାନେ କୃଷ୍ଣ ନିଶ୍ଚିତ ଇଚ୍ଛା ପ୍ରକାଶ କରିଥିବେ। ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ମୋତେ କହୁଛନ୍ତି, ଭକ୍ତ ଭଗବତ ମଧ୍ୟ ଭକ୍ତ ହଟ ଏବ ତଷ୍ଟେଦି ତଷ୍ଟେ ଦ୍ୱିତୀୟତ ମାତୃ ଶ୍ରମ ଆଲକ୍ଷ୍ୟ ମାତୃବତ୍ସଳ ଭଗବାନ ସୋହ ତତ୍ୟାଜ୍ୟ ଇତିହାସ। ସେ ଗୋଟେ ସୁନ୍ଦର ପଏଣ୍ଟ ଦେଉଛନ୍ତି, ଭକ୍ତ ଆଉ ଭଗବାନଙ୍କ ଭିତରେ ଯଦି ହଟ ଲାଗେ, ଜିଦି ଲାଗେ, କିଏ ହାରିବ? ଭଗବାନ ହାରିବେ। ପ୍ରମାଣ ଏବେ ତ ପ୍ରମାଣ, ଯଶୋଦା ମା ଏଠି ତ ପ୍ରମାଣ, ବର୍ତ୍ତମାନ ପ୍ରମାଣ ଆପଣ ପାଇବେନି, ଏଠି ତ ଗୋସ୍ୱାମୀମାନେ ଡାଇରେକ୍ଟ ଦେଉଛନ୍ତି, ପ୍ରମାଣ ବି ଦେବେ ଭବିଷ୍ୟତରେ। ଭକ୍ତ ଭଗବାନ ଯଦି ଜିଦି କରିବେ, ହାରିବେ ଭଗବାନ, ପ୍ରମାଣ ନା ଚୈତନ୍ୟ ଭାଗବତରେ, ଭକ୍ତି ଯୋଗେ ଭୀଷ୍ମ ତୋମା ଜିଣିଲା ସମରେ, ଭକ୍ତି ଯୋଗେ ଭୀଷ୍ମ ତୋମା ଜିଣିଲା ସମରେ, ଭକ୍ତି ଯୋଗେ ଯଶୋଦାମା ବାନ୍ଧିଲ ତୋମାରେ। जोगे जसरावा बांधिला तो मारे जसोदा माँ कतर बांधिया कथा करा कुआ हला भीष्म कतर जिणीवा कथा कुआ भक्ति जोगे भीष्म तो माँ जिणीलो समय जसोदा माँ बांधिले ये बड़े हॉट करते जसोदा माँ कहते ना संध्या पर्यंत हले मुँ बांधिबी किंतु कृष्ण किसी हॉट करनथिले हॉट कर देथिले मन भितर मुँ धरा बंधा देबी ना जीतिले जसोदामा से भले देखु भीष्मदेव कहले मु अस्त्र धरेबी आ कृष्ण कहते तो मु अस्त्र धरबी ना धरल अस्त्र धरदेले अच्छा प्रश्न आसो अच्छा जन टीका लिखुं प्रश्न आस हारिगला लोकर माने खुशी हुए ना दुख हुए जे जगतर हारी जाए जुक्ति करी दुख हुए ना किंतु हारिगला पर सुख कार हुए अरे कृष्ण घर आउ कार हुए ना बापार भी सुख हुए बाप पुओ देखिए खेलु थे एपरी क्रिकेट देखु देखी छोट पिला मैंने कलोनी भितर सब खेलती बापा जाशुण तक गोटे क्याचटे उठेद पु धरीदेला बापा खुशी हो जा मत धरनेला मु हारिगली अरे ये जगत रि पु निकट रू बापा हारिगला बापा खुशी हो आ भक्त निकट रे भगवान हारिगले भगवान खुशी पुआ निकट रे बापा हारिगला बापा के निजी हार बोली मन करेना मुँह आज हारिगली मोर इनसल्ट हो गला ना इनसल्ट के मन करेना बर प्राइड करे गर्व हो जाए भक्त भगवान निकट रे हारिगले स्वामीपाद ए चक्रतिपाद पर कह के सुंदर भगवान खुशी हो जाते तेना भक्ति जोगे भीष्म तुम्हें जीणिल समय युद्ध जीणीगले तेना भक्त भगवान जो हट थी जशोदा माँ कहते कृष्ण आगे हट करते जशोदा माँ हट कर कृष्ण कहले मुझ बंधन पड़ी ना जब कृष्ण आगे कही युद्ध करी ना कृष्ण आगे हट कर आगे चुक्ति कर हारे पचर आगे हट कर भक्त निकट में पराजय कर निजी बहुत गर्व अनुभव करते से सब बेले माने खुशी होंदी तो वर्तमान कहउचंदी ए दुई अंगुठी कौन ए विषय काले की कारण एटा होची वास्तविक सब लीला रे होची सिद्धांत सार भक्त को भाई दुई अंगुठी काहे की कम पड़ुची कृष्ण को जो न पाइबार कारण दुई अंगुठी कम तो ये कह कि नट बाजिगले मुझे बंद कर बहुत कथा ही अच्छा जीव गोस्वामी गोटे कथा कहते चक्रवर्ती गोटे कथा सामान कथा जीव गोस्वामी को कल की आम आलोचना करें केवल आपकी सूचना कहीदी भगवान को बांधिया को प्रथम दरकार विश्वनाथ चक्रवर्ती ठाकुर कहते दृष्टा परिश्रम भजन परिश्रम भजन परिश्रम किभ जात ना निष्ठार जार निष्ठा ना से कह भजन परिश्रम कर निष्ठार जो भजन परिश्रम यहाँ दर्शन यहाँ गोटे आंगुड़ी जार निष्ठा अच्छी जे भजन परिश्रम करीय आंगुड़ी कौन ये गोटे आंगुड़ी अभाव आ द्वितीय आंगुड़ी कौन कृपा यहाँ देखिले कृपा जात हो ए दीटा मिसले कृष्ण बंधा पड़े कृष्ण को जन पाइब ए दीटा बिना के पाइपर जीव को आर गोटे सुंदर कथा कहते कल आम शुणा तो से वास्तविक सार सिद्धांति ये अध्याय तो वास्तविक सात दिन ही अध्याय लगी था गोटे अध्याय बांधि था सरी जाते प्रश्न पचारे।